ओम अज्ञान तिमिरांधस्य ज्ञानंजन शलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णप्रष्टाय भूतले श्रीमते गौरगोविंदस्वामिनिति नामिने। नमो विष्णुपदाय कृष्णप्रष्टाय भूतले श्रीमते भक्तिवेदान्तस्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधा कांत नमस्तुते। तप्त कांचन गौरांगी राधे वृंदावनेश्वरी विषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। नमो महाबदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरत्विषे नमः। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे 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 राम 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 हरे हरे। यं प्रव्रजन्तम् अनुपेतपेत कृत्यां द्योपायन विरहकातराजुहाव पुत्रेति तन्मयतया तरवाभिनेदु स्तं सर्वभूत हृदयां मुनिमानुतास्मि। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकां करोति वाचालं पंगुं लंगायते गिरिं यत्कृपातमं वंदे परमानंद माधव श्रीगुरो दीनतारिणी। ओं नमो भगवते वासुदेवाय। ओं नमो भगवते वासुदेवाय। ओं नमो भगवते वासुदेवाय।
सर्वप्रथम मुमर परमाराध्य गुरुदेव श्री श्रीमद गौर गोविंद गोस्वामी गुरुदेवंकर अभय चरण कमळरे प्रणति निवेदन करी कृपा भिक्षा करी समर्पित होई संस्थार संस्थापक आचार्य कृष्ण कृपा श्रीमती श्री श्रीमद अभय चरण अरविंद भक्ति वेदांत स्वामी प्रभुपाद जी महाराज के चरण कमल में प्रणति निवेदन करी कृपा प्रार्थना करी समर्पित होई समस्त साधु गुरु वैष्णव आचार्य चरण कमल में प्रणति निवेदन करी कृपा प्रार्थना करी समर्पित होई उपस्थित श्रोता वैष्णव मानू प्रणति निवेदन करी कृपा प्रार्थना पूर्वक प्रभु श्री श्री गौर नित्यानंद महत करुणु आम मैंने इस स्थान रे दशम स्कंद भागवत मुर सुखदेव गोस्वामी मुखर निष्किंचन भक्त सुदामा चरित श्रवण करुचे। गत काल श्रवण करुले सुदामा जो दिन द्वारकापुर पहुंचा से दिन घटना जी भगवान बाल्यकाल गुरुकुल बास कर समय ସୁଦାମାଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରି ଆଜି ସୁଦାମାଙ୍କୁ ଇଚ୍ଛା କରୁଛନ୍ତି ଯେ ଦେବଦୁର୍ଲଭ ସମ୍ପତ୍ତି ଦେବେ। କାରଣ ଭଗବାନ ଜାଣିଲେ ସୁଦାମା କାହିଁକି ଆସିଛନ୍ତି। କିଛି କ୍ଷଣ ଚିନ୍ତା କରି ଭଗବାନ ସିଦ୍ଧାନ୍ତରେ ପହଞ୍ଚିଲେ, ସୁଦାମା ହେଉଛନ୍ତି ଦିଷ୍ଟ ଭକ୍ତ, ନିଷ୍କାମ ଦିଷ୍ଟ ଭକ୍ତ। ପୂର୍ବଜନ୍ମରେ କେବଳ ମୋର ଅହେତୁକି ଭକ୍ତି ପାଇଁ ହିଁ ଭଜନ କରିଛନ୍ତି, ଧନ ତାଙ୍କର ଭଜନରେ ବହୁତ ବଡ଼ ବାଧକ ହେବ ଏହା ଜାଣି ହିଁ ମୋତେ ପୂର୍ବଜନ୍ମରେ ଭଜନ କରି ଏ ପ୍ରାର୍ଥନା କରିଛନ୍ତି, ହେ ପ୍ରଭୁ ମୋତେ ପରଜନ୍ମରେ କଦାପି ବିଷୟ ଦେବ ନାହିଁ, ତେବେ ଆଜି କାହିଁକି ଆସିଛନ୍ତି ନା, ଆଜି ଆସିଛନ୍ତି ପତ୍ନୀଙ୍କ ଅନୁରୋଧରେ। ପତ୍ନୀଙ୍କ ଅନୁରୋଧରେ ଆସିବାର ମୁଖ୍ୟ ଅର୍ଥ, ପତ୍ନୀ ଚାହୁଁଥିଲେ ଭଗବାନଙ୍କର ଅର୍ଚ୍ଚନ ସୁଦାମା କିଭଳି ସୁସ୍ଥ ଭାବରେ କରିପାରୁ। ସୁମତି ଏଭଳି, ସୁଦାମାଙ୍କର ସ୍ତ୍ରୀ ଏଭଳି କୌଣସି ସାଧାରଣ ନାରୀ ନୁହନ୍ତି ଯେ ସ୍ୱାମୀଙ୍କୁ ଆଜି ପ୍ରେରଣ କରିବେ କୌଣସି କାର୍ଯ୍ୟରେ। ମନୁ ମହାରାଜ ଏବଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ବ୍ରହ୍ମବୈବର୍ତ୍ତ ପୁରାଣରେ କହିଛନ୍ତି, ଜଣେ ସତୀ ନାରୀ ତାର ସ୍ୱାମୀଙ୍କୁ କେବେ କୌଣସି କାର୍ଯ୍ୟରେ ପ୍ରେରଣ କରିବେନି। ସ୍ୱାମୀ ଯାହା ସ୍ୱାଭାବିକ ଭାବରେ କର୍ମ କରିବେ ସେଥିରୁ ଯାହା ପ୍ରାପ୍ତ ହେବେ ସେଥିରେ ଚଳିବେ, ତେବେ ସୁଶୀଳା ବା ସୁମତି କ'ଣ କେଉଁ ଭାବନାରେ ସେ ତାଙ୍କର ସ୍ୱାମୀଙ୍କୁ ଆଜି ପ୍ରେରଣ କରିଛନ୍ତି ନା, ଯଦି ମୋ ସ୍ୱାମୀ ଯାଆନ୍ତି ଅଚ୍ୟୁତଙ୍କ ନିକଟରୁ କିଛି ଐଶ୍ୱର୍ଯ୍ୟ ଧରି ଆସନ୍ତି ତାହେଲେ ମୁଁ ମୋ ସ୍ୱାମୀଙ୍କୁ ସୁସ୍ଥ ଭାବରେ ସେବା କରିପାରିବି ଏବଂ ଦ୍ୱିତୀୟରେ ମୋ ବିଷ୍ଣୁଙ୍କର ଅର୍ଚ୍ଚନା ଠିକ୍ ଭାବରେ ମୋ ସ୍ୱାମୀ କରିପାରିବେ। ଏବଂ ଭଗବାନ ଏଇଟାକୁ ଜାଣିଦେଲେ, ତସ୍ୟ ବିଜ୍ଞାୟ କାରଣମ୍, ଇଏ ଆସିଛି ସୁଦାମା କାହିଁକି। ସୁଦାମା ଆସିଛନ୍ତି ଗୋଟିଏ ଉଦ୍ଦେଶ୍ୟରେ, ସୁଦାମା ଆସିଛନ୍ତି କେବଳ ଅୟାମ ହି ପରମ ଲାଭ ଉତ୍ତମ ଶ୍ଲୋକ ଦର୍ଶନମ୍। ସୁଦାମାଙ୍କର ବହୁତ ଆନନ୍ଦ, ଏତେ ନିବୃତ୍ତି ପାଇଛନ୍ତି, ଏତେ ଆନନ୍ଦ ପାଇଛନ୍ତି, ପରମାନନ୍ଦ, ସ୍ୱୟଂ ପରମାନନ୍ଦ ପରମ ବ୍ରହ୍ମା ଯେଉଁ ଦ୍ୱାରକାରେ ନିଜର ଚିତ୍ ଶକ୍ତିରେ ବୈଭବକୁ ପ୍ରକାଶ କରିଛନ୍ତି, ଭଗବାନ ଯେଉଁ ଆନନ୍ଦ ଦ୍ୱାରକାରେ ପାଉନଥିଲେ ସୁଦାମା ସେହି ଆନନ୍ଦ ପାଇଲେ। ଭଗବାନଙ୍କର ବହୁ ଚିନ୍ତା, ଭକ୍ତର ଯେଉଁ ଆନନ୍ଦ ବିଳାସ ଭଗବାନଙ୍କଠୁ ଅଧିକା, କାହିଁକି ନା ଭଗବାନଙ୍କର ବହୁ ଚିନ୍ତା, ବହୁ ଭକ୍ତର ଯୋଗକ୍ଷମ ଦାୟିତ୍ୱର ଚିନ୍ତା, କିନ୍ତୁ ଭକ୍ତର କେବଳ ଗୋଟିଏ ଚିନ୍ତା। ଭକ୍ତ ହେଇଗଲେ ଅଧିକା ଆନନ୍ଦ ମିଳେ କେଉଁଥିପାଇଁ ନା, ଭକ୍ତର କେବଳ ଗୋଟିଏ ଚିନ୍ତା, ମୁଁ କୃଷ୍ଣଙ୍କୁ ସୁଖ ଦେଇକି ସୁଖେଇବି, କିନ୍ତୁ ଭଗବାନଙ୍କର ବହୁ ଚିନ୍ତା। କେତେ ଭକ୍ତ କେତେ ଆରତୀରେ ଡାକୁଛନ୍ତି ସବୁ ଭକ୍ତକୁ ପୋଷଣ କରିବା, ଭଗବାନ ସେଥିପାଇଁ ବହୁ ବ୍ୟତିବ୍ୟସ୍ତ ହୁଅନ୍ତି। ଭଗବାନ ବେଳେବେଳେ ବିଚାର କରନ୍ତି, ମୁଁ ଭଗବାନଙ୍କ ପଦବୀରେ ରହିବା ପାଇଁ ଯୋଗ୍ୟ ନୁହେଁ, ଭଗବାନ ଏତେ ଭକ୍ତ ଆଶ୍ଚର୍ଯ୍ୟ। ଗଜେନ୍ଦ୍ରକୁ ଉଦ୍ଧାର କଲା ପରେ ଭଗବାନ ଖୁସି ନାହାନ୍ତି, ପୁତନାକୁ ଉତ୍ତମ ଗତି ଦେଲା ପରେ ଭଗବାନ ଖୁସି ନାହାନ୍ତି, ଭଗବାନ ବହୁତ ଉଦାର। ଭଗବାନ ଗୋଟେ ପ୍ରଣାମ କରିଦେଲେ ଭଗବାନ ବିଚାର କରନ୍ତି ଏ ଜୀବକୁ ମୁଁ କ'ଣ ଦେବି। ଭଗବାନଙ୍କର ସ୍ୱଭାବକୁ ଆମେ ଜାଣିପାରିବାନି, ଭଗବାନ ବହୁତ ଉଦାର। ଭଗବାନ କାହାକୁ କାହାକୁ କରୁଣା କରିକି ଭଗବାନ ଆଜି ପର୍ଯ୍ୟନ୍ତ ସନ୍ତୁଷ୍ଟ ନାହାନ୍ତି, ଭାବନ୍ତି ମୁଁ ଆଙ୍କୁ ଯେତିକି ଦୟା କରିଛି ଆହୁରି ଅଧିକା କରିବା କଥା, ଭଗବାନ କେବେ ସନ୍ତୁଷ୍ଟ ହେଇନାହାନ୍ତି। ଭକ୍ତ ବାତ୍ସଲ୍ୟ ଗୁଣରେ ସବୁବେଳେ ଅତୃପ୍ତି ବୋଧ କରନ୍ତି। ଆଜି ସୁଦାମାଙ୍କୁ ଆନନ୍ଦ ଦେବା ପାଇଁ ଭଗବାନ ଚାହିଁଥିଲେ ସୁଦାମାର ସେଇ ଚାରିମୁଷ୍ଠି ଚିପିଟକକୁ ଭୋଜନ ନ କରି ଭଗବାନଙ୍କୁ ସୁଦାମାଙ୍କୁ ଅମର୍ତ୍ୟ ଦୁର୍ଲଭ ସମ୍ପଦ ଦେଇପାରିଥାନ୍ତେ, କିନ୍ତୁ ମୁଁ ପ୍ରେମଟାକୁ ପ୍ରତିଷ୍ଠା କରିବା ପାଇଁ, ସଖ୍ୟରସକୁ ପୋଷଣ କରିବା ପାଇଁ, ଆଉ ଜଗତକୁ ଶିଖେଇବା ପାଇଁ, ଦେଖ ମୋ ଭକ୍ତ ଯିଏ ମୋର ସେବା କରୁଛି ଧନ ତା ଆଗରେ କେତେ ତୁଚ୍ଛ, ମୁଁ ଯେଉଁ ଧନକୁ ପ୍ରଦାନ କରୁଛି ସିଏ ଭଜନକୁ ମୋର, ଯେତେବେଳେ ଭଗବାନ ଧନ ଦେଉଛନ୍ତି ସେ ଧନଟା ହେଲା କାହାର, ସେଟା ପ୍ରସାଦ, ଏଟା ଭଗବାନଙ୍କର ପ୍ରସାଦ, କିନ୍ତୁ ଭକ୍ତ ଏତେ ଦୈନ୍ୟ ସେ ତାକୁ ଗ୍ରହଣ କରିବା ପାଇଁ ବି ପ୍ରସ୍ତୁତ ନୁହେଁ। ଆଉ ଭଗବାନ ଏ ଧନ ଦେବା ପୂର୍ବରୁ ଆଗେ ଭୋଜନ କରୁଛନ୍ତି। ଇତି ମୁଷ୍ଟିମ୍ ସକୃତ ଜଗଦ୍ୱା ଦ୍ୱିତୀୟାମ ଜଗଦୁମାଦତେ ତାବତ୍ ଶ୍ରୀ ଜଗୃହେ ହସ୍ତମ୍ ତତ୍ପରା ପରମେଷ୍ଟିନଃ ପରମେଷ୍ଟିନ ପରମେଶ୍ୱରଙ୍କର ତତ୍ପରା ତତ୍ପରାୟଣ ଶ୍ରୀ ତାବତ୍ ଜଗୃହେ ହସ୍ତମ୍ ସୁଦାମାର ସେଇ ଜୀର୍ଣ୍ଣ ମଳିନ କ୍ଷୁଦ୍ର ବସ୍ତ୍ରରୁ ଭଗବାନ କିମ୍ ଇଦମ୍ କହି ଟାଣି ଚାଲିଗଲେ। ବଡ଼ କୌତୁକରେ ପ୍ରେମରେ ଯାହାକି ଦେବତାମାନଙ୍କର ବଡ଼ ଧ୍ୟାନରେ ଦେବତାମାନଙ୍କୁ ଆରାଧନା କରି ବ୍ରାହ୍ମଣମାନେ ଯେତେବେଳେ ଭଗବାନଙ୍କୁ ଯଜ୍ଞରେ କିଛି ପ୍ରଦାନ କରିବା ପାଇଁ ଚାହାନ୍ତି ଭଗବାନ ଏତେ ପ୍ରୀତିରେ ଗ୍ରହଣ କରନ୍ତିନି। ଅଭକ୍ତର ଭକ୍ତର ଦ୍ରବ୍ୟ ଅଭକ୍ତର ଦ୍ରବ୍ୟ ପ୍ରଭୁ ଲେଉଟି ନା ଚାହେ ଅଭକ୍ତର ଦ୍ରବ୍ୟ ପ୍ରଭୁ ଚାହାନ୍ତି ନା ଆଉ ଭକ୍ତ ପାଖରେ ପ୍ରଭୁ ମାଗି ମାଗିକି ଖାଆନ୍ତି ଏହା ତାର ପ୍ରମାଣ। ତାବତ୍ ଜଗୃହେ ହସ୍ତମ୍ ରୁକ୍ମିଣୀ ହସ୍ତକୁ ଧରି ନେଲେ ଭଗବାନ ଶ୍ରୀକୃଷ୍ଣଙ୍କୁ କାହିଁକି ହସ୍ତ ଧରିଲେ ନା ଏତାବତ୍ ପୁଂସ ଇହ ଅମୃତ ମତ୍ କଟାକ୍ଷ ବିଳାସ ଭୂତାନାମ ସର୍ବସମ୍ପଦ ସମୁଦ୍ଧେ ଅଲମ୍ ହେ ସ୍ୱାମୀ ଏ ସୁଦାମା ମୋ କୃପା କଟାକ୍ଷରେ ସମ୍ପତ୍ତି ପାଇବା ପାଇଁ ବର୍ତ୍ତମାନ ତାର ପ୍ରଚୁର ହେଇଗଲାଣି ଏଇ ଏଇ ଜନ୍ମ ପାଇଁ ଏବଂ ପରଜନ୍ମ ପାଇଁ। ଅତପରମ ଦ୍ୱିତୀୟ ମୁଷ୍ଟିମ୍ ଅଦାନେନ ଅଦନେନ ମା ମେତ ଅଧିତମ ନ କରୁ ଆପଣ ଦ୍ୱିତୀୟ ମୁଷ୍ଟି ଯଦି ଭୋଜନ କରିଦେବେ ଯେତେବେଳେ ମୁଁ ମୋର ସମସ୍ତ ବୈଭବକୁ ଦେଇସାରିଲିଣି କାହାକୁ ସୁଦାମାଙ୍କୁ ତାହେଲେ ଗୋଟିଏ ମୁଠାରେ ଯଦି ଆଉ ଗୋଟିଏ ମୁଠା ଆପଣ ଭୋଜନ କରିଦେବେ ତାହେଲେ ମୋତେ କ'ଣ ହେବାକୁ ପଡ଼ିବ ମୋତେ ସୁଦାମାର ଅଧୀନ ରହିବାକୁ ପଡ଼ିବ ଏଥିରେ ଆପଣ ପ୍ରୀତି ହେବ ତ। ଆଚ୍ଛା ଏଥିରେ ସୁଦାମାର ପ୍ରୀତି ହେବ ତ ଇଏ ହେଉଛି ତତ୍ତ୍ୱ। ସୁଦାମା ଭଳି ଦୈନ୍ୟ ଭକ୍ତ ମୁଁ ଯଦି ତା ନିକଟରେ ଯାଇକି ଦାସୀ ହେଇକି ରହିବି ବା ତାର ଅଧୀନରେ ରହିବି ଏଥିରେ ସୁଦାମାଙ୍କର କେବେ ପ୍ରୀତି ହେବେନି। ଆପଣ ମୋତେ ତା ଅଧୀନରେ କରନ୍ତୁ ନା। କାଲି ତିନୋଟି ଅର୍ଥ ଶୁଣୁଥିଲେ ଦୁଇଟି ଅର୍ଥ ପ୍ରଥମ ଶ୍ଳୋକରେ କହିଲେ ସଖୀମାନଙ୍କୁ ଜଣେଇଲେ ଦେଖ ଇଏ କେତେ ଅବୋଧ କେତେ ଭକ୍ତବତ୍ସଳ କେତେ ବ୍ରାହ୍ମଣ ଭକ୍ତ ଏ ନିରସ କଠୋର ଚିପିଟକକୁ ଇଏ ମହା ସୁକୁମାର ଉଦରରେ ଯେତେବେଳେ ପ୍ରବେଶ କରିବ ଇଏ କେତେ ଅପକାର କରିବ କହିଲ ସଖୀ ଇଏ ବିଚାର ନ କରି ଖାଇଦେଉଛନ୍ତି। ଆଉ ସୁଦାମାଙ୍କୁ କ'ଣ କହୁଛନ୍ତି ସୁଦାମା ବୁଝୁଛନ୍ତି ରୁକ୍ମିଣୀ କହୁଛନ୍ତି ଯେ ମୋର ଖୁଦ ଭଜା ପ୍ରତି ମୁଁ ଦେଖୁଛି ମୋ ପ୍ରଭୁର ଯେତିକି ଆଦର ନାହିଁ ରୁକ୍ମିଣୀଙ୍କର ସେତିକି ଆଦର ଭଗବାନଙ୍କର ଯେତିକି ଆଦର ନାହିଁ ରୁକ୍ମିଣୀଙ୍କର ସେତିକି ଆଦର କିଏ ବୁଝୁଛନ୍ତି ନା ସୁଦାମା କହିଲେ ସୁଦାମା ସରଳ କହୁଛନ୍ତି ଯଦି ତୁମେ ସବୁ ଭୋଜନ କରିଦେବ ସଖ୍ୟୁଗୃହାତ ଆଗତମ ଇଦମ ଅଦ୍ଭୁତମ ବସ୍ତୁମ ଇଏ ଅଦ୍ଭୁତ ଜିନିଷ ତୁମେ କିଭଳି ତୁମର ହୃଦୟ ନାହିଁ ତୁମେ ଏତେ ଆନନ୍ଦରେ ଖାଇଦେଉଛ ସଖା ଘରୁ ଆସିଛି ମୁଁ ମୋ ଯା ମାନଙ୍କୁ କିଭଳି ଦେବି ସଖୀମାନଙ୍କୁ କିଭଳି ଦେବି ଦାସୀମାନଙ୍କୁ କିଭଳି ଦେବି ଭାଗ କରିକି ଦେଲା ପରେ ଗୋଟିଏ ଗୋଟିଏ ରଞ୍ଚ ବି ପଡ଼ିବନି। ତେଣୁ ସୁଦାମ ଭାରି ପ୍ରୀତି ହେଉଛନ୍ତି ଯାହା ରୁକ୍ମିଣୀ ମୋର ଏଇ ଚିପିଟକରେ ଭାରି ପ୍ରୀତ ଏବଂ ହସ୍ତକୁ ଧରି ମନ ଭିତରେ ଗୋଟେ କଥା କହୁଛନ୍ତି ବକ୍ଷ ଭିତରେ ରହିଛନ୍ତି ଲକ୍ଷ୍ମୀ ସ୍ୱୟଂ ଏବଂ କ'ଣ କହୁଛନ୍ତି ଏତାବତାଲମ୍ ବିଶ୍ୱାତ୍ମାନ ସର୍ବସମ୍ପଦ ସମୁଦ୍ଧେ ଅସ୍ମିନ୍ ଲୋକେ ଥବାମସ୍ମିନ୍ ପୁଂସସ୍ତ୍ୱତୋଷ କାରଣମ୍ ଏତାବତ୍ ଅଲମ୍ ହୃଦୟ ଭିତରେ ରହି କହୁଛନ୍ତି ଏତାବତ୍ ଅଲମ୍ ଏକ ମୁଷ୍ଟି ଅଲମ୍ ସ୍ୱାମୀ ଆପଣ ଯେଉଁ ସୁଦାମାରେ ଏକ ମୁଠି ଭୋଜନ କରିଦେଲେ ଏଇଟା ଅଲମ୍ ପର୍ଯ୍ୟାପ୍ତମ୍ ମୋତେ ଆଉ ଅଧୀନ କରନ୍ତୁ ନା। ଏଇଠି କ'ଣ କହିଲେ ନା ପୁଂସ ପୁଂସ ତୁ ତତ୍ତୋଷ କାରଣମ୍ ଏଇଠି ଆଚାର୍ଯ୍ୟମାନେ କହୁଛନ୍ତି ଲକ୍ଷ୍ମୀ କହୁଛନ୍ତି ଆପଣ ଯେତିକି ଧନ ଭକ୍ତି ଭକ୍ତ ପାଖରେ ଦେଖିଲେ ଖୁସି ହେବେ ମୁଁ ସେତିକି ଦେଇସାରିଲି ତତ୍ତୋଷ କାରଣମ୍ ଏଥିରେ ଗୋଟେ ସିଦ୍ଧାନ୍ତ କ'ଣ ଆସୁଛି ଭକ୍ତ ସମ୍ପତ୍ତିରେ ଖୁସି ହୁଏ ନା ଖୁସି କିଏ ହୁଅନ୍ତି ଲକ୍ଷ୍ମୀ ଯେଉଁ ଧନଟାକୁ ପଠାନ୍ତି ସେଥିପାଇଁ ପ୍ରଭୁପାଦଜୀ ମହାରାଜ ଆମକୁ ଶିକ୍ଷା ଦେଇଛନ୍ତି, ଆମେ ଟଙ୍କା କହୁନା। ଆମର ଯେତେବେଳେ ମନ୍ଦିରମାନଙ୍କରେ ଭଗବାନଙ୍କ ଆଗରେ ଡକାଯାଏ, ପ୍ରଭୁପାଦ ସିଷ୍ଟମ କରିଛନ୍ତି, କହିବ ଲକ୍ଷ୍ମୀ, ଲକ୍ଷ୍ମୀ ଆସୁଛନ୍ତି ଜଗନ୍ନାଥଙ୍କର ସେବା ପାଇଁ, କୃଷ୍ଣଙ୍କର ସେବା ପାଇଁ। ଅର୍ଥ କହିବନି, କାରଣ ଅର୍ଥରେ ଅନର୍ଥ ଅଛି, ଲକ୍ଷ୍ମୀଙ୍କ ନିକଟରେ ଅନର୍ଥ ନାହିଁ, ସେ ଆସୁଛନ୍ତି ମାଧବ ସେବା ପାଇଁ। ତେଣୁ ଭକ୍ତକୁ କେତିକି ଲକ୍ଷ୍ମୀ ଧନ ଦିଅନ୍ତି ନା, ଲକ୍ଷ୍ମୀ ବିଚାର କରିବେ ମୁଁ ଯେତିକି ଧନ ଦେଲେ ମାଧବ ଖୁସି ହେବେ, କୃଷ୍ଣ ଖୁସି ହେବେ। କୃଷ୍ଣଙ୍କ ଖୁସି ଜାଣିକି ତା ମାନେ ଆମେ ଭକ୍ତମାନେ ବହୁତ ଆନନ୍ଦ ରହିବା ଦରକାର। ଯଦି ଆମକୁ ଭଗବାନ ଭିକାରୀ ବି କରିଛନ୍ତି, ଘରେ ଯଦି ଯାହା କୁହନ୍ତି ଚାଉଳ ଗଣ୍ଡେ ଫୁଟୁନି, ତା ବି ଆନନ୍ଦ ରହିବା ଦରକାର, କାରଣ ଏଇଥିରେ କୃଷ୍ଣଙ୍କର ଆନନ୍ଦ, ଲକ୍ଷ୍ମୀ ଆମକୁ ସେତିକି ଦେଇଛନ୍ତି। ଭକ୍ତ ପାଖରେ ଯେତିକି ସମ୍ପତ୍ତି ରହିଲେ ଭଗବାନ ଖୁସି ହେବେ, ତାଙ୍କୁ ଲକ୍ଷ୍ମୀଙ୍କୁ ଜଣା। ସେଥିପାଇଁ ଭକ୍ତ ବେଳେ ବେଳେ ଜାଣିପାରେ ନା, ବହୁତ ପ୍ରାର୍ଥନା କରେ ପ୍ରଭୁ ମୋତେ ଧନ ଦିଅନ୍ତୁ, କିନ୍ତୁ ଲକ୍ଷ୍ମୀ ଦେବେ ନା, ଭଗବାନ ଜାଣନ୍ତି। ତେଣୁ ଗୋଟିଏ ମୁଷ୍ଟିଏ ଭୋଜନ କରି ଲକ୍ଷ୍ମୀ ରୁକ୍ମିଣୀ ହସ୍ତକୁ ଧରିଲେ। ଏ ବର୍ତ୍ତମାନ ଆରମ୍ଭ ହେଲେ, ସୁଦାମା ସେ ରାତିରେ ଗୋଟିଏ ରାତି ରହିଛନ୍ତି, ମୁଁ ଭୁଲରେ କହିଦେଲେ ରାତିରେ ଶୋଇଥିବେ ଚୂଡ଼ା ଧରିକି, ନାଇଁ ନାଇଁ, ଯେଉଁଦିନ ଯାଇଛନ୍ତି ସେଇଦିନ ମଧ୍ୟାହ୍ନରେ ଏଭଳି ବାର୍ତ୍ତାଳାପ ହୋଇଛି, ଗୋଟିଏ ରାତି ଶୋଇଲେ। କେମିତି ସୁଦାମା ତାଙ୍କର ଭକ୍ତ ପ୍ରଭୁଙ୍କ ପ୍ରତି ଏତେ ମହତ ଦୃଷ୍ଟି, ସୁଖଦେବ ଗୋସ୍ୱାମୀଙ୍କର ଅନ୍ତର ଭିତରେ ବାରମ୍ବାର ଅଚ୍ୟୁତ ଶବ୍ଦଟି ଆସୁଛନ୍ତି, ଅଚ୍ୟୁତ ଶବ୍ଦ। ଆପଣ ଦେଖନ୍ତୁ ଗୋଟିଏ ଅଦ୍ଭୁତ, ସୁଦାମା ଚରିତ୍ରରେ ଭଗବାନଙ୍କର ବିଶେଷଣ ଯାହା ଯାହା ଲାଗିଛି, ବ୍ରହ୍ମଣ୍ୟ ଦେବ ଆଉ ଅଚ୍ୟୁତ, ଅଚ୍ୟୁତ, ଅଚ୍ୟୁତ। ଏହାଦ୍ୱାରା ସୁଖଦେବ ଗୋସ୍ୱାମୀ ଆମକୁ ବହୁ ବଡ଼ ଭରସା ଦେଉଛନ୍ତି, ଯେଉଁମାନେ ହରିଭଜନ କରୁଛନ୍ତି ସେମାନଙ୍କ ପାଇଁ କୃଷ୍ଣ ହେଉଛନ୍ତି, ତାଙ୍କର ରୂପ ଗୁଣ ଲୀଳା ସ୍ୱଭାବରେ ସବୁବେଳେ ଅଚ୍ୟୁତ ହେଇକି ରହିବେ। ଆମେ କେତେବେଳେ ଭରସା ହରିବା ଉଚିତ ନୁହେଁ, ଆମକୁ ବେଳେ ବେଳେ ନିରାଶ ଲାଗୁଛି, ମୁଁ ଭକ୍ତି ପାଇବି ନା। ଆଜ୍ଞା, ଗାଁ ଗହଳିରେ ଗୋଟେ କଥା ଅଛି, ତୁଠ ଜଗିଥିଲେ ଶାଢ଼ୀ ଗୋଟେ ପାଇବୁ। ଗାଁ ଗହଳିରେ ଯେଉଁ ବାରିକ ଯେଉଁ ରଜକ ଏମାନେ କାମ କରନ୍ତି, ବେଳେବେଳେ ରାଗିଯାଆନ୍ତି, ମାଲିକ ମୁଁ ଆଉ ତୁମର କାମ କରିବିନି, ବୁଢ଼ୀ ମାନେ ବୁଝାନ୍ତି, ଏ ତୁଠଟା ଜଗିତା, ପୁଅ ବାହାଘର ଝିଅ ବାହାଘର ହେଲେ ବର୍ଷମାନର କାମ ତୁ ପାଇଯିବୁ, ସେଣେ ସମୁଦି ଘରୁ ପାଇବୁ, ଏଣେ ଆମ ଘରୁ ପାଇବୁ, ଶାଢ଼ୀ ବି ପାଇବୁ। ଭକ୍ତି ଜୀବନଟା କ'ଣ କି? ଭକ୍ତି ଜୀବନଟା ହେଉଛି ଏହା। ସିଦ୍ଧର ସ୍ୱାମୀ ଲେଖିଲେ କେଉଁ ଶ୍ଳୋକରେ? ତତେ ଇନୁ କମ୍ପାସ ସୁମିକ୍ଷ ମାଡ଼ମ ଶ୍ଳୋକରେ ଲେଖିଲେ ମଧ୍ୟ, ସ ଦାୟ ଭାଗ କହିଲେ ଜୀବନ ଧାରଣ। ଯେଭଳି ପୁତ୍ର ପିତାର ସମ୍ପତ୍ତି ପାଇବାକୁ ହେଲେ ତାର ଗୋଟିଏ ଯୋଗ୍ୟତା ଦରକାର, କ'ଣ ଦରକାର? ବଞ୍ଚିକି ରହିବା ଦରକାର, ସେ ବେକାର ହେଲା କ'ଣ ହେଇଗଲା? ସେ ବେକାରୀ ହେଲେ ବି ତାର ବାପାର ସମ୍ପତ୍ତିର ଅଧିକାର ତାର ଅଛି ନା। ସେଭଳି ସିଦ୍ଧର ସ୍ୱାମୀ ଲେଖୁଛନ୍ତି, ଭକ୍ତି ମାର୍ଗରେ କେବଳ ଆମେ ବଞ୍ଚିକି ରହିବାକୁ ପଡ଼ିବ, ବାସ୍, ଭକ୍ତି ମାର୍ଗ ସ୍ଥିତ ହେବ, ଭଗବାନଙ୍କୁ ଭଜନ କରି ପୂର୍ଣ୍ଣ ବିଶ୍ୱାସରେ ଆମେ କେବଳ ରହିଲେ ଅଚ୍ୟୁତ ନିଶ୍ଚିତ ଆମକୁ ଗ୍ରହଣ କରିବେ। ସୁଦାମା ଭଳି ଗ୍ରହଣ ସହିତ ଅଚ୍ୟୁତ ଅଚ୍ୟୁତ ଶବ୍ଦକୁ ବାରମ୍ବାର ଲଗାଉଛନ୍ତି, ସିଏ ତାଙ୍କ ସ୍ୱଭାବରୁ କେବେ ଚ୍ୟୁତ ହେବେନି, ତାଙ୍କ ଭଳି ଦୟାଳୁ କିଏ ଅଛି? କିନ୍ତୁ ଆମର ଧୈର୍ଯ୍ୟଚ୍ୟୁତ ହେଉଛି, ଧୈର୍ଯ୍ୟଚ୍ୟୁତ କାହା ପାଖରେ ହେଉଛି ନା ଅଚ୍ୟୁତଙ୍କ ପାଖରେ। ଅଚ୍ୟୁତ ମାର୍ଗରେ ଥାଇକି, ଅଚ୍ୟୁତ ଗୋତ୍ରୀୟ ହେଇକି ଆମର ଧୈର୍ଯ୍ୟଚ୍ୟୁତ ହେଉଛି, ଏଇଟା ହେଉଛି ମଙ୍ଗଳମୟ ରାସ୍ତା ଭକ୍ତି ମାର୍ଗ। ଯଦି ମଙ୍ଗଳମୟ ରାସ୍ତାରେ ଆମେ ରହିକି ଆମର ମଙ୍ଗଳ ହେବ, ଆକୁ ଛାଡ଼ିଲେ ଆପଣ ମଙ୍ଗଳ ରାସ୍ତା କେମିତି ଅଛି? ସେଥିପାଇଁ ସୁଖଦେବ ଗୋସ୍ୱାମୀ ଲଗାଉଛନ୍ତି, ବ୍ରାହ୍ମଣାସ୍ତାନ୍ତୁ ରଜନୀ ଉଷିତ୍ୱା ଚ୍ୟୁତ ମନ୍ଦିରେ ଭୁକ୍ତ୍ୱା ପିତ୍ୱାଂ ଭୁକ୍ତ୍ୱା ପିତ୍ୱାଂ ସୁଖମେନେ ଆତ୍ମାନଂ ସ୍ୱର୍ଗତମ ୟଥା। ସୁଦାମନ କେମିତି ଲାଗିଲା ଆଜ୍ଞା? ବା, ବହୁତ ଦିନ ପରେ ଲୋକ ଭୋକିଲା ଥିଲେ ସେ ଖାଇଦେଲେ ଗଣ୍ଡେ କେମିତି ଲାଗେ, ବହୁତ ଦିନ ଭୋକିଲା ଥିଲେ ଜଣେ ପ୍ରସାଦ ପାଇଲେ କେମିତି ଲାଗେ, କିନ୍ତୁ ଆଜି ସୁଦାମାଙ୍କର ଏହି ହେଲା ଭାଗ୍ୟ, ଆଜି ଅଚ୍ୟୁତ ମନ୍ଦିରେ ତାନେ ରୋଷେଇ କରିଥିବେ କିଏ ଚିନ୍ତା କରନ୍ତୁ, ଯଦି ଭଗବାନ ପାଦ ଧୋଇଛନ୍ତି, ରୁକ୍ମିଣୀ ଆଲଟ ଦେଇଛନ୍ତି, ଚାମର ଦେଇଛନ୍ତି, ତାନେ ରୋଷେଇ କୌଣସି ଦାସଦାସୀ କରିନଥିବେ, ସାକ୍ଷାତ ରୁକ୍ମିଣୀ ରୋଷେଇ କରିଥିବେ, ଏ ଯା ଭାବ ଆସୁଛି। ଆଉ ଭଗବାନ ପରଶୁଛନ୍ତି କେଉଁ ସ୍ଥାନ ନା, ବ୍ରାହ୍ମଣ ସ୍ଥା ତୁ ରଜନୀ, ତୁମର ସେଇ ରଜନୀରେ ସେଇ ଗୋଟିଏ ରାତ୍ରି ଉଷିତ୍ୱା ବାସ କଲେ ସ୍ଥିତ୍ୱା ଗୋଟିଏ ରାତି ଦ୍ୱାରକାର ରହିଛନ୍ତି। ଦେଖନ୍ତୁ ଭଗବାନଙ୍କ ପାଖରେ ଗୋଟିଏ ରାତି ରହିବାର ଫଳ ଆଜି କ'ଣ? ତାମାନେ ଯେଉଁମାନେ ମନ୍ଦିରରେ ରହୁଛନ୍ତି ସେମାନେ କେତେ ଭାଗ୍ୟବାନ, ଯେଉଁମାନେ ଘରକୁ ମନ୍ଦିର କରିକି ଆଜି ବିଶ୍ରାମ ନେଉଛନ୍ତି ସେଠି, ସେଇଟା ମନ୍ଦିର। ଆଜି ସୁଦାମା କେତେ ଆନନ୍ଦ ପାଉଛନ୍ତି, ଅଚ୍ୟୁତ ମନ୍ଦିରେ, ଅଚ୍ୟୁତଙ୍କ ମନ୍ଦିରରେ, କୃଷ୍ଣ ମନ୍ଦିର ଆଉ କହୁନାହାନ୍ତି। ଅଚ୍ୟୁତ ଶବ୍ଦକୁ ବାରମ୍ବାର ସୁଖଦେବ ଗୋସ୍ୱାମୀଙ୍କର ମୁଣ୍ଡକୁ ଉଙ୍କି ମାରୁଛି। ଆଉ କ'ଣ କରେ ନା ଭୁକ୍ତୁଆ ଭୋଜନ କଲେ, ଆଉ ପିତୁଆ ପିତୁଆ କାହିଁକି ଲେଖିଲେ ଜଣେ ଆଚାର୍ଯ୍ୟ ଲେଖୁଛନ୍ତି, ଦୁଗ୍ଧ ପିତୁଆ। ଭଗବାନ କହିଲେ ବ୍ରାହ୍ମଣ ଲୋକ ତ ତୁମର କ୍ଷୀର ପ୍ରତି ନିଶ୍ଚିତ ଲୋଭ ଥିବ, ମିଠା ଆଇଟମ୍ ନିଶ୍ଚିତ ବ୍ରାହ୍ମଣଙ୍କୁ ଦିଆଯାଏ, ବ୍ରାହ୍ମଣା ମଧୁରା ପ୍ରିୟା। ବ୍ରାହ୍ମଣମାନଙ୍କୁ ମିଷ୍ଠାନ୍ନ ଦେବା ଦରକାର, କାରଣ ଭଗବାନ ତାଙ୍କ ଜିହ୍ୱାରେ ଭୋଜନ କରନ୍ତି। ରସତୁମ ଦାସ ଜିହ୍ୱାନ, ଦୁଗ୍ଧ ପାନ କରି ରାତିରେ ସୁଖଂ ମେନେ। ସୁଦାମା କିଭଳି ସୁଖ ପାଇଲେ ନା, ଆତ୍ମାନମ୍ ସ୍ୱର୍ଗତମ ୟଥା, ଇଏ ଗୋଟେ ବଡ଼ ଅଡ଼ୁଆ କଥା ହେଇଗଲା। ସ୍ୱର୍ଗତମ ୟଥା ନା ଲୌକିକ ନ୍ୟାୟ ନେ ଉକ୍ତ, ଗୋଟିଏ ସାଧାରଣ ଲୋକ ଯେମିତି ଭଲ ଖାଇଦେଲେ ସେ କହେ ଆଜି ମୁଁ ଭାଇ କହନା କହନା ତା ଘରକୁ ଯାଇଥିଲି ସ୍ୱର୍ଗ ଭଳିଆ ହେଇଛି। ଲୋକମାନେ କହୁଛନ୍ତି କି ସୁଖ ସ୍ୱର୍ଗ ସୁଖ, ଆଜି ସୁଖଦେବ ଗୋସ୍ୱାମୀ ସେଇ ସୁଖଟାକୁ ଆଉ ବର୍ଣ୍ଣନା ନ କରିପାରିକି ଆଜି ଲୋକ ଆରେ ଅଚ୍ୟୁତ ମନ୍ଦିରରେ ଯିଏ ରହିଲେ ତାଙ୍କ ସୁଦାମାଙ୍କର ସୁଖକୁ ଆଉ ତୁଳନା କରିପାରିଲେନି, ପୁରା ଲୋକ ହେଇଗଲେ, ଲୌକିକ ନ୍ୟାୟକୁ ପଳେଇ ଆଇଲେ। ସ୍ୱର୍ଗତମ ଯଥା, ମୁଁ ଆଉ କ'ଣ କହିବି, ସୁଦାମା କି ସୁଖରେ ଥିବେ, ଲୌକିକ ନ୍ୟାୟରେ କହୁଛନ୍ତି ଆଚାର୍ଯ୍ୟମାନେ କହୁଛନ୍ତି ସ୍ୱର୍ଗତାହମ୍ ଏଇ ବୈକୁଣ୍ଠ ପରିପୂର୍ଣ୍ଣ ସ୍ୱୟଂ ଭଗବାନ ଯେଉଁଠି ଅଛନ୍ତି, କିନ୍ତୁ ମୋର ତ ଏଇ ଭାବଟା ଭଲ ଲାଗୁଛି ସ୍ୱର୍ଗତମ ଲୌକିକ ନ୍ୟାୟରେ। ସୁଖଦେବ ଗୋସ୍ୱାମୀ ବିଚାର କରି କରି ଧ୍ୟାନ ନେତ୍ରରେ ଦେଖିଲେ ନା, ଏ ସୁଖକୁ ମୁଁ ଆଉ ତୁଳନା କରିପାରିବିନି, ଯେଉଁ ସ୍ନେହ ଯେଉଁ ଆଦର ଭଗବାନ ଆଜି ଦେଇଥିବେ, ଆଉ ଭଗବାନ ଆଜ୍ଞା ପାଦ ମୁଡ଼ିଛନ୍ତି ସୁଦାମାର, ପରେ କହି ଆସିବେ ସୁଦାମା ବାଟରେ ଭାବି ଭାବିକା ଯିବେ। କିନ୍ତୁ ଗୋଟିଏ ରାତି ଭିତରେ କ'ଣ ହେଇଛନ୍ତି, ଅତ କିଂ ବୃତମ ପରୀକ୍ଷିତ ବ୍ୟାକୁଳ ହେଉଛନ୍ତି, ଆଚ୍ଛା ଶୋଇଗଲେ ତ ବହୁତ ସୁଖୀ ହେଇଗଲେ ସ୍ୱର୍ଗବାସୀ ଭଳି, ତତ କିଂ ବୃତମ ଜୀବ ଗୋସ୍ୱାମୀ କହୁଛନ୍ତି, ତାପରେ କ'ଣ ହେଲା, ତାପରେ କ'ଣ ହେଲା, ଆଗରୁ ଏତେ ବ୍ୟାକୁଳ ହେଉନଥିଲେ ସୁଖଦେବ ପରୀକ୍ଷିତ, ବର୍ତ୍ତମାନ ବ୍ୟାକୁଳତା ବଢ଼ିଗଲା। ଶୋଭୁତେ ବିଶ୍ୱଭାବନେ ସ୍ୱସୁଖେ ନାଭିବନ୍ଧିତ ଜଗାମ ସ୍ୱାଲୟମ୍ ତାତ ପଥ୍ୟନୁ ବ୍ରଜନନ୍ଦିତ। ଶୋଭୁତେ ବିଶ୍ୱଭାବନେ, ଆଜି ବିଶ୍ୱକୁ ଭାବୟତି ପାଳୟତି, ଯେ ସଂକଳ୍ପରେ ବିଶ୍ୱକୁ ଆଜି ପାଳନ କରୁଛନ୍ତି, ଭାବନା କରୁଛନ୍ତି, ଆଜ୍ଞା ସୁଦାମା ସେ ରାତିରେ ସେଇଠି ଶୋଇଛନ୍ତି, ଯେ ବିଶ୍ୱକୁ ପାଳନ କରନ୍ତି ସେ ଆଜି ସୁଦାମାର ଭଙ୍ଗା କୁଟୀରରେ ଆଜି ସବୁ ବଦଳି ଯାଇଛି, ସବୁ ସମ୍ପତ୍ତି ଯାହା କୁହନ୍ତି ଅମର୍ତ୍ୟ ଦୁର୍ଲଭ ସମ୍ପତ୍ତି ପ୍ରଭୁ ସୁଦାମାର ପୁରୀକୁ ସବୁ ବଦଳେଇ ଦେଇଛନ୍ତି। ବିଶ୍ୱଭାବନେ, ଯିଏ ବିଶ୍ୱକୁ ସୃଷ୍ଟି କରନ୍ତି ତାଙ୍କ ପାଇଁ କ'ଣ ସୁଦାମା ପରି ସୃଷ୍ଟି କରିବା, ଯିଏ ବିଶ୍ୱକୁ ପାଳନ କରନ୍ତି ସେ କ'ଣ ସୁଦାମାର ସ୍ତ୍ରୀ ଆଉ ସୁଦାମାର ସୁଦାମାକୁ ସମ୍ପଦ ଦେବା, ଏଟା କ'ଣ ବିଚିତ୍ର କି? କିନ୍ତୁ ସ୍ୱସୁଖେ ନାଭିବନ୍ଦିତ, ସୁଦାମା ବାହାରିଲେ ତାପର ଦିନ ସକାଳୁ ଆଉ ଭୋଜନ କଥା କାହିଁ କହିଲେନି, କିନ୍ତୁ ଭଗବାନ କେବେ ଖାଲି ଛାଡ଼ିନଥିବେ, ସୁଦାମାଙ୍କୁ ଭୋଜନ ଦେଇକି ଚାଲିଲେ। ଇଏ ଭଗବାନ କେତେ ଲୌକିକ ନ୍ୟାୟକୁ ମାନୁଛନ୍ତି, ଗୃହକୁ ଯଦି ଅତିଥି ଆସିବ ଆପଣ ଦେଖିଲେ ଗୃହରୁ ବାହାରିକି ତାକୁ ଆଣିବେ। କ'ଣ ଭାଗବତ ଗ୍ରନ୍ଥ ଆଜ୍ଞା, ଯେତେବେଳେ ଆପଣ ପଢ଼ିବେ, ମୁଁ ଏବେ ପ୍ରସ୍ତୁତ କରୁଥିଲି ପଢ଼ୁଥିଲି କିଛି ଦିନ ପୂର୍ବରୁ, ଜରାସନ୍ଧର ଆତିଥ୍ୟ, ଭଗବାନ ଯେତେବେଳେ ଯାଇଛନ୍ତି ବ୍ରାହ୍ମଣ ବେଶରେ ବିଭୂଷଣକୁ ନେଇ ଜରାସନ୍ଧ ପାଖରେ ପହଞ୍ଚନ୍ତି, ଜରାସନ୍ଧ ଜାଣିଦେଉଛନ୍ତି ନା ଇଏ ବ୍ରାହ୍ମଣ ନୁହନ୍ତି, ଆଙ୍କ ଶରୀରରେ ଯେଉଁ ଧନୁ ଧରିବାର ଚିହ୍ନ ଗୁଡ଼ିକ ସବୁ ଅଛି, ଏ ତ କ୍ଷତ୍ରିୟ ଶରୀର ନା, ଯାହା ବି ହେଉ ସେ ବ୍ରାହ୍ମଣ ବେଶରେ ଆସୁଛନ୍ତି। ଯେଉଁ ଯେଉଁ ବଳି ଆଜି ବ୍ରାହ୍ମଣ ଜାଣିକି ବାମନ ଦେବଙ୍କୁ ଭଗବାନଙ୍କୁ ଜାଣିଛନ୍ତି, ଏ ଭଗବାନ ଇଏ ଛଦ୍ମ ବେଶରେ ଆସିଛନ୍ତି, ତାଙ୍କୁ ସର୍ବସ୍ୱ ଦେଲେ ମୁଁ କାହିଁକି ଦେବିନି, ତାହେଲେ ଆପଣ କୁହନ୍ତୁ ଜରାସନ୍ଧ କ'ଣ? ସେ ଜାଣନ୍ତି ଏ ଭଗବାନ ଆସୁଛନ୍ତି, କିନ୍ତୁ ମୁଁ ଯୁଦ୍ଧ ଭିକ୍ଷା ଦେଲେ, ଆଉ ଯେଉଁ ସ୍ୱାଗତ ସତ୍କାର ସୁଖଦେବ ଗୋସ୍ୱାମୀ ତାଙ୍କ ପାଖରେ ଲଗେଇଛନ୍ତି, ବଡ଼ ଉନ୍ନତ ଭାବନାର ସ୍ୱାଗତ ଲଗେଇଛନ୍ତି। ମନୁଷ୍ୟର ସବୁବେଳେ ଆପଣ ମନେ ରଖିବେ, ଭଗବାନ ଗୋଟିଏ ଅମୂଲ୍ୟ ସମ୍ପତ୍ତି ଦେଇଛନ୍ତି, ଜଣକୁ ଆଦର କରିବା, ତା ଭିତରେ ବଚନ ଆଦର ଆଉ ଦୃଷ୍ଟିର ଆଦର, ଅତିଥି ଯେଉଁ ସେବା କରାଯିବ ତା ଭିତରେ ତା ପ୍ରତି ଗୋଟେ ଭଲ ଦୃଷ୍ଟି ଭାବନା। ଆଜ୍ଞା ଆପଣ ଆସିଲେ ମୋର କଲ୍ୟାଣ ହେଲା, ଆପଣ ଆସନ୍ତୁ ଆଜ୍ଞା ବନ୍ଧୁ। ବଚନେ କିଙ୍ଗ ଦରିଦ୍ରତା, ସମାଜରେ କ'ଣ ନାହିଁ, କିନ୍ତୁ ଭଗବାନ ଗୋଟିଏ ଅମୂଲ୍ୟ ସମ୍ପତ୍ତି ଦେଇଛନ୍ତି ଏ ଜୁହାରେ। ଏଠୁ ନିରବଚ୍ଛିନ୍ନ ଭାବରେ ଅମୃତ ବର୍ଷଣ ହେଉଛି, ଜାଣିଛନ୍ତି, ଏ ଜୁହାରେ ବିଷ ଅଛି ଆଉ ଅମୃତ ଅଛି। ବିଷକୁ ଜଣଙ୍କୁ ପେଇଦେଲେ ସେ ସାଙ୍ଗେ ସାଙ୍ଗେ ମୃତ୍ୟୁବରଣ କରିବ, କିନ୍ତୁ ଏ ଜୁହାର ବିଷ ଯେତେବେଳେ ଉଦ୍ଗାର ହେବ ଗୋଟିଏ ଜୀବ ସମଗ୍ର ଜୀବନ ସାରା ତାପିତ ହେଇକି ରହିବ ଆମ ପାଇଁ। ଆଉ ଏ ଜୁହାର ଅମୃତ ଅଛି, ଆମେ ଜଣଙ୍କୁ ଭଗବାନଙ୍କର ଭଜନ କଲା ପରେ ଜୁହାର ସେ ଅମୃତତ୍ଵ ଶକ୍ତିଟି ଆସେ, ପ୍ରଭୁଙ୍କର ନାମ କଲା ପରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ସେଥିପାଇଁ ଭକ୍ତ ହେଲା ପରେ ଯଦି ଆମର କଠୋର ବଚନ ଆସୁଛି ଆମକୁ ବହୁ ଅନୁତାପ କରିବାକୁ ପଡ଼ିବ। ଆଉ ଭଗବାନଙ୍କର ନାମ ହେଉଛି ଅମୃତ, ଆମେ ଅମୃତକୁ ଯେଉଁ ପାନ କରୁଛେ ପରମାନନ୍ଦ ଆମ ଜିହ୍ୱାରୁ ଯେଉଁ ସତ୍କାର ଆସିବ, ଯେଉଁ ବଚନ ଆସିବ, ଅନ୍ୟ ଜଣଙ୍କର ଦୁଃଖ ଦୂର ହେଇ ସେ ଆନନ୍ଦିତ ହେଇଯିବ। ଭଗବାନ ନିଜେ ଆଜି ଯାଉଛନ୍ତି ସ୍ୱସୁଖେନ ଅଭିବନ୍ଦିତ ଅଭିବନ୍ଦିତ ନମସ୍କାର ନମସ୍କାର କଥା ପୂର୍ବରୁ କେବେ କୁହା ହେଇନଥିଲା, ଏବେ କୁହନ୍ତୁ ନମସ୍କାର। ପାଦସ୍ପର୍ଶ ଆଦି ନାହା ଅଭିବନ୍ଦିତ ଇତି ଅଭିତ ପାଦସ୍ପର୍ଶ ଆଦି ନାହା ବନ୍ଦିତ। ଯେଉଁ ଗୋଷ୍ଠୀ କାହିଁକି ବନ୍ଦନା କଲେ ମହା କୌତୁକି ସେ କୁହନ୍ତି ସଖେ ଧନାଦି ଚ ଧନାଦି ଅଦାନ ବୋଧୟତି ହି କେବଳ ଆଦର ମାତ୍ର। ଏ ସଖା ତୁମେ ଆସିଥିଲ ଏତେ କଷ୍ଟରେ, ବରଂ ମୁଁ ତୁମ ଜିନିଷକୁ ଖାଇଦେଲି କିନ୍ତୁ ମୁଁ ଧନ ଆଜି କିଛି ମୁଁ ଦେଇପାରିଲିନି, ଗୋଟେ କେବଳ ଆଦର କରିକି ଛାଡ଼ିଲି, ମହା କୌତିକ। ସୁଦାମା ଭାବୁଛନ୍ତି ବି ସେ ଆଜି ମୋତେ ପ୍ରକୃତ ତ କାହିଁ ଧନ ଭଗବାନ ଦେଲେନି, ପରବର୍ତ୍ତୀ ଶ୍ଳୋକରେ କହିବେ। ଆଉ ଜଗାମ ସ୍ୱା ଆଲୟମ ତାତ, ଏଇ ଡାକିଦେଲେ କେମିତି କେଉଁ ଶବ୍ଦ ଲଗେଇଦେଲେ ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ, ତାତ ପରୀକ୍ଷିତ ଭଗବାନ କେତେ ସୌଶଲ୍ୟାଦି ଗୁଣ ସମ୍ପନ୍ନ, କେତେ ଆଦରଶୀଳ ପ୍ରଭୁ, କେତେ ସମ୍ମାନ। ଆଜି ଆମେ ସାର୍ ନରୋତ୍ତମ ସାର୍ଙ୍କ ଆମେ ଗୋଟେ ପଢ଼ୁଥିଲୁ ଗୋଟେ ଟୀକା, ସେ ଟୀକାଟା ଅବଶ୍ୟ ମୁଁ କହିପାରିବିନି ସାର୍, ସେ କଥା ମୁଁ ତ ବୁଝିନି। ଭାଗବତ ପ୍ରତି ବ୍ରାହ୍ମଣ ହେଇ ଭାଗବତ ପ୍ରତି ମହା ଆଦର, ସାର୍ ଆଜି ସେ ପଢ଼ୁଥିଲୁ ଜୀବ ଗୋସ୍ୱାମୀଙ୍କ ଟୀକାରୁ, ଜୀବ ଗୋସ୍ୱାମୀ କହୁଛନ୍ତି ଗୋଟେ ସାଧାରଣ ପାଞ୍ଚଟି ଗ୍ରାମର ଜଣେ ମାଲିକ ହେଇଗଲା ପରେ ସେ କାହାକୁ ସମ୍ମାନ ଦେବା ପାଇଁ ପ୍ରସ୍ତୁତ ନୁହେଁ, କିନ୍ତୁ ଯେ ଜଗତର ମାଲିକ କି ସୌଶଲ୍ୟ ଗୁଣ, ସେ ଆଜି ହରି ତାଙ୍କର ଏଇ ସୌଶଲ୍ୟାଦି ଗୁଣ ଦ୍ୱାରା ଜୀବକୁ ଆକର୍ଷଣ କରୁନଛୁ। ପାଞ୍ଚଟି ଗ୍ରାମର ମାଲିକ ହେଇଗଲା ପରେ ଆମେ କାହା କଥାକୁ ବି ସ୍ୱୀକାର କରୁନେ, ଭଗବାନ ଦେଖନ୍ତୁ ଜଗାମ ସ୍ୱା ଆଲୟମ ତାତ। ସୁଦାମା ଯେତେବେଳେ ଯାଉଛନ୍ତି ନିଜ ଆଳୟକୁ ଭଗବାନ ଯାଇ ପ୍ରଣାମ କରିକି ଆସୁଛନ୍ତି, ପଥାନ ବ୍ରଜ୍ୟ ନନ୍ଦିତ, ବହୁତ ଆନନ୍ଦରେ ମୋ ସଖା ଆଜି ଯାଉଛି, ମୁଁ କିଛି ଦେଇପାରିଲିନି ସଖା, ପ୍ରଣାମ କରୁଛନ୍ତି। କିନ୍ତୁ ସୁଦାମା ଯାଉଛନ୍ତି କିଭଳି, ସୁଖଦେବ ଗୋସ୍ୱାମୀ ଧ୍ୟାନ ନେତ୍ରରେ ବର୍ଣ୍ଣନା କରୁଛନ୍ତି ସୁଦାମାଙ୍କର ଫେରିବା। ଆଜ୍ଞା ସୁଦାମା କେତେ ଆନନ୍ଦରେ ଥିଲେ, ଧନରେ କି ଆନନ୍ଦ ଅଛି ଆଜ୍ଞା, ଆମେ ଗୋଟେ ଆନନ୍ଦ ଜୀବକୁ ମିଳୁନି ବୋଲି ଆମେ ଗୋଟେ ଆନନ୍ଦ ଖୋଜିବାର ଚାହୁଁଛେ, ଦେହର ଆନନ୍ଦ, ଦେହ ସୁଖର ଆନନ୍ଦ ବା ଧନର ଆନନ୍ଦ, ଭକ୍ତି ଆନନ୍ଦ ତାକୁ ଆମେ ପ୍ରାପ୍ତ ନହେଲେ ଜାଣିପାରିବାନି। ଆନନ୍ଦ ସିନ୍ଧୁ ସୁଦାମା ଆଜି ଦ୍ୱାରକାରୁ, ଦ୍ୱାରକା ଅଛି ସମୁଦ୍ର ଭିତରେ, ସୁଦାମା ଆଜି ଭକ୍ତି ସାଗରରେ ଡୁବ ମାରିବାରିକା ଯାଇକି ପହଞ୍ଚିଲେ ତାଙ୍କ ଘରେ। ସଚାଲବ୍ଧା ଧନମ୍ କୃଷ୍ଣାନ୍ ନ ତୁ ଯାଚିତାନ୍ ସ୍ୱୟଂ ସ୍ୱଗୃହାନ୍ ବ୍ରିଡ଼ିତ ଗଚ୍ଛନ୍ ମହତ୍ ଦର୍ଶନ ନିବୃତ। ସୁଖଦେବ କ'ଣ କହୁଛନ୍ତି, ନିବୃତ ମହତ୍ ଦର୍ଶନ, ଆଜ୍ଞା ଭଗବାନଙ୍କୁ ଦର୍ଶନ କରିକି ଆମର ଗୋଟେ ଓଡ଼ିଆର କଥା ନାହିଁ, କୁଣ୍ଡେ ମୋଟ ହେଇଯାଏ ଛାତି, ଏତେ ଆନନ୍ଦିତ ହଉଥିଲେ ସୁଦାମା। ବିଚାର କଲେ ଆଗେ ସଚ ଅଲବ୍ଧମ୍ ଧନମ୍ କୃଷ୍ଣନ୍ ନ ତୁ ଯାହା ଚିତ୍ତ ମାନ ସ୍ୱୟଂ, ମୁଁ ତ ଭଗବାନଙ୍କୁ ଧନ ମାଗିପାରିଲିନି, আচ্ছা মু যদি ন মাগিলি কৃষ্ণ তো মতো দেওয়া কথা। সুখদেব গোস্বামী কৌন সিয়ে ধন মাগিলে কি ভগবান শ্রীকৃষ্ণ দেলে না তু যাচিতবান স্বয়ং বরং প্রণাম করি কহিলেন সখা মু কেবল ধন দিয়ে পারি নি কেবল আদর কলি কী ভগবান দেলে দিয়েছেন কিন্তু কী কহিলেন শুণবা ভগবান এইটা সুদামা চিন্তা করি করে জীবনরে জাঁদলে না না ভগবান কেতে ভক্তবৎসল আজ্ঞা ভগবান স্বভাব নজাণিলে আমি সংসার বিরক্তি আসবে না আমার আমি সংসার ভাই বন্ধু এমনকু নিজের বলে ভাবুছে না এমন আমার নিজের ভগবত সম্বন্ধে নিজের যদি ভগবান সম্বন্ধ যেমন ওয়ান কু মাইনস করেদেলে জিরোর মূল্যটা জিরো হয়ে যায় যদি ভগবান ধরিকি পুয় ভাল পাইবা সে হল ভগবান পুয় ভগবান ধরিকি স্ত্রী ভাল পাইবা সে হলে ভগবান দাসী ভগবান ধরিকি ভাই ভাল পাইবা সে হবে ভরত ভগবান ভগবান ছাড়ি দেলা পরে কেবল শূন্যর মূল্য এসব পীড়া দেছে না আমি কিন্তু এই ধন স্ত্রী পুত্র কন্যা ভগবান সহ যুক্ত করে দিও সে আপনার আনন্দ দেবে। সুদামা আজ নিবৃত হয়ে যাচ্ছেন ধন মাগিলে কি কৃষ্ণ তা ধন দেলে কিন্তু স্বগৃহান পীড়িত গচ্ছন মহত দর্শন নিবৃত বিড়িত সুদত কার্পণ্যেন লজ্জিত দেলি চাউল চাউল ভজা দেলি ভগবান তো ভোজন করেদেলে কিন্তু মতো তো কিছু দেলে লজ্জিত হয়ে যাচ্ছেন সে আমি চিন্তা করু না যে গলে স্ত্রী কোণ এক্সপ্লানশন দেবি কালে সুমতি কহব টঙ্কা পয়সা কিছু আনিছ কি এ চিন্তা তাঁকর নাই নিবৃত শব্দ লাগিলা পুরা আনন্দরে যাচ্ছেন ততহ নিবৃত মাহ দেখ সুদামা ভক্ত কেউ আনন্দরে যায় আজি প্রথম বিশ্ব দরবারে বৈকুণ্ঠাধিপতি নিকটর জনে আজ ভক্ত খালি হাতরে ফেরুছি ই হল ভগবান গোটে বিশেষ লীলা খালি হাতরে না ভগবান সম্মুখে তাকে কিছু দেলে খালি সংসার আজ দেখুছি সুদামা যে হস্ত বরং দেখি আসিলা কিন্তু খালি হাতরে ফেরু কিন্তু সুদামা কোণ ধরিক আসলে না হৃদয়ের ভক্তি পুঞ্জক ধরিক আসলে সুদামা সেই ভক্তি সাগরে বুড়ি বুড়ি আসছেন কোণ হল তাঁকর দেখত তত নিবৃত্তি মাহ সুদামা কেউ সুখরে রুলে আজ্ঞা এই চারোটি শ্লোক বহু কম ঘরে আসি পঞ্চবে এতি কেবল চিন্তা করি করি অহো ব্রাহ্মণ্য দেবস্য দৃষ্ট্বা ব্রাহ্মণ্যতাময়া ইয়দ দরিদ্রতমা লক্ষ্মী আশ্লিষ্ট বিব্রত রসি অহো আশ্চর্য সাক্ষাৎ অনুভব করে জিনিস চিন্তা করু ভক্ত কেমন বঞ্চবে কি আজ্ঞা এই ভগবান দয়া ভগবান করুণা এগুলা যদি চিন্তা করি করি কেবল স্মরণ করি করে বঞ্চিছ না সংসার আমি কোণ আছে কৌনা সংসার ভিতরে প্রবেশ করে লোক আসিকি তাঁর দুঃখ কথা কৌ প্রভু আমার স্ত্রী এমতিকা মো ধন এমতিকা মু এমতি মো পুয় এমতিকা যদি সে সংসার ভিতরে প্রবেশ করি দুঃখ পাচ্ছেন তাহলে ভক্ত আপনি সংসারে সুখ পাইব ভক্তর কেবল এই সুখ এই স্মরণ আর্তন সুদামা কেউ সুখ পাই পাঞ্চাড়ি কেউ সুখ পাই বৃতাসুর কেউ সুখ পাই এই সুখ হি জীবন কটাইব পড়ব এই স্মরণ সুখ কে অহো ব্রহ্মণ্য দেবস্য দৃষ্ট্বা ব্রহ্মণ্যতাময়া কে আহা এই ব্রাহ্মণ মানের যে দেবতা মোর ব্রহ্মণতা দেখি কোণ কে না ইয়াদ দরিদ্র তাম লক্ষ্মী আজ্ঞা কোণ কুয়া যায় দরিদ্র দরিদ্রতর দরিদ্রতম সুদামা কোণ দরিদ্রতম কি যা হৃদয়ে ভক্তি অছি সে দরিদ্র নুহে সে মহাসম্পত্তিমান প্রেম সম্পত্তিমান সেতুমি সুখদেব গোস্বামী পরীক্ষিত মহারাজ বারম্বার মহারাজ মহারাজ বলে ডাকুলে মহারাজ লে কি জন্মজয় জনে ব্রহ্ম অভিশাপ প্রাপ্ত হয়ে ব্যক্তি সুখদেব গোস্বামী ভাই নিষ্কিঞ্চন মহারাজ কেউ আশার মহারাজ মহারাজ ডাকুলে সেতবে আচার্য মানে টিকা লেখুঁচ প্রেম সম্পত্তিবা সবু ধন থাইকি যে আনন্দ পাও নথিলে সুখদেব গোস্বামী ব্রহ্ম অভিশাপ হয়ে গলা পরে হরি কথার সেটিকে আনন্দ পাওলে বারম্বার ব্যাকুল হয়ে যাওলে সেপি তাকে বারম্বার ডাকুলে মহারাজ আপনার আজি বি মহারাজ সুদামা কেন কুমার না ইয়ত দরিদ্র তব মুছি দরিদ্র তম লক্ষ্মী আশ্লিষ্ট বিব্রত রসি ଯେଉଁ ବକ୍ଷରେ ଲକ୍ଷ୍ମୀଙ୍କୁ ଲଗାନ୍ତି, ଯେଉଁ ବକ୍ଷରେ ଲକ୍ଷ୍ମୀ ଅଛନ୍ତି, ସେଇ ବକ୍ଷରେ ମୋ ଭଳି ଦରିଦ୍ର ଲୋକକୁ ଆଲିଙ୍ଗନ କଲେ। ଭଗବାନ ଆଲିଙ୍ଗନ କେମିତି କରିଥିଲେ ମନରେ ସ୍ମରଣ ଆସୁଛି ନା? ଦ୍ୱିତୀୟ ଦିନ, ଦ୍ୱିତୀୟ ଦିନ କି ତୃତୀୟ ଦିନ, ଦୁଭ୍ୟା ପରି ଗ୍ରହୀନ ମୁଦା, ଦୁଇ ବାହୁରେ ଭଗବାନ ପର୍ଯ୍ୟଙ୍କସ୍ତମ ଶ୍ରିୟମ ହିତ୍ୱା ଲକ୍ଷ୍ମୀଙ୍କୁ ଛାଡ଼ିକି ଧାଇଁ ଧାଇଁକି ରୁକ୍ମିଣୀଙ୍କୁ ଛାଡ଼ିକି ଆସିଲେ, ଦୁଇ ବାହୁରେ ଆଲିଙ୍ଗନ କରିଦେଲେ। ବ୍ୟମୁଚନ ଅବିନ୍ଦୁଭି ଆଖୁ ଧାରାଧାର ଲୋତକ, ସୁଦାମାଙ୍କର ପାଦ ଆଜ୍ଞା ପରେ ପରେ ଧୌତ ହେଲା, କିନ୍ତୁ ଭଗବାନ ତାଙ୍କର ପୁଷ୍ପର ପଦ୍ମନାଭ ପଦ୍ମନେତ୍ର ତାଙ୍କର ନେତ୍ରର ପବିତ୍ର ପବିତ୍ର ପ୍ରେମ ଅଶ୍ରୁରେ ସୁଦାମାଙ୍କୁ ଆଗେ ସ୍ନାନ କରିଦେଇଥିଲେ, ଅଭିଷେକ କରିଦେଇଥିଲେ। ଆଉ ଚିରା ତାପରେ ଶୃଙ୍କର ଲାଗିଛି, ବହୁ ସମୟ ଧରିକି ରହିଲେ, ବହୁ ସମୟ କାହିଁ ସୁଦାମାଙ୍କୁ ଧରିକି ଯେଉଁ ଆନନ୍ଦ ପାଇଥିଲେ, ସୁଦାମା ସେଇ ଚିନ୍ତା କରୁଛନ୍ତି, ଆରେ ମୋ ଭଳିଆ ଦରିଦ୍ରତମ ଲୋକକୁ ଭଗବାନ ଆଜି ଆଲିଙ୍ଗନ କଲେ। ଆମେ ଭାବୁଛେ ସଂସାର ଆମକୁ କିଏ ପଚାରିବ, କିଏ ମୋର ଆଶ୍ରା ଅଛି, କିନ୍ତୁ ଭଗବାନ ସହିତ ଯୁକ୍ତ ହେଇଗଲେ ଦେଖନ୍ତୁ ସୁଦାମା କେଉଁ ଆନନ୍ଦ ପାଉଛନ୍ତି। କିନ୍ତୁ ପୂର୍ବରୁ ଯେଉଁ କହିଥିଲେ ବ୍ରହ୍ମଣ୍ୟତା ମାୟା, ମୋ ବ୍ରାହ୍ମଣତା ଦେଖିକି ପୁଣି ମନକୁ କହୁଛି, ନା ନା ମୁଁ ତ ବ୍ରାହ୍ମଣ ନୁହେଁ। ଆଉ ଭକ୍ତି ପାଇଲେ ଆପଣଙ୍କର କ'ଣ ଆସିବ କି? ଭକ୍ତି ପାଇଲେ, ଭକ୍ତି ମହାରାଣୀ ଆପଣ ହୃଦୟରେ ଆସିଲେ, ଆପଣଙ୍କୁ ଜଗତର ସବୁଠୁ ହୀନ କରିଦେବେ। ଜଗତରେ ଆପଣ ଗୋଟେ ଶୁକର ନିକଟରୁ ଆରମ୍ଭ କରି ଗୋଟେ ବିଷ୍ଟା ଭୋଜି ଶୁକର ନିକଟରୁ ଆରମ୍ଭ କରି ସଂସାର ଶ୍ରେଷ୍ଠ ବ୍ରହ୍ମା ପର୍ଯ୍ୟନ୍ତ ସମସ୍ତଙ୍କର ଗୁଣ ଆପଣଙ୍କୁ ଦେଖା ହେବ, ଆଉ ଆପଣଙ୍କର ସବୁ ଗୁଣ ଲୁଚିଯିବ, ଆପଣଙ୍କର ସବୁ ଦୋଷ ଦେଖା ହେବ। ଇଏ ହେଲା ଭକ୍ତି ମହାରାଣୀଙ୍କର କୃପା। ଆଉ ଭକ୍ତି ମହାରାଣୀ କୃପା ନ କଲେ ସମସ୍ତଙ୍କ ଦୋଷ ଆମକୁ ଦେଖା ହେବ, ଆଉ ନିଜେ ଗୁଣି ବୋଲି ଆମେ ଭାବିବା। ସୁଦାମା କହୁଛନ୍ତି, ନା ନା ମୋ ବ୍ରହ୍ମନ୍ୟତା କ'ଣ? ଭକ୍ତ ଉକ୍ତ ପୋଷକ ନ୍ୟାୟ ନା, ପୋଷକ ନ୍ୟାୟରେ କହୁଛନ୍ତି, କ୍ୱାହାମ୍ ଦରିଦ୍ର ପାପିଆନ୍ କୋ କୃଷ୍ଣ ଶ୍ରୀ ନିକେତନ ବ୍ରହ୍ମାବନ୍ଧୁରିତି ସ୍ମାହ ବାହୁବ୍ୟାମ୍ ପରିରମ୍ଭିତ। ଭଗବାନ ଯେଉଁ ଆଲିଙ୍ଗନ କରିଥିଲେ ସେ ସୁଖଟାକୁ ଚିନ୍ତା କରୁଛନ୍ତି, ଏଇ ଆନନ୍ଦରେ ଯାଉଛନ୍ତି। କିଛି ଧନ ନାହିଁ, କିଛି ଧନ ପାଇନାହାନ୍ତି, ମାଗିଲେନି କି ଭଗବାନ ଦେଲେନି, କିନ୍ତୁ ଦ୍ୱାରକାପୁରୀ ଠାରୁ ଅଧିକା ବୈଭବ ଦେଇସାରିଲେଣି। ସୁଦାମା ଜାଣନ୍ତିନି, ବରଂ ପାଦ ପ୍ରଣାମ କରି କହୁଛନ୍ତି ମୁଁ କିଛି ଦେଇନି। ସୁଦାମା ଭାବିଲେ ହଉ ଭଗବାନ ନଦେଲେ ନଦେଲେ, ଏ ଆନନ୍ଦ ଆଉ ଜୀବନର କେଉଁଠି ମିଳିବ। କ୍ୱାହମ୍ ଦରିଦ୍ର ପାପିଆନ୍, ପୂର୍ବେ କହିଦେଲେ ବ୍ରହ୍ମଣ୍ୟତା ମୟା, ବର୍ତ୍ତମାନ ଭାବୁଛନ୍ତି ମୋର କ'ଣ ବ୍ରାହ୍ମଣତା ଥିଲା ଯେ, ମୁଁ ତ ବ୍ରାହ୍ମଣ ନୁହେଁ, ବ୍ରହ୍ମା ବନ୍ଧୁ ଇତି ସ୍ମାହ, ମୋ ବ୍ରାହ୍ମଣ କୁଳରେ ଜନ୍ମ ହେଇଛି ତ, ଏଇଥିଲାଗି ଭଗବାନ ମୋ ଭଳି ପାପୀକୁ ଆଲିଙ୍ଗନ କଲେ। ମୋର କ'ଣ ବ୍ରାହ୍ମଣତା ଅଛି? ମୋର ବ୍ରାହ୍ମଣତା କିଛି ନାହିଁ। କୁହାଙ୍ଗେ ଦରିଦ୍ର ପାପିଆନ୍, ମୋର ଯଦି ବ୍ରାହ୍ମଣତା ଥାନ୍ତା ମୁଁ ଏଇଭଳି ଦରିଦ୍ର ହେଇଥାନ୍ତି। କ୍ୱା କୃଷ୍ଣ ଶ୍ରୀ ନିକେତନମ୍, ଲକ୍ଷ୍ମୀ ଯାହାଙ୍କର ବକ୍ଷ ଦେଶର ନିରବଚ୍ଛିନ୍ନ ଭାବରେ ବାସ କରୁଛନ୍ତି, ସେ କୃଷ୍ଣ କେଉଁଠି, ମୋ ଭଳି ପାପୀ ସୁଦାମା କେଉଁଠି? ଆଜ୍ଞା ଦେଖନ୍ତୁ ଆଜ୍ଞା, ସଂସାରରେ ଲୋକମାନଙ୍କ ଭିତରେ କେତେ ବଡ଼ ପ୍ରତିଯୋଗିତା ଲାଗିଛି ବଡ଼ ହେବା ପାଇଁ, କେତେ ବଡ଼ ପ୍ରତିଯୋଗିତା, କିନ୍ତୁ ଭଗବାନ ଯାହାକୁ ବଡ଼ କରିଛନ୍ତି, ଯାହାର ପାଦଧୌତକୁ ଅଗ୍ରହିତ ଶିରସାରାଜନ ଭଗବାନ ଲୋକ ପାପର, ଯାହାର ପାଦ ଜଳକୁ ଭଗବାନ ନିଜେ ଧୋଇକି ମସ୍ତକରେ ଲଗେଇଛନ୍ତି, ସେ ଆଜି କ'ଣ କହୁଛନ୍ତି? ମୋ ଭଳିଆ ପାପୀ ସଂସାର ଆଉ କେହି ନାହିଁ। ସମସ୍ତେ ଏଇ କଥା, ଯେଉଁମାନେ ଭକ୍ତି ପ୍ରାପ୍ତ ହେଇଯିବେ ସେ ଏହା ହିଁ କହିବେ। ତୁଳସୀଦାସ ଯେତେବେଳେ ରାମାୟଣ ଲେଖିଲେ, ରାମଚରିତମାନସ ଲେଖିଲେ, ସେ ସେଇ କଥା କହିଲେ,
ବଞ୍ଚକ ଭଗତ କହାଇ ରାମକେ କିଙ୍କର କଞ୍ଚନ କୋ କାମକେ।
ହେ ରାମ, ବଡ଼ ସୁନ୍ଦର ଭାବ, ସଂସାର ଯଦି ବଞ୍ଚକ ଠକ ଭକ୍ତ କେହି ଥାନ୍ତି, ଯେଉଁ ଭକ୍ତମାନେ ଭଗବାନଙ୍କର କାମିନୀ କାଞ୍ଚନ ପାଇଁ କେବଳ ଭକ୍ତ ବେଶ ଧରିଛନ୍ତି, ସେ ରାମଙ୍କର କେଉଁ କାମରେ ଲାଗିବେ, ସେ ରାମଙ୍କର କେଉଁ କାମରେ ଲାଗିବେ?
ତିନାମ ହିଁ ପ୍ରଥମ ରେ ଖା ଜଗ ମୋରେ ଢିଙ୍ଗି ଧରମ ଧ୍ୱଜ ଧନ୍ଦକ ଦୋରେ।
ଯଦି ସବୁ ବଞ୍ଚକ ରାମଙ୍କ ଭକ୍ତ ଲିଷ୍ଟ କରାହବ, ପ୍ରଥମରେ ମନ ଆସିବ ମୁଁ ହେଉଛି ତୁଳସୀଦାସ, ହେଉଛି ସବୁଠୁ ବଞ୍ଚକ। ଖାଲି ବାହାରେ ମୁଁ ଗୋଟେ ଧୁନ୍ଦ୍ରି କ'ଣ କୁହନ୍ତି ଆମର ଢୋଲ ବାଡ଼ାଉଛି ଯେ ମୁଁ ହେଉଛି ବଡ଼ ଭକ୍ତ। ତିନମ ହିଁ ପ୍ରଥମରେ ରେଖ ଜଗମୋଇ, ବଞ୍ଚକ ଭକ୍ତ ଭିତରେ ଠକ ଭକ୍ତ ଭିତରେ ମୋ ନାଁଟା ଆଗେ ଆସିବ। କହିଲେ ମୁଁ ଆଉ ବେଶୀ କଥା ମୋ ବିଷୟରେ କହିବିନି, କାରଣ ମୁଁ ଯଦି ବେଶୀ କଥା କହିବି ମୋ ଅବଗୁଣକୁ ମୁଁ ଯଦି ଦେଖିବି ଆଉ ରାମଚରିତ ମାନସ ଲେଖିପାରିବିନି। ଜୋ ଆପନେ ଅବଗୁଣ ସବ କହୁ ବାଡ଼ି କଥା ପାର ନେଇ ଲୟ। ମୋ କଥା ଏତେ ବଢ଼ିଯିବ, ମୋର କେତେ ଖରାପ ଗୁଣ ଅଛି ମୁଁ ଯଦି ଲେଖିବି ରାମଚରିତ ମାନସର ପୂର୍ଣ୍ଣ ହେଇପାରିବ, ରାମ କଥା ହେଇପାରିନି, ମୋର କେବଳ ଖରାପ ଗୁଣରେ ରାମଚରିତ ମାନସ ଭରି ହେଇଛି। ଆଜ୍ଞା, ମହାତ୍ମା ମାନଙ୍କର ଏଇ ଜୀବନ, ଭଗବାନଙ୍କର ଭକ୍ତ ହେଇଗଲେ ଆପ କଳହ ଅଛି କି? ଆପଣ କହିବେ ମୁଁ ଛୋଟ, ସିଏ କହିବେ ମୁଁ ଛୋଟ, ତାହେଲେ ଯଦି ସମସ୍ତେ ଛୋଟ ହେବା ପାଇଁ ଚାହିଁବେ କଳହ କେଉଁଠି ଆସିବ? କିନ୍ତୁ ଆମେ ସମସ୍ତେ ଚାହୁଁଛେ ମୁଁ ବଡ଼, ସିଏ କହୁଛି ମୁଁ ବଡ଼, ଏ ହେଲା କଳହର କାମ। ଆଜି ଭଗବାନଙ୍କୁ ଦର୍ଶନ କରି ଆସି କହୁଛନ୍ତି କ୍ୱାହଂ ଦରିଦ୍ର ପାପିୟାନ୍ କୋ କୃଷ୍ଣ ଶ୍ରୀ ନିକେତନମ୍, ମୋତେ କାହିଁକି ଆଲିଙ୍ଗନ କଲେ? ନା ନା, ମୋର ବ୍ରାହ୍ମଣ କିଛି ନାହିଁ। ବ୍ରହ୍ମବନ୍ଧୁ ରୀତି ବ୍ରହ୍ମବନ୍ଧୁ ରୀତି ସ୍ମାହ ବାହୁ ବ୍ୟାପରିରମ୍ଭିତମ୍। କେହି ଯଦି କହିବେ ସୁଦାମା ତୁମ ଭଳି ଭାଗ୍ୟବାନ କିଏ ଅଛି? ନା ନା, ମୁଁ ବ୍ରହ୍ମବନ୍ଧୁ, ମୁଁ ବ୍ରାହ୍ମଣ ନୁହେଁ। ଭଗବାନ ମୋ ଯେଉଁ ଆଲିଙ୍ଗନ କରିଛନ୍ତି, କାହିଁକି ଆଲିଙ୍ଗନ କରିଛନ୍ତି? ନା ମୁଁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛି ତ, ଆଉ ଭଗବାନ ହେଉଛନ୍ତି ବ୍ରହ୍ମଣ୍ୟ ଦେବ, ମୋର ବ୍ରାହ୍ମଣ୍ୟତା ଦେଖି ମୋତେ ଭଗବାନ ଆଲିଙ୍ଗନ କରିନାହାନ୍ତି। ଅହଂ ତୋ ପାପିଆନ୍, ଦୁର୍ଭାଗା। ଜୀବଗୋସ୍ୱାମୀ ଅର୍ଥ କଲେ ପାପିଆନ୍, ଦୁର୍ଭାଗା। କୃଷ୍ଣ ସାକ୍ଷାତ ଭଗବାନ ମୋ ଭଳିଆ ଦୁର୍ଭାଗକୁ ଆଜି ଆଲିଙ୍ଗନ କରିଛନ୍ତି, ପୁଣି ଚିନ୍ତା କରୁଛନ୍ତି ଆଚ୍ଛା ଏହା କଲେ କଲେ କିନ୍ତୁ ଗୋଟେ ବଡ଼ ଓଢ଼ୁଆ କାମ କରିଦେଲେ, ମୋର କେଉଁ ଗୁଣ ଦେଖି? ମାନେ ପଥ ଭିତରେ ସୁଦାମା ଘରକୁ ଫେରିଲା ବେଳେ ଏଇ ଚିନ୍ତା କରି କରି ଆସୁଛନ୍ତି, ଏଇ ହେଲା ଭକ୍ତର ଜୀବନ। ଭଗବାନଙ୍କ ପାଖରେ ଏତେ ଛୋଟ ହେଇଯାଆନ୍ତି ଭଗବାନ ସହ୍ୟ କରିପାରନ୍ତି, ଭଗବାନ ସହ୍ୟ କରିପାରନ୍ତିନି, ସେଥିପାଇଁ ଭଗବାନ ତାଙ୍କୁ ବଡ଼ କରନ୍ତି। ନିବାସିତ ପ୍ରିୟା ଜୁଷ୍ଟେଇ ପର୍ୟଙ୍କେ ଭାତର ଯଥା ମହିଷ୍ୟା ବିଜିତ ଶ୍ରାନ୍ତ ବାଲ ବ୍ୟଜନ ହସ୍ତୟା। କହିଲେ ନିବାସିତ ପ୍ରିୟା ଜୁଷ୍ଟେଇ, ମୁଁ ବ୍ରାହ୍ମଣ ବୋଲି, ମୁଁ ବ୍ରହ୍ମବନ୍ଧୁ ବୋଲି ମୋତେ ନେଇକି ପ୍ରିୟା ଜୁଷ୍ଟେଇ, ଲକ୍ଷ୍ମୀଙ୍କର ରୁକ୍ମିଣୀଙ୍କର ଅତି ସୁନ୍ଦର ସେ ପଲଙ୍କ ଉପରେ ମୋତେ ବସେଇଦେଲେ। ଭ୍ରାତର ଯଥା କେମିତି ବସେଇଲେ, ସୁଦାମା ସ୍ମରଣ କରୁଛନ୍ତି ଭ୍ରାତର ଯଥା ବଳରାମଙ୍କୁ ଯେଭଳି ବସାନ୍ତି ଆଦରରେ ସ୍ନେହରେ, ସୁଦାମା ବା ଭୟରେ ଯାଉନଥିଲେ, ବଳାତ୍କାର କରି ଭଗବାନ ଧରି ନେଇଗଲେ। ଭଗବାନ ଏହାଦ୍ୱାରା ସୂଚନା ଦେଉଛନ୍ତି ଭକ୍ତ ସମାଜକୁ, ଦେଖ ଭଗବାନ ଭକ୍ତ ଯେତେ ଚାହିଁବ ମୁଁ ଭୋଗ କରିବିନି, ମୋର ସମ୍ମାନ ଆବଶ୍ୟକ ନାହିଁ। ଭଗବାନ ତାକୁ ଧରିକି, ତା ହାତ ଧରିକି ସମ୍ମାନ ଦେବେ, ଯେଉଁଭଳି ଆମର କ୍ଷୀରଚୋରା ରେମୁଣାରେ ମାଧବେନ୍ଦ୍ରପୁରୀ ଭଗବାନ କ୍ଷୀର ଚୋରି କରିଦେଲେ, ଖାଲି ସ୍ମରଣ କଲେ ପ୍ରଭୁ ମୋର ତ ଗୋପାଳ ପ୍ରକଟ ହେଇଛନ୍ତି ବୃନ୍ଦାବନରେ, ଆପଣଙ୍କର କ୍ଷୀରି ଭୋଗ ଲାଗୁଛି ଅମୃତ କେଳି ତା ନା, ମୁଁ ଯଦି ଟିକେ ଆସ୍ୱାଦନ କରନ୍ତି ମୋ ଗୋପାଳ ପାଖରେ ଲଗାନ୍ତି। କିନ୍ତୁ ସେ ଅଯାଚକ ବୃତ୍ତି ନେଇଥିଲେ, ଅଯାଚକ ବୃତ୍ତି ମାନେ କାହାକୁ ମାଗିବେନି, ଇଏ ଗୋଟେ ସାଧୁ ଏଭଳି ଭାବରେ ସାଧୁ ସେ ଥିଲେ, କାହାକୁ ମାଗିବେନି, କେମିତି ଚଳିବେ ନା, ଯିଏ ଯାହା ଦେଲା, ଯଦି ନ ଚଳିଲେ ନା ଜଳ ଅଛି, ଖାଲି ଏଥିରେ ମନରେ ଚିନ୍ତା କରନ୍ତି, ପୁଣି ଚିନ୍ତା କରନ୍ତି ଆରେ ମୋର ଅଯାଚିକ ବୃତ୍ତିଟା ତ ନଷ୍ଟ ହେଇଗଲା, ମୁଁ ତ ମନରେ ଯାଚନା କରିଦେଲି ଆସ୍ୱାଦନ କରିବା ପାଇଁ। ଆଜ୍ଞା, ଗୋପାଳ ଜାଣିଦେଲେ, ତାଙ୍କ ନାଁ ଥିଲା ଜୟ ଗୋପାଳ, ରାଣୀ ତାଙ୍କ ନାଁ ଦେଇଥିଲେ, କ୍ଷୀରିଚୋରାଙ୍କର ନାମ ଥିଲା ଜୟ ଗୋପାଳ, ରାଣୀ ତାଙ୍କୁ ଗୋପୀନାଥ ଡାକୁଥିଲେ, ଗାଁ ଲୋକମାନେ ଜୟ ଗୋପାଳ ଡାକୁଥିଲେ, ରାଣୀ ତାଙ୍କୁ ଗୋପୀନାଥ ଡାକିଲେ। ଗୋପୀନାଥ କ'ଣ କଲେ, ଗୋଟେ କ୍ଷୀରି ଚୋରି କରି ରଖିଦେଲେ, କେମିତି ରଖିଦେଲେ, ଯେଉଁ ଛନ୍ଦା ପାଦ ଭିତରେ ଓଡ଼ଣି ଅଛି ପୂଜାରୀ ଆଉ ଗଣିନେ ଗୋଟେ ଚୋରି କରି ରଖେଇ ଦେଇଛି, ଆଉ ସକାଳ ଅର୍ଦ୍ଧରାତ୍ରିରେ ପୂଜାରୀକୁ ସ୍ୱପ୍ନ ଦେ ଏ କ୍ଷୀରିଟା ନେଇକି ମୋ ଭକ୍ତକୁ ଦେ, ସେ ଶୋଇଛି, ସେ ହାଟ ପଡ଼ିଆରେ ଶୋଇଛି, ତା ନାଁ ମାଧବେନ୍ଦ୍ରପୁରୀ। ଆଚ୍ଛା, ଭଗବାନ କ'ଣ ଜଣେଇଥିଲେ କି ମୁଁ ମାଧବେନ୍ଦ୍ରପୁରୀ ବୋଲି? ଭଗବାନ କ'ଣ କ'ଣ ନ ଜଣା? କହିଲେ ତା ନାଁ ମାଧବେନ୍ଦ୍ରପୁରୀ, ତ ଡାକିବ ଏଇ କ୍ଷୀରିଟା ଦେବୁ। ଇଏ ଡାକି ଡାକିବା କହିଲେ ମାଧବେନ୍ଦ୍ରପୁରୀ, ମାଧବେନ୍ଦ୍ରପୁରୀ କେଉଁଠି ଅଛ ଭଗବାନ, ତୋ ପାଇଁ କ୍ଷୀରି ଚୋରି କରିଛନ୍ତି, ଆଜ୍ଞା ମାଧବେନ୍ଦ୍ର ପୁରୀ ଶୁଣିକି ଚିନ୍ତା କଲା, ଆରେ ବଡ଼ ବିଷମ ପରିସ୍ଥିତିରେ ପଡ଼ିଗଲି, କାଲି ସକାଳୁ କ'ଣ ହବ? କାଲି ସକାଳୁ ମୋର ପ୍ରତିଷ୍ଠା ସବୁଆଡ଼େ ବାଜିବ, ଭଗବାନ ଏହା ପାଇଁ କ୍ଷୀରି ଚୋରି କରିଛନ୍ତି, ମୁଁ ଆଜ୍ଞା ଆଉ ଏଠି ରହିବିନି। ଅର୍ଦ୍ଧରାତ୍ରିରେ ଉଠି ସେ କ୍ଷୀରିକୁ ଭୋଜନ କରି ସେ ଭାଣ୍ଡକୁ ଭାଙ୍ଗିକି ସବୁ କାନିରେ ବାନ୍ଧିକି ନେଇକି ଗଲେ। ସେ ଭାଣ୍ଡକୁ ଯେତେବେଳେ ଖାଆନ୍ତି ତାଙ୍କର ପ୍ରେମ ଭାବ ଜାଗ୍ରତ ହୁଏ, ଭଗବାନ ମୋ ପାଇଁ କ୍ଷୀରି ଚୋରି କରିଥିଲେ ମୋ ଭଳି ପାପୀ ପାଇଁ। ଏବଂ ରାତିରେ ଲୁଚି ଲୁଚିକି ଯାଉଛନ୍ତି, ପଥରେ ଯିବେନି, କାରଣ ମୋତେ ସମସ୍ତେ ଚିହ୍ନିଦେବେ ମାଧବେନ୍ଦ୍ର ପୁରୀ। ସମ୍ମାନ ଭକ୍ତର ଜୀବନରେ ଏଇଟା ଗୋଟେ ବଡ଼ ବାଧା। ଏ ସମ୍ମାନ ଯଦି ମିଳିଯିବ ନା, ତାକୁ ଭଗବତ ରାଜ୍ୟରେ ଯଦି କିଛି ଥାଏ ଲାଷ୍ଟ ପରୀକ୍ଷା, ସେଇଟା ହେଉଛି କ'ଣ? ପ୍ରତିଷ୍ଠା। ସନାତନ ଗୋସ୍ୱାମୀ ଲେଖିଲେ ସର୍ବତ୍ୟାଗ ଅପି, ସବୁ ଛାଡ଼ିଦେଲା ପରେ ବି ଏ ପ୍ରତିଷ୍ଠାକୁ ଛାଡ଼ିବା ଏତେ ସହଜ ନୁହେଁ। ସୁଦାମା ସେ ଚିନ୍ତା କରୁଛନ୍ତି, ମୋତେ ଭାଇ ଭଳି ନେଇକି ବସେଇଲେ କେଉଁଠି? ନା ରୁକ୍ମିଣୀଙ୍କର ପଲଙ୍କରେ। ଆଉ ରୁକ୍ମିଣୀ କ'ଣ କରୁଥିଲେ ନା, ମହିଷ୍ୟା ବିଜିତ ଶ୍ରାନ୍ତ ବାଲ ବ୍ୟଜନ ହସ୍ତୟା। ଆଚ୍ଛା ଏଠି ପ୍ରଶ୍ନ ଆସିଛି, ସୁଦାମାଙ୍କୁ ପଚାରିଦେ, ସୁଦାମା ତାହେଲେ ତୁମେ ଯୋଗ୍ୟ ଲୋକ? କହିଲେ ନା ନା ନା, ଶ୍ରାନ୍ତ ମୋତେ କାହିଁକି ମୋ ସଖା ସେଠି ବସେଇକି ରୁକ୍ମିଣୀ ଯେଉଁ ପଙ୍ଖା ଦଉଥିଲେ କେଉଁଥିପାଇଁ ଦଉଥିଲେ? ବାଲବ୍ୟଜନ ହସ୍ତୟା ଚାମର ଦଉଥିଲେ ବା ଆଲଟ ଦଉଥିଲେ କେଉଁଥିପାଇଁ ଦଉଥିଲେ? ଦେଖିଲେ ଏ ଶ୍ରାନ୍ତ ଭୋକିଲା ଲୋକ ଖୁବ ଶ୍ରାନ୍ତ ହେଇଯାଇଛି, ଏଇଥିପାଇଁ ଦେଲେ ନା? ଆଉ ମୋର କ'ଣ ବ୍ରାହ୍ମଣତା ପାଇଁ ଦେଲେ ନା କ'ଣ? ମୋର କ'ଣ ବ୍ରାହ୍ମଣ ଗୁଣ ଅଛି? ଏଥିପାଇଁ ଦେଇନାହାନ୍ତି, ମୁଁ ଦୁଃଖୀ ଭଳିଆ ତ ଖାଇପିଇନି, ଏତେ ବାଟ ଚାଲିକି ଯାଇଛି, ମୁଁ ଶ୍ରାନ୍ତ ଦେଖିକି ମୋତେ ଏମିତି ବସେଇଲି। ଏବଂ ମନରେ ପଡ଼ିଗଲା ସୁଦାମାଙ୍କର, ଆଚ୍ଛା ଧନ କଥା ଯଦି କିଏ ବୁଝି ପଚାରେ ମୁଁ ତାଙ୍କୁ କ'ଣ ଉତ୍ତର ଦେବି? କହିଲେ ସ୍ୱର୍ଗାପବର୍ଗୟ ପୁଂସାଂ ରସାୟାଂ ଭୁବି ସମ୍ପଦାଂ ସର୍ବେଷାମପି ସିଦ୍ଧାନାଂ ମୂଳଂ ତତ୍ଚରଣାର୍ଚ୍ଚନମ୍। ଆଜ୍ଞା ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଏହି ଶ୍ଳୋକରୁ ଜାଣିବା ଦରକାର, କେବଳ ଧନ ନାହିଁ, ସଂସାରର ସବୁ ବସ୍ତୁ କେବଳ ଗୋଟିଏ ପାଖରେ ଅଛି, ଗୋଟିଏ ବସ୍ତୁ ପାଖରେ। ସର୍ବଂ ସୁଖମ୍ ମୂଳମ୍ ତତ୍ ଭଗବତ ଚରଣାର୍ଚ୍ଚନମ୍। ଯଦି ଭଗବାନଙ୍କୁ ଆପଣ ଡାକିଲେ ଆପଣଙ୍କ ପାଖରେ କ'ଣ କ'ଣ ମିଳିବ? ସୁଖ ସୁଦାମା କହୁଛନ୍ତି, ପଥରେ ଚିନ୍ତା କରୁଛନ୍ତି, ସ୍ୱର୍ଗ, ଭକ୍ତ ଖେଳ ଖେଳରେ ସ୍ୱର୍ଗକୁ ଚାଲିଯିବ। ଅପବର୍ଗ ମୁକ୍ତି, ରସାୟନ ପୁଂସା କହିବା ଦ୍ୱାରା ନିବାରଣ କଲେ, ଯେକୌଣସି ବ୍ୟକ୍ତି ଭଗବାନଙ୍କର ଚରଣ ଅର୍ଚ୍ଚନ କରିବ ତା ପାଇଁ ଏସବୁ ମୁକ୍ତି, ସ୍ୱର୍ଗ, ରସାୟନ ରସାତଳର ସମ୍ପତ୍ତି, ଭୂମି ସମ୍ପଦାମ ଏଇ ଭୂଲୋକରେ ଯେଉଁ ସମ୍ପତ୍ତି ଅଛି, ଆଉ ସର୍ବେଷାମ ଅପି ସିଦ୍ଧି ନାମ ସଂସାରରେ ଯେଉଁ ଅଷ୍ଟ ସିଦ୍ଧି ଅଛି, ଏଇ ଯେଉଁ ସାଧୁମାନେ ଆଜିକାଲି ସିଦ୍ଧି ଦେଖାଉଛନ୍ତି ସେ କେଉଁଠୁ ପାଇଛନ୍ତି? ଆପଣ ଭଲ ଭାବରେ ଲକ୍ଷ୍ୟ କରିବେ, ସେମାନଙ୍କର ଗୃହକୁ ଯାଆନ୍ତୁ, ଆଶ୍ରମକୁ ଯାଆନ୍ତୁ, ସେମାନେ କୃଷ୍ଣଙ୍କୁ ପୂଜା କରୁଥିବେ, ରାମଙ୍କୁ ନୁହେଁ। ଯଦିଓ ରାମ ଭଗବାନ, କିନ୍ତୁ ଭଗବାନ ଏକାଦଶ ସ୍କନ୍ଦ ଭାଗବତରେ କହିଛନ୍ତି 18 ସିଦ୍ଧି ମୁଁ ହିଁ ପ୍ରଦାନ କରେ। ସେଥିପାଇଁ ପ୍ରାୟ ଯେଉଁମାନେ ଯୋଗ ସିଦ୍ଧି ସବୁ ଦେଖାଉଛନ୍ତି ବର୍ତ୍ତମାନ ନିଜକୁ ଭଗବାନ ବୋଲି କହୁଛନ୍ତି, ତାଙ୍କର ଆଶ୍ରମରେ ଦେଖିବେ କେବଳ କୃଷ୍ଣଙ୍କର ବିଗ୍ରହ ଥିବ, ସେ କୃଷ୍ଣ ପୂଜା କରିବେ। ଯଦି ଭଗବାନ କୃଷ୍ଣ ପୂଜା ନ କରିବେ ତାହେଲେ ସେ ସିଦ୍ଧି ପାଇବା ତାଙ୍କ ପାଇଁ କଠିନ। ଏଠି କହିଲେ ସର୍ବେଷାମ ଅପି ସିଦ୍ଧି ନାମ, ସବୁ ସିଦ୍ଧି ମଧ୍ୟ ତାର ମୂଳ କେଉଁଟା? ନା ମୂଳ ତତ୍ ଚରଣାର୍ଚ୍ଚନ। ସୁଦାମା କହିଲେ ଭଗବାନଙ୍କର ଚରଣ ଅର୍ଚ୍ଚନ କଲେ ଏ ସବୁ ମିଳିଯିବ। ଜଣେ ଟୀକାକାର ପ୍ରଶ୍ନ କରୁଛନ୍ତି, ଯଦି ଭଗବାନଙ୍କର ଚରଣ ଅର୍ଚ୍ଚନ କଲେ ସବୁ ମିଳେ ତାହେଲେ ତୁମକୁ କାହିଁ ଧନ ଦେଲେନି? ସୁଦାମା, ଭଗବାନଙ୍କର ଚରଣ ଅର୍ଚ୍ଚନ କଲେ ସବୁ ମିଳିଯିବ, ତୁମେ ତ ଜୀବନ ସାରା ଚରଣ ଅର୍ଚ୍ଚନ କରିଛ, ଆଉ ଚରଣ ଅର୍ଚ୍ଚନ ଫଳସ୍ୱରୂପ ତୁମେ ସାକ୍ଷାତ ଭଗବାନଙ୍କୁ ଦର୍ଶନ କଲ, ତୁମକୁ ଭଗବାନ କାହିଁକି ଧନ ଦେଲେନି? କହିଲେ ନା ନା, ଭଗବାନ ମୋତେ ବହୁତ ବଡ଼ ଧନ ଦେଇଛନ୍ତି, ଏଣେ ଧନ ଦେଇସାରିଛନ୍ତି, ସୁଦାମା ତ ଜାଣିନାହାନ୍ତି। ସୁଦାମା କ'ଣ କହୁଛନ୍ତି ନା, ଅଧନୋୟାମ ଧନ ପ୍ରାପ୍ୟମ ମାଦ୍ୟାନ ଉଚ୍ଚରେ ଇତି କାରୁଣିକ ନ୍ୟୁନମ ଧନମେ ବୁରି ନା ଦଦାତ। ଭଗବାନ କେଉଁ କେଉଁ ଭକ୍ତକୁ ଧନ ଦିଅନ୍ତିନି, ସେ ମାଗିଲେ ବି ଦେବେନି, ଲକ୍ଷ୍ମୀ ମନା କରିବେ, ମୋଟେ ଭଣ୍ଡାର ଘର ଖୋଲିବନି। କାହିଁକି? ଯେଉଁ ଯେଉଁ ଭକ୍ତମାନେ ଧନ ପ୍ରାପ୍ତି ହେଲା ପରେ ଭଗବାନଙ୍କର ଯେ ଯତ୍କିଞ୍ଚିତ ଭଜନ କରୁଛନ୍ତି ତାକୁ ଛାଡ଼ିଦେବେ, ଭଗବାନ ତାଙ୍କୁ ଧନ ଦେବେନି। ଭଗବାନ ଯେତେବେଳେ ଜଣେ ଭଗବାନଙ୍କୁ ଡାକୁଛି, ଭଗବାନଙ୍କର ପ୍ରଥମ କାମ କ'ଣ? ତାକୁ କିଭଳି ନିର୍ଗୁଣ କରିବେ, କେମିତି ନିର୍ଗୁଣ ଅବସ୍ଥାକୁ ନେବେ? ନିର୍ଗୁଣ ଅବସ୍ଥାରେ ଭକ୍ତିଟା ହବ ନା, ସେ ଭଗବାନ ଚରଣ କମଣ ପାଇବ ନା, ଧନ ଦେଲେ ତ ପୁଣି ସେ ସଗୁଣ ଅବସ୍ଥାରେ ପଡ଼ିଯିବେ। ତେଣୁ କାହାକୁ କେତିକି ଧନ ଦେବେ ନା, ଯେତିକି ଧନ ରଖିଲେ ସେ ଭଗବାନଙ୍କୁ ଭଜନ କରିପାରିବ, ସେବା କରିପାରିବ, ତାକୁ ସେତିକି ଧନ ଦେବେ, ଅଧିକା ଧନ ଦେବେନି। କିନ୍ତୁ ଦେବତାମାନେ ଦେବାନ୍ତର ଯେଉଁ ଭଜନ, ସେ ଧନ ଦେଲାବେଳେ ବିଚାର କରନ୍ତି ନା, କେବଳ ତପକୁ ଦେଖି ଧନ ଦେଇଥାନ୍ତି, ଯେଭଳି ରାବଣଙ୍କୁ, ଯେଭଳି କଂସକୁ, ଯେଭଳି ଶିଶୁପାଳକୁ, ହିରଣ୍ୟକଶିପୁ, ଯେଉଁ ଧନ ଦିଆଯାଇଥିଲା ସେ ଧନର ପରିଣାମ ତାଙ୍କର ଜୀବନର ଭଗବତ ବିମୁଖ କରିଦେଲା, ଆଉ ତାଙ୍କର ମୃତ୍ୟୁର କାରଣ ହେଲା। ସୁଦାମା କହୁଛନ୍ତି, ମୋତେ କାହିଁକି ଭଗବାନ ଧନ ଦେଲେନି ନା? ଅଧନୟାମ ଧନମ ପ୍ରାପ୍ୟାମ, ମୋର ତ ଧନ ନାହିଁ, ମୁଁ ଧନ ପାଇଗଲେ ମଦ ଆସିବ, ଧନର ଯେଉଁ 15 ଅନର୍ଥ ଅଛି ତା ଭିତରେ ଧନ ମଦ ଦୋଷ, 3 ଦୋଷ ଭିତରେ ଧନର 15 ଦୋଷ, ଧନ ମଦ ଦୋଷ, ଆଉ ଧନ ତୃଷ୍ଣା, ଧନ ଆହୁରି କେମିତି ପଡ଼ିବ ଏ ଚିନ୍ତା ସବୁବେଳେ ଆସିବ। କହିଲେ ମୁଁ ଗରିବ ଲୋକ ନା, ମୋ କତରେ ଧନ ନାହିଁ, ମୁଁ ଯଦି ଧନ ପାଇଯିବି ତାହେଲେ ଆଉ ଭଗବାନଙ୍କୁ ସ୍ମରଣ କରିପାରିବି ନାହିଁ, ତେଣୁ ମୋତେ ଅଳ୍ପ ଧନ ଦେଇନାହାନ୍ତି। ଇତି କାରୁଣିକମ୍ ନ୍ୟୁନାମ୍ ଧନମେ ଭୁରି ନା ଦଦାତ୍, ମୋତେ ବହୁ ଶ୍ରୀଦେବ ସ୍ୱାମୀ କହୁଛନ୍ତି, ସ କାରୁଣିକତ୍ୱାତ୍ ତଥାପି କାରୁଣିକତ୍ୱାତ୍ ଅଭୁଜ୍ଞାପି ସ୍ୱଳ୍ପମପି ଧନ୍ୟମ ମହଂ ନ ଅଦଦାତ୍। ଜୀବ ଗୋସ୍ୱାମୀ କହିଲେ, ଚକ୍ରବାଦ କହିଲେ, ଉନମ ଅଳ୍ପ ଧନମ ନ ଅଦଦାତ୍ ଅପିତୁ ଭୁରି ଅଦାତ୍, ମୋତେ ଯେଉଁ ଧନ ଦେଇନାହାନ୍ତି ଏଇଟା ଭଗବାନଙ୍କର ବଡ଼। ସେଥିପାଇଁ ବହୁତ ଲୋକମାନେ ଭଗବାନଙ୍କ ଉପରେ ସନ୍ଦେହ କରନ୍ତି, ମୁଁ ଏତେ ଦିନ ଭଗବାନଙ୍କୁ ଡାକିଲି ମୋତେ ଭଗବାନ ଧନ ଦେଲେନି। ଏ ପ୍ରଶ୍ନକୁ ସୁଖଦେବ ଗୋସ୍ୱାମୀଙ୍କ ଆଗରେ ପରୀକ୍ଷିତ ମହାରାଜ 10ମ ସ୍କନ୍ଧରେ ପଚାରିଛନ୍ତି, କହିଲେ ପ୍ରଭୁ ଦେବାସୁର ମନୁଷ୍ୟସୁ ଯେ ଭଜନ୍ତି ଅଶିବମ୍ ଶିବମ୍, ଯିଏ ଅଶିବ ଶିବଙ୍କୁ ପୂଜା କରୁଛି। ପରୀକ୍ଷିତ ଏ କଥା କହିଦେଲେ, ଶିବଜୀ କେବଳ ଗଙ୍ଗାକୁ ଧାରଣ କରିଛନ୍ତି, ମୁଖରେ ନାମ ଧାରଣ କରିଛନ୍ତି ବୋଲି ଶିବ, ନହେଲେ ତ ଶ୍ମଶାନରେ ରହିବେ, ସ୍ନାନ ଟାନ ନାହିଁ, ଦେହରେ ବୋଳି ହେବେ ସଦ୍ୟ ଭସ୍ମକୁ। କିନ୍ତୁ ପ୍ରାୟସ୍ତେ ଧନୀ ନା ଭୋଜା ନ ତୁ ଲକ୍ଷ୍ମ ପ୍ରତ୍ୟାହାରେ, କହିଲେ ପ୍ରଭୁ ସୁଖଦେବଙ୍କୁ ପରୀକ୍ଷିତ ପଚାରୁଛନ୍ତି, ପ୍ରାୟ ଶିବଙ୍କର ଭକ୍ତ ଦେଖାଯାଉଛି ବହୁତ ଧନୀ, ଆଉ ଲକ୍ଷ୍ମୀପତିଙ୍କର ଭକ୍ତ କାହିଁ କରିବ? ପ୍ରାୟ ଧନୀ ଶିବଙ୍କ ଭକ୍ତ, ଆଉ ଲକ୍ଷ୍ମୀପତିଙ୍କର ଭକ୍ତ ଗରିବ କେମିତି ହେଲେ? ତା ପରବର୍ତ୍ତୀ ଶୁଣରେ କହିବେ, ବିରୁଦ୍ଧମ ସ୍ୱଭାବଶୀଳମ ବିରୁଦ୍ଧ ଭଜନମ ଗତି, ଏ ଶିବ ଗରିବ ହେଇକି ଗଛ ମୂଳେ ରହିକି ତାଙ୍କ ଭକ୍ତକୁ ଧନୀ କରୁଛନ୍ତି, ଇଏ ଲକ୍ଷ୍ମୀକାନ୍ତ ହେଇକି ତାଙ୍କ ଭକ୍ତକୁ ଗରିବ କରୁଛି, କାରଣଟା କ'ଣ କୁହନ୍ତୁ? ତାର ଉତ୍ତରଟା ସେ ଦେବେ, ଭଗବାନଙ୍କୁ ଯିଏ ଭଜନ କରିବ ଭଗବାନ ଧନ କଥା ଆଗେ ଚିନ୍ତା କରିବେନି, ଆଗେ ତାକୁ କିଭଳି ସଂସାରରୁ ଉଦ୍ଧାର କରିକି ନିର୍ଗୁଣ କରିବେ ଭଗବାନ ଏଇ ଚିନ୍ତା। ଏବଂ ଇଏ ରାଶୀୟ ଯଜ୍ଞର କଥାର ଉଦାହରଣ ଦେଇସାରିଲା ପରେ ଗୋଟେ କଥା କହିବେ ସୁଖଦେବ ଗୋସ୍ୱାମୀ, ଏ ପରୀକ୍ଷିତ ମନେ ରଖ, ଧନଟା ଯେମିତି ଦିଅନ୍ତି ଅଭିଶାପଟା ବି ସେମିତି ଦିଅନ୍ତି। ସାପୋ ପ୍ରସାଦ ବ୍ରହ୍ମା ବିଷ୍ଣୁ ଶିବାଦୟୋ ସଦ୍ୟ ସାପ ପ୍ରସାଦଙ୍ଗ ଶିବ ବ୍ରହ୍ମାନ ଅଚ୍ୟୁତ, ସାଙ୍ଗେ ସାଙ୍ଗେ ବର ଦେବେ କିଏ? ଶିବ ସାଙ୍ଗେ ସାଙ୍ଗେ ବର ଦେବେ ବ୍ରହ୍ମା, ଆଉ ଅଭିଶାପ ବି, ଅଭିଶାପ କାହାକୁ ଦେବେ? ଯିଏ ପୂଜା କରୁଥିବ ତାକୁ ଦେବେ? ଆପଣ ବିଶ୍ୱ ଇତିହାସରେ ଭଗବାନଙ୍କର ଜଗନ୍ନାଥଙ୍କର ଇତିହାସରେ ଅଚ୍ୟୁତଙ୍କ ଇତିହାସରେ ଆପଣ କେବେ ଦେଖିପାରିବେ ଭଗବାନ କେଉଁ ଭକ୍ତକୁ ଅଭିଶାପ ଦେଇଛନ୍ତି? ଆରେ ପୁତନା ଭଳି ରାକ୍ଷସୀ ଆସିଛି ତାକୁ ମାତୃଗତି ଦେଇଛନ୍ତି, ଏଭଳି କାରୁଣିକ
କିନ୍ତୁ ବ୍ରହ୍ମା ଶିବ କାହାକୁ ଅଭିଶାପ ଦେବେ? ତାଙ୍କରି ଭକ୍ତକୁ ଅଭିଶାପ ଦେବେ, କାହିଁକି ନା ସଦ୍ୟ ପ୍ରସାଦ ସଦ୍ୟ ସାପ, ସାଙ୍ଗେ ସାଙ୍ଗେ ଖୁସି ହେଇଯିବେ। ପୁଣି ଟିକେ ବେଲପତ୍ର କମ୍ ହେଇଗଲା, ନଅଟା ବେଲପତ୍ର କହିଥିଲା, ଆଠଟା ବେଲପତ୍ର ଦେଲା, ତାପର ଦିନ ଝାଡ଼ା ବାନ୍ତି କରି ପକେଇବେ, କାହିଁକି ଆଠଟା ଦେଲୁ? କାହିଁକି ନା ଶିବା ଅଭାବ ତାଙ୍କର ଅଛି, ବ୍ରହ୍ମା ଶିବଙ୍କର ଅଭାବ ଅଛି, ଭଗବାନ ଅଚ୍ୟୁତ ତାଙ୍କର ପୂର୍ଣ୍ଣ, ପୂର୍ଣ୍ଣସ୍ୟ ପୂର୍ଣ୍ଣ ମହାଦାୟ ପୂର୍ଣ୍ଣ ହେବା ଅବିଶିଷ୍ୟତି, ସେ ତ ପୂର୍ଣ୍ଣ। ଆଉ ଆପଣ କେହି ଭଗବାନଙ୍କୁ ପୂଜା ନ କରନ୍ତୁନି, କ'ଣ ଭଗବାନ ପୋଷ୍ଟ ପଡ଼ୁଛି ନା କ'ଣ? ଆମେ କେହି ମନ୍ଦିରରେ ଖାଇବାକୁ ନ ଦେଲେ ଭଗବାନ ଉପବାସ ରହିବେନି। ଲକ୍ଷ୍ମୀ ଶତସହସ୍ର ସମ୍ଭ୍ରମ ସେବ୍ୟମାନ, କିନ୍ତୁ ଆମେ ଯେଉଁ ଭଗବାନଙ୍କୁ ପୂଜା ଦେଉଛେ, ପ୍ରହ୍ଲାଦ ମହାରାଜ କ'ଣ କହିଲେ, ଯଥା ମୁଖସ୍ୟ ମୁଖଶ୍ରୀ। ଆମେ ଭଗବାନଙ୍କୁ ଯେଉଁ ପୂଜା ଦେଉଛେ, ଯେମିତି ଆମ ମୁଖଟାକୁ ଯଦି ଆମେ ଚର୍ଚ୍ଚିତ କରିଦେବା ଚନ୍ଦନରେ, ଦର୍ପଣରେ ଦେଖିଲେ ସୁନ୍ଦର ଦେଖାହେବ। ଆଚ୍ଛା, ଆପଣ ଦର୍ପଣରେ ଚର୍ଚ୍ଚିତ କରିବେ, ମୁଖ କ'ଣ ଚର୍ଚ୍ଚିତ ହେଲା କି? ଭଗବାନ ହେଲେ ମୁଖ, ଆମେ ହେଲେ ଦର୍ପଣ। ଆମେ ଯେଉଁ ପୂଜା ଭଗବାନଙ୍କୁ ଦେଉଛେ, ଭଗବାନ ସେ ପୂଜା ରଖୁନାହାନ୍ତି, ଭଗବାନ ସେ ପୂଜା ଆମକୁ ଫେରେଇ ଦେଉଛନ୍ତି। ଆଜି କୁହନ୍ତୁ, ସଂସାରରେ ଯେଉଁମାନେ ସମ୍ମାନ ପାଉଛନ୍ତି, ଯେଉଁମାନେ ଧନ ପାଉଛନ୍ତି, ଯେଉଁମାନେ ବିଦ୍ୟା ପାଇଛନ୍ତି, କାର ଫଳ? ଏ ପ୍ରଭୁ ଦେଇଛନ୍ତି ତାଙ୍କୁ। ଗୋଟେ କଥା ମୁଁ ଆପଣଙ୍କୁ କହିବି, ଏ ପ୍ରସଙ୍ଗରେ ଶିବ ବ୍ରହ୍ମା ସାଙ୍ଗେ ସାଙ୍ଗେ ରାଗିଯିବି। ଭଗବାନ ଥରେ ଶିବଜୀ ଆସିଲେ ବୁଲିବା ପାଇଁ, ଭଗବାନ କୃଷ୍ଣ ଅଛନ୍ତି, ଭ୍ରମଣ କରିବା ପାଇଁ ଆସିଲେ କୈଳାସର, କହିଲେ ବୁଲିଲେ ସବୁଆଡ଼େ ବୁଲିଲେ, କହିଲେ ପ୍ରଭୁ ମୁଁ ଦେଖିଲି ମୋ ଭକ୍ତମାନେ ଖୁସିରେ ଅଛନ୍ତି, ଆପଣ କ'ଣ ଆସିଛନ୍ତି ସ୍ୱୟଂ ବୈକୁଣ୍ଠପତି? ଆପଣ ଭକ୍ତମାନେ ଯେଉଁ ଭଙ୍ଗା କୁଡ଼ିଆ ଘର ସେ ଭଙ୍ଗା କୁଡ଼ିଆ ଘର ମାଡ଼ି ଗଡ଼ଉଛନ୍ତି, ପାଣି ରାତିରେ ପଡ଼ୁଛି, କ'ଣ ଆପଣ ଆଉ ଦାନ କରୁଛନ୍ତି? ଆପଣ ଉଦାର ପୁରୁଷ ଆସିଛନ୍ତି। ଭଗବାନ କହିଲେ, କିରେ ଶିବଜୀ, ତୋ ଭକ୍ତମାନେ ଆନନ୍ଦରେ ଅଛନ୍ତି ନା? ହଁ ଆଜ୍ଞା, ମୋ ଭକ୍ତମାନେ ପୁରା ଗଦା ଉପରେ ବସିଛନ୍ତି, ଆରାମସେ ଖାଇକି ସବୁ ଅଛନ୍ତି, ଦାନ ଦକ୍ଷିଣା ସବୁ କରୁଛନ୍ତି। କହିଲେ ଆଚ୍ଛା। ଭଗବାନ କହିଲେ, ଗୋଟେ କାମ କର, ତୋର ବ୍ରାହ୍ମଣ ହେଇଯା, ମୁଁ ବି ବ୍ରାହ୍ମଣ ହେଇଯାଏ, ଦୁଇ ଜଣ ଯିବା ପରୀକ୍ଷା କରିବା, ତୋ ଭକ୍ତ ସୁଖରେ ଅଛନ୍ତି ନା ମୋ ଭକ୍ତ ସୁଖରେ ଅଛନ୍ତି। ଦୁଇ ଜଣ ତାଙ୍କ ଭାରିକି ଆସିଲେ, ଭାରିକି ଆସିକି ଶିବଜୀ ଆଜ୍ଞା ଆଗେ କହୁଛନ୍ତି, ପ୍ରଭୁ ମୋ ଭକ୍ତ କତି ଆଗେ ଯିବା। ଭଗବାନ କହିଲେ, ହଉ ଚାଲ, ତୋ ଭକ୍ତ କତି ତୋର ଯିବୁ ଚାଲ। ସିଏ ଯାହା ପାଖକୁ ଯାଉଛନ୍ତି, ସିଏ ଏକ ନମ୍ବର ଫକୀର ଥିଲା, କିଛି ନଥିଲା ତା ପାଖରେ, ଖାଲି ବେଲ ଚଢ଼ାଇ, ବେଲପତ୍ର ଚଢ଼ାଇ ଚଢ଼ାଇ କ୍ଷୀର ଡାଲିଲେ, ଓଂ ନମଃ ଶିବାୟ, ଓଂ ନମଃ ଶିବାୟ କହିକି ଶିବ ଦୟାକରି ତାକୁ ବହୁତ ବଡ଼ ଧନ କରିଛନ୍ତି, ପୁରା ଗୋଡ଼ାଉନରେ ବସିଛି, ଗଦା ଉପରେ ବସିଛି। ଶିବଜୀ ଆଗ କହିଲେ, ପ୍ରଭୁ ମୋ ଭକ୍ତ କତି ଆଗେ ଯା। ସିଏ ଭାବୁଥିଲେ, ଦେଖେଇବ ଭଗବାନଙ୍କୁ, ମୋ ଭକ୍ତ ଭାରି ସୁଖରେ ଅଛି। ଆଉ ଭଗବାନ ଆସିଲେ, ଭଗବାନ ଯାଇକି ଆଗେ ଜୟ ଶ୍ରୀରାମ ଜୟ ଶ୍ରୀରାମ ଡାକିଲେ, ଇଏ ଗଦା ଉପରେ ବସିଛି, ଶିବ ବି ଡାକୁଛନ୍ତି, କାନଟା ମୋର ଫାଟିଗଲାଣି, କିଏ ସିଏ ଡାକୁଛି ଏଠି? ଦେଖନ୍ତୁ ଆଜ୍ଞା, ଯେ ବର ଦେଇଥିବା ଲୋକ କେମିତି ଧମକା ହେଉଛି। ଭଗବାନ କହୁଛନ୍ତି, ଆଜ୍ଞା ଆମେ ଭାରି ଭୋକିଲା ଅଛୁ, ଆମକୁ କିଛି ଭୋଜନ, ଭୋଜନ ଭୋଜନ ପଚାରି କିଛି ନାହିଁ, ଏଇ ଆକୁ ଶୀଘ୍ର ଦୁଇ ମୁଠା ଚାଉଳ ଦେଇ ବିଦା କଲୁ, ବିଦା କରେ ଏଠୁ, ଏଠି ରଖେଇ ଦେଉନାହାନ୍ତି ଭୋଜନ, ଏଠି ରୋଷେଇ ବାସି ଜିନିଷ କିଛି ଖାଇବନି, ଯଦି ନବ ଚାଉଳ ଅଛି, ଝଡ଼ା ଝଡ଼ି ଚାଉଳ ଅଛି ଗୋଟାମ, ତାକୁ ଧରି ଦିଟା ଯା। ଭଗବାନ କହିଲେ, ଠାରିଦେଲେ, କହିଲେ ଦେଖ ଏ ଭୋଜନ ମିଳିଲାନି, ଚାଲ। ବାଟରେ କହିଲେ, କିରେ ଯିଏ ତୁ ଯାହାକୁ ଦେଇଛୁ ଧନ, ସିଏ ତତେ ଖାଇବାକୁ ଦେଉନି, ଝଡ଼ା ଝଡ଼ି ଚାଉଳ ଗାଡ଼ିରୁ ଯାହା ଖସିଛି ତତେ ପୁଣି ସେଇଆକୁ ଦେଉଛି, ପୁଣି ଧମକା ଧମକି କରିକି ଦେଉଛି। ଆଉ ବର ଦେଲାବେଳେ ଚିନ୍ତା କରୁ, କହିଲେ ପ୍ରଭୁ ଆପଣ କିଛି କୁହନ୍ତୁନି, ମୁଁ କାଲିକି ତାକୁ ପୁଣି କାଙ୍ଗାଳି କରିଦେବି। ଭଗବାନ କହିଲେ, କିରେ ତୁ ବର ଦେଉଥିଲୁ କାହିଁକି କାଙ୍ଗାଳି କରୁଛୁ, କାହିଁକି ବିଚାର କରି କଲୁ? ଦେଖୁଛୁ ନା, ଯଦି ତୁ ଧନ ଦେଇଛୁ ତୋତେ ସିଏ ମୁଠେ ଦେଉନି, ତାହେଲେ ସଂସାର ସିଏ କ'ଣ ସୁଖରେ ରହିଥିବ? ସେ କାହାକୁ ସୁଖରେ ରଖିଥିବ? ପିଲା ଛୁଆଙ୍କୁ ବି ଖାଇବାକୁ ଦେବନି, ବୁଝିଲୁ କି? ହେଲେ ପ୍ରଭୁ ଆପଣ କିଛି କୁହନ୍ତୁନି, ମୁଁ କାଲି ସକାଳୁ ତା ଠିକ୍ ମେଡ଼ିସିନ୍ ଦେଇଦେବି। କହିଲେ ପ୍ରଭୁ ଆପଣ କହୁଛନ୍ତି ଆପଣଙ୍କ ଭକ୍ତ କତି ଯିବେ, ଚାଲୁ ଟିକେ ଚାଲ। ଭଗବାନ ଚାଲିଲେ, ସଂସାରରେ ସବୁଠୁ ଗୋଟେ ବିଧବା ମା ପାଖକୁ ଚାଲିଲେ ଭଗବାନଙ୍କର ଭକ୍ତ, ଗୋଟେ ଛୋଟ ପୁଅଟେ ଅଛି, ଭଗବାନ ସେଠି ପହଞ୍ଚିଲେ ଡାକିଦେଲେ, ଜୟ ଶ୍ରୀରାମ ଜୟ ଶ୍ରୀରାମ, ଭଗବାନ କୃଷ୍ଣ ନାରାୟଣ ହେଉନାହାନ୍ତି, ଆଉ ଜୟ ଶ୍ରୀରାମ ଜୟ ଶ୍ରୀରାମ। ମା ଦେଖିଦେଇକି ଆଗେ ଆଗେ ଗଲାନି, ଛୁଆକୁ ପଠେଇଲା, ଏ ବାବା ବ୍ରାହ୍ମଣ ଆସିଛନ୍ତି ରେ, ଯା ପ୍ରଣାମ କର ଯା। ଆଉ ଭିକ୍ଷା ତେଲ ନେଇକି ଗଲେ, ଛୁଆ ହାତରେ ଭିକ୍ଷା ପଠେଇଲେ, କହିଲେ ନା ଆଜି ଆମେ ତୁମ ଘରେ ଭୋଜନ କରିବୁ। ମା କହିଲେ, ବାବା ଆସୁନ, ଛୁଆ କହିଲେ ତୁ ପାଦ ଧୋଇଦେ ବାବା ବସା, ବୁଝେଇଲେ ଆଜ୍ଞା। ସେ ମା କ'ଣ କରେ ନା ଚକି ପେଶିକି ଯାହା ଆସିବ ବିରି ଯଦି ଆସିଲା ସେ ବିରି ମୁଠେ ରଖିବ, ଚାଉଳ ଆସିଲେ ଚାଉଳ ମୁଠେ ରଖିବ, ଚକି ପେଶି ଦିଏ ସେଇଥିରେ ଯାହା ରହିବ ତାଙ୍କର ଭକ୍ତ ହେଇଛନ୍ତି ନାମ କରୁଛନ୍ତି ସେଥିରେ ଭୋଗ ଲଗେଇବ ପାଞ୍ଚ। ଆଜ୍ଞା ଭଗବାନ ଦେଖନ୍ତୁ କେମିତି ସେ ଯେଉଁଦିନ ଯାଇଛନ୍ତି ସେଦିନ କେହି ଚକି ପେଶିବାକୁ ଆସିନା, ଯାହାର ସର୍ବସମ୍ପତ୍ତି ଥିଲା ଯେଉଁ ଶିବଜୀ ଯାଇଥିଲେ ସେ ମୁଠେ ଦେଲାନି, କିନ୍ତୁ ଭଗବାନ ଆଜି ଭକ୍ତକୁ କଷନ୍ତି, ଭକ୍ତକୁ ଭକ୍ତର ହୃଦୟ ଭକ୍ତିରେ କିଭଳିଆ କିଛି ନାହିଁ। ବୁଢ଼ୀ ମା କାନ୍ଦୁଛି କହିଲା ଆଜି ଆଜି ମୋର କେତେ ବଡ଼ ଭାଗ୍ୟ, ସବୁଦିନ ଭଗବାନ କିଛି କିଛି ଲୋକଙ୍କୁ ଚକି ପେଶିବା ପାଇଁ, ଅଟା ପେଶିବା ପାଇଁ, କି ଚାଉଳ ପେଶିବା ପାଇଁ ଆସେ, ବିରି ପେଶିବା ପାଇଁ, ଆଜି କେହି ଆସିନାହାନ୍ତି, କ'ଣ କରିବା ଘରେ ତ କିଛି ନାହିଁ। କିନ୍ତୁ ବ୍ରାହ୍ମଣ ଦୁଇ ଜଣ କହିଲେଣି ଭୋଜନ କରିବା ପାଇଁ, ଆମେ ଯୋଗାଡ଼େ ଭୋଜନ ଦେବା ନା। କହିଲେ ପୁଅ ଆଗ ବାଟେ ଆଗ ଘର ବାଟେ ଦାଣ୍ଡଦୁଆରେ ବ୍ରାହ୍ମଣ ବସିଛନ୍ତି ନା, ତୁ ଗୋଟେ କାମ କର, ଘରେ ତ ଆଉ କିଛି ନାହିଁ, ସବୁ ଭଙ୍ଗା ଛିଡ଼ା ଲୁଗା ଛିଡ଼ା ବାସନ ଫଟା ବାସନ ତ କିଏ ନେବ, ଯେଉଁ ଚକିଟା ଅଛି କହିଲେ ଉପର ଚକିଟା ନେଇଯା, ସେ ମହାଜନକୁ ଦେଇଦେବୁ, ବନ୍ଧକ ପକାଇ ତା କତୁରୁ ଧରିକି ଆସିବୁ, ତୁ ଘର ପଛ ବାଟେ ଏଇଭଳି ବାଡ଼ ଅଛି, ବାଡ଼ ପାଟେ ମୁଁ ତତେ ପାର କରେଇଦେବି। ଛୁଆଟା ବୁଲିକି ଚାଲିଗଲା, ଭଗବାନ ସବୁ ଶିବଜୀ କରୁଛନ୍ତି, ଏ ଦେଖୁଛୁ ତ ବାପା ମୁଁ କିଛି ଦେଇନି ତାକୁ, କିଛି ମୁଁ ଦେଉନି, କିନ୍ତୁ ଦେଖ ତା ଭିତରେ କି ଆନନ୍ଦ ଅଛି, କି ପରିପୂର୍ଣ୍ଣତା ଅଛି ଦେଖ। ବୁଢ଼ୀ ଗଦଗଦ ହେଇଗଲେ, ବ୍ରାହ୍ମଣ ଆଜି ଆସୁଛନ୍ତି ମୋ ଘରେ ଖାଇବେ, ଆଜ୍ଞା ପୁଅଟାକୁ ଭଗବାନ ପରୀକ୍ଷା କରିବେ, ପୁଅଟା ସେପଟରେ ବାଡ଼ ସେପଟରେ ଅଛି, ବହୁତ ଓଜନ ଚକିଟା, ଛୁଆଟା କ'ଣ ଜାଣିଛି କି ମା ଯେତେବେଳେ ଦେଲା ସେ ଆଉ ଧରିପାରିଲାନି, ପଡ଼ିଗଲା ଫାଟିଗଲା, ଦି ଭାଡ଼ ହେଇଗଲା, ଭଗବାନ ପରୀକ୍ଷା କରୁଛନ୍ତି। କାନ୍ଦି କାନ୍ଦି ଆସି କହିଲା ମା ଆଉ ଆଣିବି କ'ଣ, ଚକି ତ ଫାଟିଗଲା, ପୁଅ ଆଜି ଭଗବାନ କି ପରୀକ୍ଷା କରୁଛନ୍ତି, ଭଗବାନ ସବୁ ଶୁଣୁଛନ୍ତି ଏଠି ବସିକି, କି ପରୀକ୍ଷା ଆଜି ଚକିଟା ଭାଙ୍ଗଗଲା, ତଳ ଚକି ଗୋଟେ ମାଟିରେ ପୋତାଯାଏ ଆଉ ଉପର ଚକିଟା ଗୋଟେ ଘୁରାଯାଏ, ତଳ ଚକିଟିକୁ ସେ ଉଠେଇଲା, ଉଠେଇକି ପୁଅ ହାତରେ ଦେଲେ, ପୁଅ ଗଲେ ବ୍ରାହ୍ମଣକୁ ମହାଜନକୁ ବନ୍ଧକ ଦେଇକି ଡାଲି ଚାଉଳ ଘିଅ ଯାହା ଧରିକି ଆସିଲେ, ଆଉ ରୋଷେଇ ବାସ ସାରିଲା, ଭଗବାନ ତାଙ୍କର ଶିବଜୀ କହୁଛନ୍ତି ଦେଖୁଛୁ ତ ଆଜ୍ଞା ଭୋଜନ ସରିଲା, ଭୋଜନ ସରିଲା ବେଳେ ଯେତେବେଳେ ଭୋଜନରେ ବସିଲେ ଦେଖନ୍ତୁ ଭଗବାନଙ୍କ ଶିବଜୀ ତାଙ୍କର ଆଉ ଦୟା ଆସୁଛି, ମା ଛୁଆ କ'ଣ ଖାଇବେନି, ଭଗବାନ କହୁଛନ୍ତି ଦେଖ ଦି ଥରେ ଥରେ କ'ଣ ଆଣୁଛୁ ମା, ହାଣ୍ଡି ଗୁଡ଼ା ସବୁ ଧରି ଆସ, ଯାହା ହାଣ୍ଡି କଡ଼େଇରେ ଯେଉଁ ଯେଉଁ ଆଇଟମ୍ କରିଛ ସେଠି ଥାଳିରେ ଧରିକି ଆସନି। ଶିବଜୀ ଠାରୁଛନ୍ତି ଆପଣ କ'ଣ କାମ କରୁଛନ୍ତି, ସେ ଦୁଇ ଜଣ ଖାଇବେ କେମିତି, ରହ ଆଜ୍ଞା ସେ ହାଣ୍ଡି କଡ଼ା ଯାହା ରଖିଥିଲା ମା ସବୁ ବିଧ ମା ଧରିକି ଆସିକି ଆଗରେ ରହିଲା, ଶିବଜୀ ଖାଉନାହାନ୍ତି ଲାଜରେ, ଭଗବାନ ଏ ଆଇଟମ୍ଟା ଦିଅ ସବୁ ଢାଳି ଦିଅ ମା, ସବୁ ଢାଳି ଦେ ଅନ୍ନ ସବୁ ଢାଳି ଦେଲେ, ପାଣି ଯେଉଁ ଗିଲାସ ଥିଲା ପାଣି ପାଣି ଗ୍ଲାସ ଯେଉଁ ପିଇଦେଲେ କିଛି ରଖିଲେ, ଦୁଇ ଜଣ ଯାଇ କହିଲେ ମା ଆଜି ଭାରି ଆମେ ଖୁସି ହେଲୁ ଆମେ ଯାଉଛୁ। ଶିବ ଯେଉଁ ପ୍ରଭୁ ପଳେଇବେ କ'ଣ, ଏ ଦେଇକି ଯାଉନାହାନ୍ତି, କହିଲେ କିରେ ମୋ ଭକ୍ତ ମାଗୁଛି ଦେଖ ମୁଁ ତାକୁ ପରୀକ୍ଷା କରୁଛି ବର୍ତ୍ତମାନ, ମା ଆଉ ମୋର ତ ଭଲ ଆତିଥ୍ୟ କଲ, ମା ତୁମର କ'ଣ ଦରକାର କହିଲି, କହିଲେ ଆଜ୍ଞା ମୋ ଜୀବନରେ ଆଉ କ'ଣ ଦରକାର, ସବୁବେଳେ ବ୍ରାହ୍ମଣ ସାଧୁମାନେ ମୋ ଦ୍ୱାରରେ ପାଦ ଦିଅନ୍ତୁ, ତାଙ୍କରି ସେବା କରି ମୋ ଜୀବନଟା ଯାଅ, ଆଉ ମୋର କିଛି ଆଜ୍ଞା ଦରକାର। ଆଜ୍ଞା ଶିବଜୀ ତ ବୈଷ୍ଣବ ନା, ତାଙ୍କ ହୃଦୟ ଫାଟି ପଡ଼ିଲାଣି, ଆଉ ଶିବଜୀ କାହିଁକି ଧନଟା ଦେଇଦିଅନ୍ତି କି, ତାଙ୍କର ଏତେ ବୈଷ୍ଣବତା ସେ କିଏ କନ୍ଦା କଟା କଲା ମାନେ ସେ ଆଉ ଦେଇଦେବେ, ଶିବଜୀଙ୍କ ହୃଦୟ ପୁରା ବିଗଳିତ ହେଇଗଲାଣି, ଏ ଭଗବାନ କିଛି ଦେଉନାହାନ୍ତି ପୁଣି ଓଲଟା ତାକୁ ସିଏ ମା ବି କହୁଛି କିଏ କିଭଳିଆ ଭୁଣ୍ଡି ବୁଢ଼ୀଟା କି କିଛି ମାଗୁନି, ନା ଆଜ୍ଞା ମୋର କିଛି ଦରକାର ନାହିଁ, ମୋ ପୁଅ ଟିକେ ଆଶୀର୍ବାଦ କରୁଛି ଯେ ଭକ୍ତ ହଉ, ଆଉ ସାଧୁ ବ୍ରାହ୍ମଣଙ୍କର ପାଦରଜ ସବୁବେଳେ ମୋ ଘର ଭିତରେ ପଡ଼ିଥାଏ, ଆଉ ଛୁଆକୁ ପଠାଉଛନ୍ତି, ଶିବଜୀ ଖାଲି ଆଡ଼େଇ ଆଡ଼େଇ ହେଉଛନ୍ତି କାହିଁକି ନା କିଛି ଦେଇକି ଯିବେ, ଆସିଲେ ଛୁଆଟା ଆସୁଛି ପ୍ରଣାମ କରିବା ପାଇଁ, ମା ତାକୁ ଧରିକି ପଳାଇ ଆଇଲେ, ଏ ଶିବଜୀ ତାକୁ ଧରିକି ପଳାଇ ଆଇଲେ, ମା ତାର ଘର ଭିତରେ ବାହାରୁ ତ ଆସିବେନି, ବ୍ରାହ୍ମଣଙ୍କ ଆଗରୁ କ'ଣ ଆସିବେ, ଛୁଆଟାକୁ ବାଟର ନେଲା ବେଳେ ଶିବଜୀ କ'ଣ କରୁଛନ୍ତି ନା ନିଜ ଯୋଗ ଶକ୍ତିରେ ଗୋଟେ ଝୁଲାଟା କାଢ଼ିଦେଲେ, କହିଲେ ବାପା ଏଇଟା ତୁ ନେଇଯିବୁ ତୁମ ଘର ଚଳିବୁ, ଭଗବାନ କହିଲେ କିରେ କ'ଣ ଦେଉଛୁ, ନା ଆଜ୍ଞା ସିଏ ଆପଣଙ୍କର ଏତେ ସେବା କଲେ ଆପଣଙ୍କ ଭକ୍ତ ଆପଣ କିଛି ସିଏ ମାଗୁଛି କି, ସିଏ କ'ଣ କଲା ଖୋଲିଦେଲା ବେଳକୁ ଦେଖିଲା ବେଳକୁ ସବୁ ସ୍ୱର୍ଣ୍ଣ ମୁଦ୍ରା ସବୁ ଅଛି, କହିଲେ ବାବା ଆଜ୍ଞା ମୁଁ ନେଲେ ମୋ ମା ମୋତେ ପିଟିବ, ଆଉ ଶିବଜୀ କହିଲେ ତୁ ଯା ନେଇକି ଯା ତୋ ମାଆକୁ ଦେବୁ ଯା, ଆଜ୍ଞା ମା ପାଖରେ ତମେ ନେଇକି ପହଞ୍ଚିଲେ ମା ଦେଖିଲା କହିଲେ କିରେ ତୁ କ'ଣ ସର୍ବନାଶ କରିବୁ ନା କ'ଣ, ବ୍ରାହ୍ମଣ କୁ ସେବା କଲା ପରେ କିଛି ଦାନ ଦେବାକୁ, ଆମେ ବ୍ରାହ୍ମଣ ସେବା କଲେ ଦାନ ଦେଇପାରିଲେନି, ଯାହା ଆଉ ଥରେ ବ୍ରାହ୍ମଣଙ୍କୁ କହିବୁ ଆଜ୍ଞା କେଉଁ ବାର ଆସିବେ ସେଦିନ ମୁଁ ଭିକ୍ଷା ରଖିଥିବି ଦାନ ଦେବା। ଛୁଆ ଦୌଡ଼ି ଦୌଡ଼ିଆ ଯାଇକି ସେ ଶିବଜୀ ଯେଉଁ ବ୍ରାହ୍ମଣ ତାଙ୍କ ଝୁଲାରେ ପୁରେଇ ଦେଉଛି, କହିଲେ ବାବା ମୁଁ ନେବିନି ମୋ ମା ମୋତେ ଗାଳି ଦେଲାଣି, ଆପଣ ଆଉ କେଉଁ ଦିନ ଆସିବେ କୁହନ୍ତୁ। ଆମେ ଦାନଟା ଦେଇପାରିଲୁନୁ ଭୋଜନ କଲା ପରେ, କିଛି ବୈଷ୍ଣବ ଦାନ ଦେଇପାରିଲୁନୁ, ବ୍ରାହ୍ମଣ ଦାନ ଆମେ ଦେବୁ। ଛୁଆଟି ଗଲେ, ଭଗବାନ କହିଲେ କିଏ ଭୋଲାନାଥ କିଏ ଭୋଗରେ ଅଛନ୍ତି, ତୁମ ଭକ୍ତ ସୁଖରେ ଅଛନ୍ତି ନା ମୋ ଭକ୍ତ ସୁଖରେ ଅଛନ୍ତି, ଆରେ ଧନ ଥିବାର କ'ଣ ଅଛି, ଧନ ଥିବା ତୁମେ ଆଜି ଧନ ଦେଇଛ ତୁମ କି କଥା କହିଲେ ଦେଖୁଛ ନା, ତାହେଲେ ସ୍ତ୍ରୀ ପୁତ୍ର କନ୍ୟା ଜୀବମାନଙ୍କୁ ସେ କି କଷ୍ଟ ଦେଉଥିବ, କିନ୍ତୁ ଦେଖ ତୁମେ ଧନ ଯାଚିଲ ମୋ ଭକ୍ତ ଦେଖୁଛୁ ଫେରେଇ ଦେଉଛି। ଭକ୍ତର ଧନ ଆବଶ୍ୟକ ନାହିଁ, ଭକ୍ତର ପ୍ରଭୁ ଆବଶ୍ୟକ। ଆଚ୍ଛା ପ୍ରଭୁ ରହିଲେ ଆମର ଧନ ମିଳିବ ନା, ଆଉ ପ୍ରଭୁ ଲକ୍ଷ୍ମୀ ରହିବେ ଲକ୍ଷ୍ମୀ କୁଆଡ଼େ ଛାଡ଼ିକି ଯିବେ କି, ଆଉ ଲକ୍ଷ୍ମୀ ରହିଲେ ଆପଣଙ୍କର ଭକ୍ତ ସେଥିପାଇଁ ବେଳେ ଲୋକ ଧନ ନ ମାଗିଲେ ଭଗବାନ ମିଳିବେ ନା, ଆରେ ଭଗବାନ ଯେତେବେଳେ ଭକ୍ତିର ବସ ହେଇଯିବେ ଲକ୍ଷ୍ମୀ ବି ଆପଣଙ୍କ ପାଖରେ ରହିଲେ। ଲକ୍ଷ୍ମୀ କ'ଣ କରିଥିବେ, ଆଗତରା ଯେଉଁ ଚେକ୍ ଗୁଡ଼ାକ ଅଛି ନା ସେଥିରେ ସବୁ କ'ଣ କୁହନ୍ତି ଆଜ୍ଞା ସାର୍, ଚେକ୍ ଗୁଡ଼ାକ ଖାଲି ସାଇନ୍ ମରା ହେଇଥିବ, ବ୍ଲାଙ୍କ ଚେକ୍ ନାହିଁ ତ, ସେ ଚେକ୍ରେ ସବୁ ବ୍ୟାଙ୍କରେ ଟଙ୍କା ଅଛି, ଲକ୍ଷ୍ମୀ ଆଗେ ସାଇନ୍ ମାରିଦେଇଥିବେ, ପୋଷ୍ଟେଡ୍ ଚେକ୍ ନା କ'ଣ କୁହନ୍ତି। ଲକ୍ଷ୍ମୀ କହିବେ ତୋର ଯେତେବେଳେ ଦରକାର ତୁ ସେଇଟା ଉଠେ, ଗପ ନୁହେଁ, ସୁଦାମଙ୍କୁ ଭଗବାନ କହିଲେ ବା ଧନ ହଉ ଭକ୍ତ, ମୋର କି ଧନ କି ଧନ, ଯେଉଁ ଭକ୍ତ ଯେଉଁ ଭକ୍ତି କରିଛି ତାର ଧନ ପାଇବାର ଅଧିକାର ଅଛି, ମୋର ଏଥିରେ ହାତ ମାରିବାର କ'ଣ ଅଛି, ମୋର ତ କିଛି ଏଥିରେ ଅଧିକାର ନାହିଁ, ଧନ ଭକ୍ତ। ତେଣୁ ସୁଦାମା କହୁଛନ୍ତି ଭଗବାନ ମୋତେ ଧନ ନ ଦେଇଛନ୍ତି ଭଲ କରିଛନ୍ତି, କାରୁଣିକ ସି ମୋର ଗର୍ବ ଆସିଥାନ୍ତା ମୁଁ ଆଉ, କିନ୍ତୁ ଧନ ଭଗବାନ ଦେଇଛନ୍ତି। ଏତିକି ଚିନ୍ତା କରୁ କରୁ ଆସିକି ତିନୋଟି ଶ୍ଳୋକ ଚିନ୍ତା କରୁ କରୁ ଆସିକି ପହଞ୍ଚିଗଲି ସୁଦାମା ତା ଘର ପାଖରେ। ଦେଖନ୍ତୁ ଆଜ୍ଞା ଭକ୍ତିରେ କ'ଣ ହୁଏ, ଇତି ତା ଚିନ୍ତୟନାନ୍ତ
ପ୍ରାପ୍ତ ନିଜ ଗୃହାନ୍ତିକାମ ସୂର୍ୟାନଲେନ୍ଦୁ ସଂକାଶୀର ବିମାନେ ସର୍ବତୋବୃତମ। ଇତି ତତ୍ଚିନ୍ତୟନମ କ'ଣ, ଇତି ତତ୍ଚିନ୍ତୟନ ପୂର୍ବ ଶ୍ଳୋକରେ ଲାଗିଲା ଅନ୍ୱୟ, ଭଗବାନ ମୋତେ ଧନ ଦେଇନାହାନ୍ତି ବଡ଼ ଦୟା କରିଛନ୍ତି। ଆପଣମାନଙ୍କ ଭିତରେ ଶୁଣିକି ଭାବୁଥିବେ କାରଣ ଭଗବାନ ମୋ ଯେଉଁ ଧନ ଦେଇଛନ୍ତି ମୋତେ ଠକେଇ ଦେଇଛନ୍ତି ନା, ଯଦି ଆପଣ ଭଗବାନଙ୍କର ଭକ୍ତ ଆପଣ ଯେଉଁ ଭଗବାନ ଧନ ଦେଇଛନ୍ତି ସେ ତାଙ୍କ ସେବା ପାଇଁ ଦେଇଛନ୍ତି, ଯେ ତାଙ୍କ ସେବାଟା ଆମେ ନ କରିବା ସେଇଟା ଆମର ପୀଡ଼ା ହେବ, ଭକ୍ତି ନାଶକ ହେବ। ଆଉ ଯିଏ ବି ଭଗବାନଙ୍କର ଭକ୍ତ ହେଇନାହାନ୍ତି ସେ ଭାବିବେ ମୋତେ ଭଗବାନ ଏତେ ଧନ ଦେଉଛନ୍ତି ନା, ସେ ଧନକୁ ଯଦି ଭଗବାନଙ୍କ ସେବାରେ ଲଗାଇଦେଲେ ଆପଣ ସତକୋଟି ଆନନ୍ଦ ପାଇବେ, ସତକୋଟି ଆନନ୍ଦ ଆପଣ ହୃଦୟ ଭିତରେ ଆସିବ। ତେଣୁ ଇତି ତତ୍ଚିନ୍ତୟନ ଭଗବାନ ମୋର ଗର୍ବ ଆସିବ ବୋଲି ମୋତେ ଭଗବାନ ଧନ ଦେଇନାହାନ୍ତି ଏଇ ଚିନ୍ତା କରୁ କରୁ ଆସି ପ୍ରାପ୍ତ ନିଜ ଗୃହାନ୍ତିକମ ନିଜ ଘରେ, ସୁଦାମା ଆସି ନିଜ ଘର ପାଖରେ ପହଞ୍ଚିଗଲେ, ଗାଁଟାକୁ ଚିହ୍ନି ପାରୁଛନ୍ତି, ଗାଁ ପାଖ ପଳେଇ ଆସିଲେ ଘର ପାଖ ଘରକୁ ଚିହ୍ନି ପାରୁଛନ୍ତି, କିନ୍ତୁ ଘର ପାଖରେ ଆସିକି ପହଞ୍ଚିଲା ବେଳକୁ କ'ଣ ଦେଖୁଛନ୍ତି, ଟିକେ ଦୂରରୁ ଦେଖୁଛନ୍ତି ସୂର୍ଯ୍ୟ ଅନଲ ଇନ୍ଦୁ ସଂକାଶ ଏଇ ବିମାନ ସର୍ବତୋବୃତମ, ସୂର୍ଯ୍ୟଙ୍କ ଭଳି ତେଜ ଆସୁଛି, ଅଗ୍ନିଙ୍କ ଭଳି ଆଉ ଇନ୍ଦୁ ଚନ୍ଦ୍ରମାଙ୍କ ଭଳି ତେଜ ଆସୁଥିବା ବିମାନ ପୁଞ୍ଜ ଗୁଡ଼ାକ ସବୁ ଲାଗିକି ରହିଛି ବିମାନ ଗୁଡ଼ା। ବିମାନ ମାନେ କ'ଣ, ମାନେ ବିମାନ ଆକୃତି ଘର କେମିତି ହେଲା, ଜୀବ ଗୋସ୍ୱାମୀ କହୁଛନ୍ତି ତତ୍ରୈବ ତତ୍ ଶ୍ରୀବତ୍ ଭାଗବତ ମହାତ୍ମ୍ୟମ ହଁ ଧନ ପ୍ରାପ୍ତି କାରଣମ ଅନ୍ତ ନିଗୁଢ଼ତୟା ଚିନ୍ତୟନ, ମୋତେ ଭଗବାନ ଯେଉଁ ଧନ ଦେଇନାହାନ୍ତି ଅନ୍ତରେ ଚିନ୍ତା କରୁଛନ୍ତି ନିଗୁଢ଼ ଭାବରେ ଭଲ କରିଛନ୍ତି, କିନ୍ତୁ ବିମାନେ ତତ୍ ସଦୃଶ ଦିବ୍ୟ ଗୃହେ, ବିମାନ ସଦୃଶ ଦିବ୍ୟ ଗୃହ ସର୍ବତ ଦିଶମ, ସୁଦାମାର ଜାଗାର ଚାରିକାଡ଼େ ସବୁ ବିମାନ ଭଳି ଗୃହ ଗୁଡ଼ାକ ରହିଛି। ସୁଖଦେବ ଗୋସ୍ୱାମୀ ସୁଦାମାର ବାହାର ବର୍ତ୍ତମାନ ସୁଦାମାର ଯାହା କହନ୍ତି ପାର୍କ ଘରର ବାହାରକୁ ବର୍ଣ୍ଣନା କରୁଛନ୍ତି, ତାପରେ ଭିତରକୁ ବର୍ଣ୍ଣନା କରିବି। ବିଚିତ୍ର ପବନାଦ୍ୟାନେ
ବିଚିତ୍ର ଉଦ୍ୟାନ ଉପ ଉଦ୍ୟାନ ଉଦ୍ୟାନ ପୁରା ଚାରିକର ଉଦ୍ୟାନ ହେଇଯାଏ ଗୋଟିଏ ରାତିରେ। ଆଉ ଦିଜତ କୁଲା କୁଲେଇ କେବଳ ପକ୍ଷୀମାନେ କୁଳକୁଳ ଶବ୍ଦ ସବୁ କରୁଛନ୍ତି ଦିଜ ମାନେ। ଆଉ ସେଠି ଯେଉଁ ପୁଷ୍କରିଣୀ ସବୁ ରହିଛି ପ୍ରଫୁଲ୍ଲ କୁମୁଦା ଅମ୍ବୋଜା କଲ୍ଲାର ଉତ୍ପଲ ବାରି ଭି ଏସବୁ ଶ୍ୱେତର ଶ୍ୱେତବର୍ଣ୍ଣର ନୀଳବର୍ଣ୍ଣର ରକ୍ତବର୍ଣ୍ଣର ଭେଦରେ ପଦ୍ମଫୁଲ ସବୁ ଫୁଟିଛି। ଆଜ୍ଞା ଏତେ ଦୟାଳୁ ସଂସାର କିଏ ଅଛନ୍ତି ଭଗବାନ କୃଷ୍ଣଙ୍କ ଛଡ଼ା? ସୁଦାମ କେବଳ ଧନ ଦେଇନାହାନ୍ତି, ସୁଦାମର ସେବା କରିବା ପାଇଁ ଭଗବାନ ଦାସଦାସୀଙ୍କୁ ପଠାଇଛନ୍ତି। ତାହେଲେ ଦାସଦାସୀ କିଏ ହେଇଥିବେ? କାହା ଦାସଦାସୀକି ପଠାଇଛନ୍ତି? ତାଙ୍କର ଦାସଦାସୀ ପଠାଇଥିବେ। ଯଦି ନିଜ ହାତରେ ସେବା କଲେ ସେ କ'ଣ ସାଧାରଣ ଦାସଦାସୀକି ପଠାଇବେ କି?
ଜୁଷ୍ଟାସ୍ୱଳଙ୍କୃତ ପୁମ୍ଭି ସ୍ତ୍ରୀଭିଶ୍ଚାହରିଣାଖିଭି କିମିଦଂ କଶ୍ୟମାସ୍ଥାନମ୍ କଥଂ ତଦିଦମ୍ ଇତ୍ୟଭୂତ୍।
ୟୁଷ୍ଟମ୍ ସ୍ୱଳଙ୍କୃତ ପୁମ୍ଭି, ସୁଦାମାଙ୍କୁ ଭଗବାନ ଯେଉଁ ଦାସ ଗୁଡ଼ାକ ପଠାଇଛନ୍ତି ପୁରୁଷ ଲୋକମାନେ ଥିଲେ ସୁଦାମା ସେବା ପାଇଁ, ଆଉ ସୁମତିର ସେବା ପାଇଁ ନାରୀ ପଠାଇଛନ୍ତି, ଦାସୀଙ୍କୁ ପଠାଇଛନ୍ତି। ଇଏ ହେଲେ ଭଗବାନଙ୍କର ସେବାର ମହିମା। ଭଗବାନ ଆଜି ଦାସଦାସୀ ପଠାଉଛନ୍ତି ଓ ଭକ୍ତର ସେବା କରଯା। ପୁରୁଷମାନେ କିଭଳି ନା ଜ୍ୟେଷ୍ଠ ସ୍ୱଳଙ୍କୃତ, ସମସ୍ତେ ଅଳଙ୍କାର ପିନ୍ଧିଛନ୍ତି, ପୁରା ଗଳା ପର୍ଯ୍ୟନ୍ତ ଅଳଙ୍କାର ସବୁ ଲାଗିକି ରହିଛି, ସବୁବେଳେ ସର୍ବତ୍ର ଅଳଙ୍କାର ମାନେ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ। ଆଉ ସ୍ତ୍ରୀଭିଶ୍ଚ ହରିଣା ଆଖିବି, ହରିଣା ନୟନୀ ନାରୀମାନେ ଦାସୀମାନେ ସବୁ ରହିଛନ୍ତି ସୁଦାମାର ସ୍ତ୍ରୀକୁ ସେବା କରିବା ପାଇଁ। ସୁଦାମା ଦେଖି ଦେଇକି ବିମାନକୁ ଦେଖିଦେଲେ ସ୍ତ୍ରୀମାନେ ପୁରୁଷମାନେ ସବୁ ଠିଆ ହେଇଛନ୍ତି। ଦିବ୍ୟ ସ୍ତ୍ରୀ ନା, ଦିବ୍ୟ ନାରୀ, ଦିବ୍ୟ ପୁରୁଷ କିମିଦ ସ୍ୱାମୀପାଦ କହୁଛନ୍ତି ଆଗେ ଏଇ ପୁଞ୍ଜ ଗୁଡ଼ିକୁ ଆଲୋକ ପୁଞ୍ଜକୁ ଦେଖି ଭାବୁଛନ୍ତି କିମିଦମ୍ ଏଟା କା ଘର, ଏଟା କ'ଣ କିମିଦ କଶ୍ୟବାସ୍ଥାନ ଏଟା କା ଗୃହ, ନା ଭଙ୍ଗା ଘର ଆଉ ନାହିଁ ନା, କିଭଳି ଏଟା ହେଲା ଚିନ୍ତା କରୁଛନ୍ତି। ଜୀବ ଗୋସ୍ୱାମୀ ଲେଖୁଛନ୍ତି ଦେଖନ୍ତୁ ଆଜି ସୁଦାମାର ଯେଉଁ ସ୍ତ୍ରୀ, ଆମେ ପ୍ରଥମେ ସୁଦାମାଙ୍କର ସ୍ତ୍ରୀଙ୍କର ଶରୀର କ'ଣ ଥିଲା, ଗୋଟିଏ ଅଧିକାର ଗୁଣ କ'ଣ ଥିଲା, ଜିତେନ୍ଦ୍ରିୟ ତସ୍ୟ ଭାର୍ଯ୍ୟା କୁଚେଲେ ସିଏ ଖୁଦ କାମାଚ ତଥା ବିଧ। ସୁଦାମାଙ୍କର ଯେଉଁ ଗୁଣ ଜିତେନ୍ଦ୍ରିୟ ପ୍ରଶାନ୍ତାତ୍ମା ଇନ୍ଦ୍ରିୟରୁ ବିଷୟ ଭୋଗରୁ ବିରକ୍ତ, ତାଙ୍କ ସ୍ତ୍ରୀର ଗୋଟେ ଅଧିକା ଗୁଣ ଥିଲା କ୍ଷୁତ କାମା, ଯାହା ପାଆନ୍ତି ଆଗେ ସ୍ୱାମୀଙ୍କୁ ଦିଅନ୍ତି ଭୋଜନ, ସ୍ୱାମୀ ପାଇସାରିଲା ପରେ ବଳେ ଖାଆନ୍ତି ନହେଲେ ନାହିଁ, ଅଧିକା କ୍ଷୀଣ ମଳିନ ମ୍ଳାନ ବଦନ। କିନ୍ତୁ ତାଙ୍କୁ ଆଜି ଭଗବାନ କ'ଣ କରିଛନ୍ତି ଦେଖୁ, ଜୀବଗୋସ୍ୱାମୀ କହୁଛନ୍ତି ତସ୍ୟ ବିପ୍ରସ୍ୟ ଦ୍ୱାରକାବାସ ରାତ୍ରୌ ସ୍ୱଗୃହେ ପ୍ରସୁପ୍ତାୟମ୍ ତତ୍ ପତ୍ନ ତାଦୃଶ ତତ୍ ରୂପାଧିକମ୍ ଚ ସର୍ବମ୍ ଦିବ୍ୟମ୍ ଅଭୂତ୍। ଏ ଯେଉଁ ଆପଣ ଶୁଣିଲେ ଉଦ୍ୟାନ ହେଇଯାଇଛି, ଦିବ୍ୟ ଗୃହ ହେଇଯାଇଛି, ବିମାନ ଭଳି ଗୃହ, ତାଙ୍କ ସ୍ତ୍ରୀ ଶୋଇଛନ୍ତି, ସୁଦାମା ସେଠି ଶୋଇଛନ୍ତି, ଭଗବାନ ଖୁଦ ଭଜା ଖାଇଛନ୍ତି, ସୁଦାମା ସେଠି ଶୋଇଛନ୍ତି, ଏଠି ତାଙ୍କ ପତ୍ନୀ ବି ଶୋଇଛନ୍ତି। କିନ୍ତୁ ପଶ୍ଚାତ୍ ପ୍ରାତଃ ପ୍ରବୃଦ୍ଧାୟ ତତ୍ ଦର୍ଶନାତ୍ ସୁବିସ୍ମିତା, ସ୍ତ୍ରୀ ଯେତେବେଳେ ସକାଳୁ ଉଠିଲେ ଦେଖିଲାବେଳକୁ ତାଙ୍କ ଗୃହ ଆଉ ସେଭଳି ନାହିଁ, ଦାସ ଦାସୀ ବିମାନରେ ପରିପୂର୍ଣ୍ଣ ହୋଇକି ରହିଛନ୍ତି। ତତ୍ ଦର୍ଶନାତ୍ ସୁବିସ୍ମିତା ସତ୍ୟା ସ୍ୱବିଚାରେଣ ତତ୍ର ତତ୍ର ଇତ୍ୟାଦି ଦ୍ୱାରା ସ୍ୱଭରତୁମ୍ ସଙ୍ଗତ ଶ୍ରୀ ଭଗବତ ପ୍ରଭାବ ସିଦ୍ଧମ ଜ୍ଞାତ୍ୱା। ଏଇଭଳି ମୋ ଘର ବଦଳିଗଲା, ଦାସଦାସୀ ଆସିଗଲେ, ଓହୋ ମୁଁ ଯା ମୋ ଭଗବାନଙ୍କ ସହିତ ମୋ ସ୍ୱାମୀଙ୍କର ମିଳନ ହେଇଯାଇଛି, ନିଶ୍ଚିତ ଭାବରେ ଭଗବାନଙ୍କର ପ୍ରସାଦ ମୋ ସ୍ୱାମୀ ପାଇଛନ୍ତି। ଆଚ୍ଛା ଦାସଦାସୀମାନଙ୍କୁ କ'ଣ କହିଲେ, ତତଶ୍ଚ ସ୍ୱପତ୍ୟା ଆଗମନମ ଅପେକ୍ଷାୟା ତତ୍ ବର୍ତ୍ତନୀ ସ୍ଥାନେ ସ୍ଥାନେ ଲୋକ ଆନିଯୁକ୍ତା। ଆପଣଙ୍କୁ ଗୋଟିଏ କଥା କହିଥିଲି ମନରେ ଅଛି ନା, ଭଗବାନ କାହିଁକି ବସ୍ତ୍ର ପରିବର୍ତ୍ତନ କରିନଥିଲେ, ସୁଦାମାଙ୍କୁ ସବୁ ଦେଲେ, ସୁଦାମାଙ୍କର ବସ୍ତ୍ରକୁ ପରିବର୍ତ୍ତନ କଲେ, ବସ୍ତ୍ର ଦାନ କରିବା ବ୍ରାହ୍ମଣଙ୍କୁ ନା, ଦେଲେନି ବସ୍ତ୍ର, କାରଣ ସୁଦାମାଙ୍କର ପତ୍ନୀ ଜାଣିଦେଲେ ମୋର ଗୃହ ବଦଳି ଯାଇଛି, ଏଇଭଳି ବୈଭବ ସବୁ ଆସିଯାଇଛି। ସେ ଦାସୀମାନଙ୍କୁ ବୁଝେଇଲେ, ଦେଖ ମୋ ସ୍ୱାମୀ ଦ୍ୱାରକା ଯାଇଛନ୍ତି, ମୋ ସ୍ୱାମୀଙ୍କର ଶରୀର ଏଇଭଳିଆ, ସବୁ ଧମନୀ ଶିର ବାହାରି ପଡ଼ିଥିବ, ଏଭଳି ଛିଡ଼ା ବସ୍ତ୍ର ପିନ୍ଧିଥିବେ, ଯଦି ଭଗବାନ ବସ୍ତ୍ରଟାକୁ ବଦଳେଇ ଦେଇଥାନ୍ତେ ତାହେଲେ ଦାସୀମାନେ ସୁଦାମାଙ୍କୁ ଚିହ୍ନିପାରିଥାନ୍ତି। ତେଣୁ ସୁଦାମାର ରୂପକୁ ଭଗବାନ କିଛି ପରିବର୍ତ୍ତନ କରିନାହାନ୍ତି, ବସ୍ତ୍ରକୁ ବି ପରିବର୍ତ୍ତନ କରିନାହାନ୍ତି। ସୁଦାମା ଏଭଳି ଆଶ୍ଚର୍ଯ୍ୟ ହେଇକି ଆସି ଘର ପାଖରେ ପହଞ୍ଚନ୍ତି, ଏବଂ ମୀମାଂସମାନ ନରୋ ନାରୀ ମର ପ୍ରଭା ପ୍ରତ୍ୟଗୃନ୍ନ ମହାଭାଗ ଗୀତ ବାଦ୍ୟେନ ଭୂୟସା। ଆଜ୍ଞା, ଭଗବାନ ଯେଉଁ ଦାସଦାସୀମାନଙ୍କୁ ଦେଇଛନ୍ତି ସୁଦାମାର ତାଙ୍କର ପତ୍ନୀ ପାଇଁ, ସମସ୍ତେ ପ୍ରତ୍ୟଗୃନ୍ନ ମହାଭାଗମ ଗୀତ ବାଦ୍ୟେନ ଭୂୟସା, ବହୁତ ବାଦ୍ୟ ଗୀତ କହି ସୁଦାମାଙ୍କୁ ସ୍ୱାଗତ ଜଣାଉଛନ୍ତି। ଏ ଭକ୍ତ ପ୍ରବର, ଆପଣ ଭଳି ଭକ୍ତ ସଂସାରରେ କିଏ ଅଛି, ଏଭଳି ସୁଦାମାଙ୍କର ଗୁଣଗାନ କରିକରି। ଏବଂ ମୀମାଂସମାନତମ ନର ନାରୀ ଅମର ପ୍ରଭା, ଅମର ପ୍ରଭା ନର ଆଉ ନାରୀମାନଙ୍କୁ ସୁଦାମା ଦେଖିଲେ, ଏବଂ ସୁଦାମା କ'ଣ ଜାଣିଲେ ନା, ଏତତ୍ ଭଗବତୀ ଏବଂ ମହ୍ୟମ ଦତ୍ତ, ପ୍ରଭୁ ବୋଧେ ମୋତେ ଦେଇଛନ୍ତି। ମନସା ଅଗୃନା, ମନରେ ଗ୍ରହଣ କଲେ, ପ୍ରଭୁ ଆପଣ ବୈଭବ ଦେଇଛନ୍ତି, ମନରେ ଗ୍ରହଣ କରିଦେଲେ। କିନ୍ତୁ ଯେତେବେଳେ ମନରେ ଗ୍ରହଣ କରିଦେଲେ, ସାଙ୍ଗେ ସାଙ୍ଗେ ଏମାନେ ସୁଦାମା ଯଦି ଗ୍ରହଣ ନ କରିଥାନ୍ତେ ତାଙ୍କୁ ଦାସଦାସୀ ରୂପରେ, ଏମାନେ କେବେ ହେଲେ ସୁଦାମାଙ୍କର ସେବା କରିବାକୁ ସୁଯୋଗ ପାଇନଥାନ୍ତେ। ଗ୍ରହଣ କରିଦେଲା ମାତ୍ରେ ଏମାନେ ଜାଣିଦେଲେ, ଏମାନେ କହିଲେ ଆସନ୍ତୁ ଆଜ୍ଞା, ଆପଣ ସୁଦାମାଙ୍କୁ ସବୁ ବାଦ୍ୟ ବଜେଇ ପୁରା ସ୍ୱାଗତମ କରିକି ଆଣୁଛନ୍ତି। ଯେତେବେଳେ ବାଦ୍ୟ ବସିକି ସ୍ତ୍ରୀ ଭିତରେ ଅଛନ୍ତି, ସୁମତି ଭିତରେ ଅଛନ୍ତି, କେତେବେଳେ ମୁଁ ସୁମତି କହୁଛି କେତେବେଳେ ସୁଶୀଳା କହୁଛି, କାରଣ ଦୁଇଟି ନାଁରେ ସେ ପ୍ରସିଦ୍ଧ, ଆପଣ ବୁଝି ନେଉଥିବେ। ସ୍ତ୍ରୀ ଯେତେବେଳେ ଶୁଣିଲେ ଗୀତ ବାଦ୍ୟ ହେଲାଣି, ଅମର ପ୍ରଭାନ ଏମାନେ ସୁନ୍ଦର କଣ୍ଠରେ ମୋ ସ୍ୱାମୀଙ୍କର ଗୁଣଗାନ କରୁଛନ୍ତି, ପତ୍ନୀ ଉଦ୍ହର୍ଷତି ସମ୍ଭ୍ରମା ନିଶ୍ଚକ୍ରାମା ଗୃହାତୂର୍ଣ୍ଣ ରୂପିଣୀ ଶ୍ରୀ ବାଲୟା। ରୂପିଣୀ କିଭଳି ସୁଦାମାଙ୍କର ସ୍ତ୍ରୀର ରୂପ ହେଇଥିଲେ ନା, ସ୍ତ୍ରୀ ଯେଭଳି ବୈକୁଣ୍ଠରୁ ବାହାରନ୍ତି, ଆଜି ସୁଦାମା ପୁରା ବୈକୁଣ୍ଠ ପୁରା ହେଇଛି। ସ୍ତ୍ରୀ ଯେଭଳି ବାହାରନ୍ତି ସେଭଳି ବାହାରୁଛନ୍ତି, କେମିତି ନା, ପତିମ ଆଗତ ମା କର୍ଣ୍ଣମ, ଶୁଣିଦେଲେ ମୋ ସ୍ୱାମୀ ଆସିଲେଣି। ଅତିହର୍ଷା, ପତ୍ନୀ ଆସିଛନ୍ତି ଶୁଣିକି ସମ୍ଭ୍ରମ ହେଇକି ବହୁତ ଉତ୍ଫୁଲ୍ଲିତରେ, ନିଶ୍ଚକ୍ରାମ ଗୃହାତୂର୍ଣ୍ଣ ସାଙ୍ଗେ ସାଙ୍ଗେ ବାହାରିଗଲେ। କିଭଳି ବାହାରୁଛନ୍ତି ନା, ରୂପିଣୀ ଶ୍ରୀ ରିବାଳୟା, ଶ୍ରୀ ରୂପିଣୀ ସୁନ୍ଦର ଶ୍ରୀ ଯେଭଳି ବାହାରନ୍ତି ବାହାରିଲେ, ସୁଦାମା ଦେଖିଲା ଇଏ କିଏ, ଘର ତ ଚିହ୍ନି ପାରୁନାହାନ୍ତି, କେବଳ ଦାସଦାସୀଙ୍କୁ ଦେଖିକି ବୈଭବକୁ ଦେଖି ଜାଣିଲେ ଭଗବାନ ଦେଇଛନ୍ତି, କିନ୍ତୁ ଏ ସ୍ତ୍ରୀ କିଏ। ଯଦି ଭଗବାନ ରୂପଟାକୁ ସୁଦାମାର ପରିବର୍ତ୍ତନ କରିଦେଇଥାନ୍ତେ, ବସ୍ତ୍ରକୁ ପରିବର୍ତ୍ତନ କରିଥାନ୍ତେ, ତାହେଲେ କିଏ ଅସୁବିଧା ହେଇଥାନ୍ତି ଦେଖୁଛନ୍ତି, ଭଗବାନ କେତେ ସର୍ବଜ୍ଞ। ଆଗେ ତ ଦାସଦାସୀ ଚିହ୍ନି ପାରୁନଥାନ୍ତି ସୁଦାମାଙ୍କୁ, ଡାକି କେମିତି ଜାଣିଥାନ୍ତି। ପତିବ୍ରତାଂ ପତିଂ ଦୃଷ୍ଟ୍ୱା ପ୍ରେମୋତ୍କଣ୍ଠଶ୍ରୁଲୋଚନା ମିଳିତାଖ୍ୟାନ ମଦ୍ବୁଦ୍ଧ୍ୱା ମନସା ପରିଶାଶ୍ୱଜେ। ପତିବ୍ରତାଂ ପତିଂ ଦୃଷ୍ଟ୍ୱା ପ୍ରେମ ଉତ୍କଣ୍ଠାଶ୍ରୁଲୋଚନା, ସ୍ୱାମୀ ସୁଦାମାଙ୍କୁ ଦେଖି ଦେଇକି ପ୍ରେମରେ ଅଶ୍ରୁ ତାଙ୍କର ଧାରଧାର ଚାଲି ଆସିଲା। କାହିଁ ଚାଲି ଆସିଲା ନା, ମୋ ସ୍ୱାମୀ ଦ୍ୱାରକାରୁ ଫେରିଲେ, କିନ୍ତୁ ସେଇ କୁଚଳ ସେ ମଳିନ ବସ୍ତ୍ର ଅଛି, ମୁଁ ସୁନ୍ଦରୀ ରୁକ୍ମିଣୀ ଭଳି ହେଇଯାଇଛି, ମୋ ସ୍ୱାମୀଙ୍କ ରୂପ ସେଇଭଳି ଅଛି ତ। ପ୍ରେମରେ ଦୃଷ୍ଟି ତାଙ୍କୁ ଦୃଷ୍ଟିପାତ କରି ମନରେ ଆଲିଙ୍ଗନ କଲେ, ଏ ହେଲା ସତୀ ନାରୀର ଲକ୍ଷ୍ୟ, କାରଣ ସୁଦାମା ଚିହ୍ନି ପାରୁନାହାନ୍ତି ଏ କିଏ। ଦୃଷ୍ଟ୍ୱାତି ଧମନ ବ୍ୟାପ୍ତମ ଶୁଷ୍କ ଗାତ୍ରମ କୁଚଳମ ସ୍ୱପତି ସା ପରିଚିନ୍ନତୁ ଏତତ୍ ଅର୍ଥମେବ ଭଗବତ ସ୍ୱସ୍ୟ ସଖ୍ୟୁ ତାଦୃଶମ ନ ଦୂରୀକୃତମ ଇତି ଜ୍ଞେୟମ୍। ଭଗବାନ ସୁଦାମାଙ୍କୁ ବସ୍ତ୍ର ଦେଲେନି, କିମ୍ବା ସୁଦାମାର ରୂପକୁ କାହିଁକି ପରିବର୍ତ୍ତନ ନ କଲେ ନା, ଏଇ ଶୁଷ୍କ ଗାତ୍ର ଧମନୀ ସନ୍ତତ ଶରୀରଟା ରହୁ, ସୁଦାମାଙ୍କର ପତ୍ନୀ ସୁଦାମାଙ୍କୁ ଚିହ୍ନି ପାରିବେ, ଭଗବାନ ବୈଭବ ନେଲେ ସୁଦାମାଙ୍କର ରୂପକୁ ପରିବର୍ତ୍ତନ କରିନାହାନ୍ତି। ବର୍ତ୍ତମାନ ସୁଦାମାଙ୍କୁ ଏମାନେ ନୃତ୍ୟ ଗୀତ କରି ଭଗବାନ ଆଜି ପଠାଇଛନ୍ତି ଭକ୍ତକୁ ଆନନ୍ଦ ଦେବା ପାଇଁ ଦାସଦାସୀ, ସେମାନେ ଆଲିଙ୍ଗନ କରି ନେଇକି ଯାଉଛନ୍ତି, ଏ ସେମାନେ ନୃତ୍ୟ ଗୀତ କରି ନେଇକି ଯାଉଛନ୍ତି, ସୁଦାମା ଘର ଭିତରକୁ ଯାଉଛନ୍ତି। ବର୍ତ୍ତମାନ ଘର ଭିତରେ ଶୁଣନ୍ତୁ କ'ଣ।
ପତ୍ନୀ ଭିକ୍ଷା ବିସ୍ଫୁରନ୍ତି ଦେବୀ ବୈମାନିକାମି ଦାସୀନାମ ନିଷ୍କଣ୍ଠିନାମ ମଧ୍ୟେ ଭ୍ରାନ୍ତି ସା ବିସ୍ମିତା।
ସୁଦାମାଙ୍କୁ ଗୋଟିଏ ବିସ୍ମୟ ଲାଗୁଛି, ଏ ଦାସୀମାନଙ୍କ ମଝିରେ ଇଏ ରୁକ୍ମିଣୀ ଭଳି କିଏ ସେ, ସ୍ତ୍ରୀକୁ ଚିହ୍ନି ପାରୁନାହାନ୍ତି। ସୁଦାମାଙ୍କର ପତ୍ନୀ ଚିହ୍ନି ସାରିଲେଣି କାହାକୁ, ସୁଦାମାଙ୍କୁ, କିନ୍ତୁ ସୁଦାମା ଚିହ୍ନି ପାରୁନାହାନ୍ତି, ତା ରୂପଟା ପରିବର୍ତ୍ତନ ହେଇଯାଇଛି ନା। ପତ୍ନୀ ଭିକ୍ଷା ବିସ୍ମରନ୍ତି ଦୈବୀ ବୈମାନିକ ମିବା, ଏ ଦେବୀଙ୍କ ଭଳି ଏମାନଙ୍କ ଦ୍ୱାରା ବେଷ୍ଟିତ ହୋଇ, ସ୍ୱର୍ଗୀୟ ନାରୀ ଭଳି ବେଷ୍ଟିତ ହୋଇ ସଖୀମାନଙ୍କ ଦ୍ୱାରା ଯେତେବେଳେ ଯାଉଛନ୍ତି, ବିସ୍ମିତ ହେଉଛନ୍ତି ସୁଦାମା।
ପ୍ରୀତଃ ସ୍ୱୟଂ ତୟାୟୁକ୍ତ ପ୍ରବିଷ୍ଟମ ନିଜ ମନ୍ଦିରମ ମଣିସ୍ତମ୍ଭ ସୋପେତ ମହେନ୍ଦ୍ର ଭବନମ ଯଥା।
ସୁଦାମାର ଘର କ'ଣ ଥିଲା, ଆଜି ଭଙ୍ଗା କୁଡ଼ିଆ ଘର କେମିତି ହେଇଛନ୍ତି, ଉପମା ନ ପାଇକି ସୁଖଦେବ ଗୋସ୍ୱାମୀ କହିଦେଲେ ମହେନ୍ଦ୍ର ଭବନମ ଯଥା। କ'ଣ ମହେନ୍ଦ୍ର ଭବନ ନା କ'ଣ, ଦ୍ୱାରକାପୁରର ଆହୁରି ଅଧିକ ବୈଭବ ଶୁଣିବେ, ବିଶ୍ୱନାଥ ଚକଠାରେ କ'ଣ ଟୀକା କରିବେ।
ପ୍ରୀତ ସ୍ୱୟଂ ତୟାୟୁକ୍ତମ ପ୍ରବିଷ୍ଟମ,
ତାପରେ ରହିଲା ନିଜ ମନ୍ଦିରମ। ସୁଦାମା ଆଜି ନିଜ ମନ୍ଦିରକୁ ପ୍ରବେଶ କଲେ, ମନ୍ଦିରମ ଅଚ୍ୟୁତ ଆଲୟ, ସେ ସେଇଠି ଭଗବାନଙ୍କୁ ଆରାଧନା କରନ୍ତି, ଆଉ ନିଜ ଗୃହ କହୁନାହାନ୍ତି, ନିଜ ମନ୍ଦିରମ। ଆଉ କିଭଳି ମନ୍ଦିର ନା, ମଣିସ୍ତମ୍ଭ ଶତପେତ, ଶହ ଶହ ମଣିର ଖମ୍ବ ସୁଦାମାଙ୍କର ଘରେ ମହେନ୍ଦ୍ର ଭବନ ଭଳି। କିନ୍ତୁ ସୁଦାମାଙ୍କର ଗୋଟେ ବିସ୍ମୟ ରହିଛି, ଇଏ ସ୍ତ୍ରୀଟି କିଏ, ଇଏ କ'ଣ ଲିଡ଼ର ହେଇକି ସବୁଆଡ଼େ ବୁଲୁଛନ୍ତି ଲକ୍ଷ୍ମୀ ଭଳି। ଦେଖନ୍ତୁ ବର୍ତ୍ତମାନ ସୁଦାମାଙ୍କର ରୂପ ପରିବର୍ତ୍ତନ ହବ, ଭଗବାନ ସୁଦାମାଙ୍କର ରୂପ ପରିବର୍ତ୍ତନ କରିଦେଲେ। ସତୁହୁ ସ୍ୱ ପତ୍ନୀ ତାଂ ନ ପରିଚିକାୟ ଇତିହାସ, ସେ ଚିହ୍ନି ପାରୁନାହାନ୍ତି ଏଇ ସ୍ତ୍ରୀଟି କିଏ, ଏ ସବୁ ଦାସଦାସୀଙ୍କ ଭିତରେ ଇଏ ବହୁତ ଉଜ୍ଜଳ ପ୍ରଭା କାନ୍ତିଯୁକ୍ତ ଇଏ କିଏ। ପତ୍ନୀ ସ୍ୱ ଭାର୍ୟାମ ଦେବୀ ମିବା ଭିକ୍ଷା ସହ ବିସ୍ମିତ, ନିଜ ସ୍ତ୍ରୀକୁ ଦେଖି ବହୁତ ବିସ୍ମିତ ହଉଥିଲେ, କେ ଅୟଂ ଦେବାଙ୍ଗନା, ଅଲଗା ଦାସୀମାନଙ୍କୁ ପଚାରୁଛନ୍ତି ସୁଦାମା, କେ ଅୟଂ ଦେବାଙ୍ଗନା, ଏ ଦେବାଙ୍ଗନାଟି କିଏ। ମାମ ଅଧମ ମାପି ଉପେତି, ମୋ ଭଳି ଅଧମ କିଭଳି ସେ ଡାକିକି ଏଭଳି ନେଉଛନ୍ତି, ଇ କିଏ ସେ। ତତଶ୍ଚ ତଦୈବ, ଦାସୀମାନେ କ'ଣ କହୁଛନ୍ତି, ତତଶ୍ଚ ତଦୈବ ଅୟମ ସା ଭାର୍ୟା ଇତି ତତ୍ ଅଭିଜ୍ଞାପିତମ ତତ୍କ୍ଷଣ ଏବ ସ୍ୱଦେହମ ଚ ଦିବ୍ୟ ସୌନ୍ଦର୍ଯ୍ୟ ତାରୁଣ୍ୟ ବସ୍ତ୍ରଳଙ୍କାରାଦି ଅନ୍ୟୁତ ବିକ୍ଷପ୍ରିତ। ଦାସୀମାନଙ୍କୁ ଯେତେବେଳେ ପଚାରୁଛନ୍ତି ଇଏ କିଏ ସେ, ଇଏ ଦେବାଙ୍ଗନା କିଏ ସେ, ଦାସୀମାନେ କହିଲେ ଇଏ ଆପଣଙ୍କର ସ୍ତ୍ରୀ, ଆପଣଙ୍କର ପତ୍ନୀ। ଆଜ୍ଞା ଏତିକି କହିବା ମାତ୍ରେ ସଂସାରରେ ବହୁତ ମ୍ୟାଜିକ୍ ଦେଖିକି ଆମେ ଚକିତ ହେଇଯାଉଛେ, ଭକ୍ତିର ମ୍ୟାଜିକ୍ ଦେଖନ୍ତୁ। ପ୍ରଭୁପାଦ ମହାରାଜ ଜଣେ ପଚାରିଲେ, ପ୍ରଭୁପାଦ ଜୀ ସ୍ୱାମୀଜୀ ଭାରତବର୍ଷର ବହୁ ସାଧୁମାନେ ଯାଇକି ଆମେରିକାରେ ମ୍ୟାଜିକ୍ କରୁଛନ୍ତି, ଆପଣ ଆସି କ'ଣ ମ୍ୟାଜିକ୍ କରିଛନ୍ତି। ପ୍ରଭୁପାଦ କହିଲେ ମୋର ମ୍ୟାଜିକ୍ ଦେଖ, ବର୍ତ୍ତମାନ କର୍ତ୍ତାଳ ଖଣ୍ଡେ ଧରିଲେ ଏବଂ ହରେ କୃଷ୍ଣ ଗାଇବା ଆରମ୍ଭ କଲେ, ଇଏ ନାଚିଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ, ବିଦେଶୀମାନେ ନାଚିଲେ। ପ୍ରଭୁପାଦ ରିପୋର୍ଟରୁ ପଚାରିଲେ ଏଇଟା ହେଲା ମୋର ମ୍ୟାଜିକ୍, ଯେ ମଦ ଖାଇକି ରାସ୍ତା କଡ଼ରେ ବୁଲୁଥିଲେ, ଯେଉଁମାନେ ପିତାମାତାଙ୍କର ଐଶ୍ୱର୍ଯ୍ୟକୁ ତ୍ୟାଗ କରିକି ରାସ୍ତା କଡ଼ରେ ପାଗଳ ଭଳି ବୁଲୁଥିଲେ, ଏଇ ହେଉଛି ଏଇ ପ୍ରଭୁଙ୍କର ଭକ୍ତିରେ ଦେଖା। ଆଜି ମୁଁ ହରେ କୃଷ୍ଣ ମହାମନ୍ତ୍ର କରୁଛି, ଏଇ ଦୁଃଖୀମାନଙ୍କ ମୁଖରେ କେତେ ମୁଁ ଆନନ୍ଦ ଫୁଟେଇ ପାରୁଛି, ଭକ୍ତିର ଏଇ ଶକ୍ତି, ଏଇଟା ହେଲା ବଡ଼ ମ୍ୟାଜିକ୍। ଦେଖନ୍ତୁ ସୁଦାମାଙ୍କର ଭକ୍ତିର ଶକ୍ତି କ'ଣ, କେବଳ ଏତିକି କହିଦେଲେ, ଦାସୀଙ୍କୁ ପଚାରିଲେ ଏ ସ୍ତ୍ରୀ କିଏ ନା, ଇଏ ଆପଣଙ୍କର ପତ୍ନୀ, ଏତିକି କହିବା ମାତ୍ରେ ସୌନ୍ଦର୍ଯ୍ୟ ତାରୁଣ୍ୟ ବସ୍ତ୍ରଳଙ୍କାରେ ପୂର୍ଣ୍ଣ ସାଙ୍ଗେ ସୁଦାମା ସୁନ୍ଦର ସ୍ୱର ପାଇଗଲେ। ସୁକଦେବ ଏତିକି କହିକି ବି ସନ୍ତୁଷ୍ଟ ହେଉନାହାନ୍ତି। ପୟହ ଫେନ ନିଭା ସରିଆ ସୈଜା ଦନ୍ତା ରୁକ୍ମା ପରିଚ୍ଛଦା ପର୍ୟଙ୍କା ହେମ ଦଣ୍ଡାନି ଚାମର ବ୍ୟଦନାନି ଚହ। ଦୁଗ୍ଧର ଫେଣ ଭଳି ସଜା ଏ ସୁଦାମା ସେଠି ଶୋଇବେ ନା। ପୟ ଫେନ କ୍ଷୀର କେତେ କୋମଳ ଆପଣ ଜାଣିଥିବେ, ହାତ ମାରିକି ଦେଖିବେ କ୍ଷୀରର ଫେଣୁକୁ ହାତ ମାରିବେ ତ, ହାତ ମାରିବାରୁ ଯେ ଉଭାନ ହେଇଯାଉଛି ସେଇଭଳି ଶଯ୍ୟା ଭଗବାନ ଦେଇଛନ୍ତି। ରୁକ୍ମ ପରିଚ୍ଛଦା ବସ୍ତ୍ର ଗୁଡ଼ିକ ଯେଉଁ ପଡ଼ିଛି ଆମର ଯେମିତି ବୁଡ଼ର ଲେସ୍ ଲାଗିଛି ସେଠି ଲେସ୍ ଫ୍ଲେସ୍ ନାହିଁ, ରୁକ୍ମ ପରିଚ୍ଛଦା ସବୁ ସ୍ୱର୍ଣ୍ଣରେ ବସ୍ତ୍ର ସବୁ ଲାଗିଛି। ପର୍ୟଙ୍କ ହେମଦଣ୍ଡାନି ଯେଉଁ ପଲଙ୍କ ରହିଛି ହେମଦଣ୍ଡ ସବୁ ଲାଗିଛି ସ୍ୱର୍ଣ୍ଣଦଣ୍ଡ। ଆଉ ଚାମର ବ୍ୟଜନାନିରେ ଏଥିରେ ଏଇ ଯେଉଁ ଦଣ୍ଡ ଲାଗିଛି ଚାମରର ଆଉ ବ୍ୟଜନରେ ପଙ୍ଖାରେ ସବୁ ସ୍ୱର୍ଣ୍ଣଦଣ୍ଡ। ସୁଦାମାଙ୍କୁ ଯେମିତି କଷ୍ଟ ନ ହେବ ଭଗବାନ କେମିତି ତାଙ୍କ ଗୃହକୁ ବନେଇଛନ୍ତି ନା। ଆସନାନି ଚ ହେମାନି ମୃଦୁ ପ୍ରସ୍ତରାଣିନି ଚ ମୁକ୍ତାଦାମା ବିଲମ୍ବିନି ବିତତାନି ଦ୍ୟୁମାନ୍ତିତ। ପୁରା କୋମଳ ପଥର ସବୁ, ସୁଦାମାର ପାଦକୁ ଯେମିତି କଷ୍ଟ ନ ହେବ। ମୃଦୁ ପ୍ରସ୍ତର ଆସନ ଗୁଡ଼ିକ ସବୁ ସ୍ୱର୍ଣ୍ଣ ସିଂହାସନ, ମୁକ୍ତା ସବୁ ଝୁଲିକି ରହିଛି ଏଭଳି ବର୍ଡର ଯେମିତି ସବୁ ବର୍ଡର ଲାଗିଛି। ଆଉ ଉପରେ ବିତତାନି ମାନେ ଆମର କ'ଣ ଚାନ୍ଦୁଆ, ଚାନ୍ଦୁଆରେ ସବୁ ମୁକ୍ତା ମୁକ୍ତା ଲାଗିଛି। ସୁଦାମା ସେ ଘରେ ପ୍ରବେଶ କରି ଦେଖୁଛି ଏବଂ ଚିନ୍ତା କ'ଣ କରୁଛି, ଆମେ ଏଥିରେ କ'ଣ ଚିନ୍ତା କରିଥାନ୍ତି, ଆଉ ଭଗବାନଙ୍କୁ ଭକ୍ତି କରିଥିଲେ ବି ମିଳିଲା ନା, ଆଉ ଭଗବାନଙ୍କ ଭକ୍ତ ପ୍ରଭୁ ଦୟା କରିଛନ୍ତି ନା। ଆଜ୍ଞା ସୁଦାମା ଏତେ ବଡ଼ ବୈଭବକୁ ଦେଖି ତା ମୁଖ ଶୁଖିଗଲା, ପ୍ରଭୁ ମୋତେ ଠକେଇ ଦେଲେ, ଆଉ ପ୍ରଭୁ ମୋତେ କହିବେ ସିଏ ଭଗବାନ ମୋତେ ବଞ୍ଚନା କରିଦେଲେ, ଆଜ୍ଞା ଭକ୍ତି ଅଧିକା ବଢ଼ିଗଲା। ଆମେ ହେଲେ ଜଡ଼ ଜାଗତିକ ଭକ୍ତ ଆଜ୍ଞା, ଭକ୍ତାଭାସ ଭକ୍ତ ବି ହେଇନି, ଆଭାସ ଗୁଣ ବି ଆମର ଆସେ। ସୁଦାମା ବହୁତ ଦୁଃଖିତ ହେଇଗଲେ। ସ୍ୱଚ୍ଛ ସ୍ଫଟିକ କୁଢ଼ୀସୁ ମହାମାରକତି ସୁଚହ, ସ୍ୱଚ୍ଛ ସ୍ଫଟିକ ସବୁ ଖମ୍ବ ଥିଲା, କାନ୍ଥରେ ସବୁ ରତ୍ନଦୀପ ଲାଗିଥିଲା, ମହାମାରକତ ମଣି ଆଉ ରତ୍ନଦୀପ ଲାଗିଛି, ଲଳନା ରତ୍ନ ସଂଯୁତା ସ୍ତ୍ରୀ ଯେଉଁ ଲଳନା ମାନେ ଦେବୀମାନେ ଅଛନ୍ତି ସେମାନେ ସବୁ ରତ୍ନ ପିନ୍ଧିଛନ୍ତି, ତେଣୁ ସ୍ୱଚ୍ଛ ସ୍ଫଟିକ କାନ୍ଥ ଭିତରେ ଏଣେ ରତ୍ନଦୀପ ଲାଗିଛି, ସେ ତା ସାଙ୍ଗରେ ଏମାନେ ମଣି ପିନ୍ଧିଛନ୍ତି, ପୁରା ଘରଟା ସବୁବେଳେ ପୁରା ଆଲୋକିତ ହେଉଛି। ସୁଦାମା ଚିନ୍ତା କରୁଛନ୍ତି ଇଏ ନିଶ୍ଚିତ ମୋ ପ୍ରଭୁଙ୍କର ଦତ୍ତ, ମହାବିଭୂତି ଅବଲୋକନ ବିନା, ଭଗବାନ ଯଦି ମୋତେ ଅବଲୋକନ, ଇଏ ଭଗବାନଙ୍କ ଛଡ଼ା ମୋତେ ବିଭୂତି କିଏ ଦେବ, ନିଶ୍ଚିତ ଭଗବାନ ଦେଇଛନ୍ତି ମନ ଭିତରେ ଜାଣିଦେଲେ। ଜଣେ ପ୍ରଶ୍ନ ପଚାରୁଛି ସୁଦାମା, ଯଦି ଭଗବାନ ତୁମକୁ ଦେଲେ, ସିଧାରେ ସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି, ଭାରି ରସିକ ପ୍ରଶ୍ନ ଉଠାଇଲେ ସିଏ, ନନୁ ସଚେତ ଅବଲୋକନ ମାତ୍ର ନା ମହତ ଐଶ୍ୱର୍ଯ୍ୟ ଦତ୍ତବାନ ତହି ଇଦମ୍ ତୁଭ୍ୟମ୍ ଦତ୍ତମ୍ କିଂ ନ ଅବଚତ। ସୁଦାମା ଯଦି ଭଗବାନ ଅବଲୋକନ କରିଦେଲେ, ଭଗବାନ କାହାକୁ ଦୃଷ୍ଟି କରିଦେଲେ ତ ସମ୍ପତ୍ତି ଦେଇପାରନ୍ତି, ତୁମକୁ ଦେଇଛନ୍ତି ତାହେଲେ ତୁମକୁ ଦେଲାବେଳେ କାହିଁକି କହିଲେନି ହେ ସୁଦାମା, ବରଂ ତ ପ୍ରଣାମ କରି କହିଲେ ମୁଁ କିଛି ଦେଇପାରିଲିନି, ତୁମକୁ ଦେଲାବେଳେ କାହିଁକି କହିଲେନି ଯେ ସୁଦାମା ମୁଁ ଏ ବୈଭବ ଦେଉଛି। ଶୁଣନ୍ତୁ ଭଗବାନଙ୍କର ସ୍ୱଭାବ, ଯେଉଁମାନେ ଭକ୍ତ ହେଇଛନ୍ତି ଶୁଣନ୍ତୁ, ଯେଉଁମାନେ ଭକ୍ତ ସମସ୍ତେ ତ ଭକ୍ତ, ଆପଣମାନେ ଆଗ ଶୁଣୁଛନ୍ତି ସୁଦାମା ଚେତ, ଆପଣମାନେ ସମସ୍ତେ ଭକ୍ତ, ଆପଣ ଶୁଣନ୍ତୁ ଭଗବାନଙ୍କ ସ୍ୱଭାବ କ'ଣ। ନନ ବ୍ରୁବାଣ ଦିଶତେ ସମାଖ୍ୟାମ ଯାଚି ସ୍ନବେ ଭୂରି ଜପି ଭୂରି ଭୋଜ ପର୍ୟନ୍ୟବତାତ୍ ସ୍ୱୟମିକ୍ଷମାଣ ଦାସାହ କାଣା ମୃଷଭା ସଖାମେ। ସୁଦାମା ସେ ଘର ଭିତରେ ଚିନ୍ତା କରି କହୁଛନ୍ତି ମୋ ସଖାର କେତେ ବଡ଼ ସ୍ୱଭାବ, ଭଗବାନଙ୍କର ସ୍ୱଭାବ କିଭଳି, ନନୁ ଅବ୍ରୁବାଣମ ଦିଶତେ ସମକ୍ଷମ, ଭଗବାନ ଆଜ୍ଞା ଏତେ ଦୟାଳୁ, ତାଙ୍କ ଆଗରେ ଯିଏ କିଛି ମାଗିଦିଏ ସିଏ ଆଗରେ ଦିଅନ୍ତିନି। ଯିବକୁ ସ୍ୱାମୀ ଅର୍ଥ କରୁଛନ୍ତି ଯାଚିଷ୍ଣମେ ଅବ୍ରୁବାଣମ ତତ୍ରାପି ସମକ୍ଷମ ଏବଂ ନ ଦାତି, ମାଗିବା ଲୋକକୁ ଯିଏ ମାଗୁଛି ତାକୁ ବି ଆଗରେ ଦିଅନ୍ତିନି, କାହିଁ ଲୋକଟା ମୋତେ ମାଗିଲା ନା ମୁଁ କ'ଣ ଦେବି, ଦବାର ସାମର୍ଥ୍ୟ କ'ଣ ଲକ୍ଷ୍ମୀପତିଙ୍କର ନାହିଁ, ସାମର୍ଥ୍ୟ ଅଛି କିନ୍ତୁ ଭଗବାନ ଚିନ୍ତା କରନ୍ତି ମୁଁ ତ ମାଗିଲାଣି, ତାକୁ ପଛରେ ଦିଅନ୍ତି, ମାଗିବା ଲୋକକୁ ପଛରେ ଦିଅନ୍ତି, ମୁଁ ତ ମୁଁ କ'ଣ ମାଗିଛି କି, ତାର ମୋ ଭଳି ନିଷ୍କାମ ଭକ୍ତକୁ କେମିତି ଦେବେ, ଦେଲାବେଳେ କହିବେ ଆମେ ଗୋଟିଏ ଟଙ୍କା କାହାକୁ ଦାନ କଲେ ଆମେ କହୁଛେ, ତା ଆଗରେ ନ କହିଲେ ଆଉ ଜଣେ କାହାକୁ କହୁଛି, ଭାଇ ସେ ଲୋକ ଯେଉଁ ଘରଟା କରିଛି ନା ମୋ କତିରୁ ପଇସା ଲୋନ୍ ନେଇଥିଲା, କିନ୍ତୁ ଆପଣ ବିଶ୍ୱ ବୈଷ୍ଣବ ଇତିହାସରେ ବିଶ୍ୱ ଦରବାରରେ ଭଗବାନଙ୍କ ଦରବାରରେ ଭଗବାନ କାହାକୁ ଦେଲା ପରେ କ'ଣ କହିଛନ୍ତି କହିଲେ, ମୁଁ ଦେଇଛି ବୋଲି ବଳିକୁ ସର୍ବସ୍ୱ ଦେଇଦେଲେ, ଇନ୍ଦ୍ରସେନ ମହାରାଜ ବଳି ପାଖରେ ଭଗବାନ ଶରଣ, ବଳି ସର୍ବସ୍ୱ ଦେଇଦେଲା ପରେ ଭଗବାନ କ'ଣ କହିଥିଲେ, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଙ୍କ ତଥୈବ ଭଜାମ୍ୟହଂ, ବଳି ଯଦି ସବୁ ସମର୍ପଣ କରିଦେଲେ ଭଗବାନଙ୍କୁ ସବୁ ସମର୍ପଣ କରିବାକୁ ପଡ଼ିବ ନା, ମୋତେ ସେଇ ରୂପ ଦେଖାଅ ହରି ଯେଉଁ ରୂପେ ବଳି ଦ୍ୱାରା ଏଲ ଭିକାରୀ, କିଏ ଭିକାରୀ ଆଜ୍ଞା ହେଇଥିଲେ, ଛଳୟସି ବିକ୍ରମଣୀ, ଛଳନା କରିକି ବିକ୍ରମ ଦେଖେଇ ବଳି କତୁରୁ ସର୍ବସ୍ୱ ଆଣିଲେ, କିନ୍ତୁ ଭଗବାନ କେତେ ଦୟାଳୁ ଜାଣିଛନ୍ତି, କ'ଣ କଲେ, ସେଇ ବଳିଙ୍କୁ କହୁଛନ୍ତି ମହାରାଜ ଆପଣ ମହାରାଜ ହେ ଇନ୍ଦ୍ରସେନ ସୁତଳମ ଯାହି ସୁତଳକୁ ଯାଆନ୍ତୁ, ଭଗବାନ ସେଠି କହିଲେ ମୁଁ ତୁମର ସର୍ବତ୍ର ରକ୍ଷଣୀ, ହଁ ମୁଁ ସେଠି ଆଜି ପର୍ଯ୍ୟନ୍ତ ବଳି ଦ୍ୱାରରେ ଭଗବାନ ଦ୍ୱାରପାଳ ହେଇକି ରହିଛନ୍ତି ଆଜି ପର୍ଯ୍ୟନ୍ତ, କାହିଁକି ବଳି ଯେଉଁ ସର୍ବସ୍ୱ ଅର୍ପଣ କରିଦେଲେ ଭଗବାନ ଆଉ ତାଙ୍କର ବିଗଳିତ ହେଇଗଲା। ଆପଣ ଏଇ ଟୀକାଟିକୁ ମୁଁ ପଢ଼ିବି, ଆପଣ ମନେ ରଖିବେ, ଭଗବାନ କାହିଁକି ସୁଦାମାଙ୍କୁ ଆଗେ ଦେଲେ ନା, ଆଗରେ ଦେଲେ ନା, ପଛରେ କାହିଁକି ଦେଲେ, ମତ୍ରିୟ ସଖାୟମ ସୁଦାମା କହୁଛନ୍ତି ସୋ ଭୋଗାତପି ଅଧିକାନ ପୃଥକାନ ମହ୍ୟ ଦଦୌ, ସୁଦାମା ଯାହା ନେଇଥିଲେ ସେଟା ସୁଦାମାଙ୍କ ପାଖରେ ନଥିଲା, ତାଙ୍କଠୁ ଅଧିକ ଭୋଗ ଦେଇଛନ୍ତି, ଆଉ ସ୍ୱଗୃହେ ଅବର୍ତ୍ତମାନ ଅପି, ସୁଦାମାଙ୍କ ଗୃହରେ ଯାହା ନଥିଲା ସୁଦାମା ତା ଦେଇଥିଲେ, ଏବଂ ସୁଦାମା ମାଗିକି ଦେଇଥିଲେ, ଭଗବାନ ଚିନ୍ତା କଲେ ମୋତେ ତାର ପ୍ରତିଦାନ ଦେବାକୁ ହେଲେ କ'ଣ କରିବାକୁ ପଡ଼ିବ, ସୁଦାମା ଯଦି ତା ଭୋଗଠାରୁ ଅଧିକା ବସ୍ତୁ ଦେଇଛି ତାହେଲେ ମୋତେ ମୋର ଭୋଗଠାରୁ ଅଧିକା ବସ୍ତୁ ଦେବାକୁ ପଡ଼ିବ, ତାହେଲେ ମୋ ବୈକଠାରୁ ଅଧିକା ଭୋଗବସ୍ତୁ ସଂସାର କାହା ପାଖରେ ଅଛି, ସୁଦାମା ମାଗିକି ଆଣିଥିଲେ ଯାହା ସୁଦାମ ପାଖରେ ନଥିଲା, ଆଚ୍ଛା ମୋ ପାଖରେ କ'ଣ ନାହିଁ ମୁଁ କାହା ପାଖରୁ ମାଗିବି, ସେଠି ଏଠି ଲେଖୁଛନ୍ତି ଇନ୍ଦ୍ର ପାରମେଷ୍ଟ୍ୟାଦି ପଦମ ଅଳ୍ପମେବ ମନ୍ୟମାନ ଲଜ୍ଜାୟା ଅବାଣମ ପରୋକ୍ଷମେବ ଦଦାତ, ଭଗବାନ ରାତିରେ କାହିଁକି ଦେଲେ, ଭଗବାନ ଲଜ୍ଜା ପାଇଗଲେ, ସୁଦାମା ଘରେ ଯାହା ନଥିଲା ସୁଦାମା ତାର ଭୋଗଠାରୁ ମାଗିକି ଆଣିକି ଦେଇଛି, ତେଣୁ ମୁଁ ବର୍ତ୍ତମାନ ସୁଦାମାର ଋଣକୁ ଶୁଝିପାରିବିନି, ମୁଁ କାହା ପାଖରୁ ମାଗିକି ଆଣିପାରିବିନି କି ମୋ ପାଖରୁ କେହି ଅଧିକ ଭୋଗ ମୋ ଠାରୁ କାହାର ଅଧିକାର ନାହିଁ, ତେଣୁ ରାତିରେ ଦେଲେ ଆଉ ସୁଦାମାଙ୍କୁ କହିଲେନି, ତାର ଗୋଟେ ଉଦାହରଣ ଦେଉଛନ୍ତି ପର୍ୟନ୍ୟବତ, ଯେଭଳି ଯଥା ପାରବାର କପି ପୁରକ ଅପି ପାରବାର ପୁରକ ଅପି ବଦାନ୍ୟ ପର୍ଯ୍ୟନ୍ନ କର୍ଷକମ ବହୁବିଧ ପୂଜା ଉପହାରମ ସମ୍ଭୁଜ୍ୟ କର୍ଷକ ଅପେକ୍ଷା ବହୁ ଅପି ପାରସମ ସ୍ୱୟଂ ତତ୍ ଅଳ୍ପମେବମ ଦେୟମ, ଚାଷୀ ଯେତେ ପରିଶ୍ରମ କରୁଛି, ଇନ୍ଦ୍ରଦେବ ଦେଖନ୍ତି ଇଏ ଯେତିକି ପରିଶ୍ରମ କରୁଛି ମୁଁ ଆକୁ ସମ୍ମୁଖରେ ଦେଇପାରିବିନି, ଯେ ଯେଉଁ ବର୍ଷା ପାରବାର ପୂରକ ସମୁଦ୍ରକୁ ପୂର୍ଣ୍ଣ କରିପାରିବେ ସିଏ ଅଳ୍ପ ବୋଲି ଜ୍ଞାନ କରିକି ରାତିରେ ଚାଷୀ ଶୋଇଥିଲା ବେଳେ ଇନ୍ଦ୍ର ବର୍ଷା କରନ୍ତି, ସେଥିପାଇଁ ଆପଣମାନେ ଗୋଟେ ନୀତିରେ ଅଛି, ଚାଷୀମାନେ କୁହନ୍ତି ରାତି ବର୍ଷା ହେଉଛି ଏଥର ଧାନ ଭଲ ହେବ, ସୂର୍ଯ୍ୟ ଏ ଇନ୍ଦ୍ର ବର୍ଷା କରନ୍ତି, କାହିଁକି ନା ଚିନ୍ତା କରନ୍ତି ଏ ଚାଷୀ ଯେତିକି ପରିଶ୍ରମ କରିଛି ୟା ସମ୍ମୁଖରେ ଯଦି ବର୍ଷା କରିବି ଇଏ ଅଳ୍ପ ହେବ, ମୋର ଦାନ ହେବନି, ଶୋଇଥିଲା ବେଳେ ତାଙ୍କୁ ଦିଅନ୍ତି, ତାର କୃଷିକ୍ଷେତ୍ରକୁ ପୂର୍ଣ୍ଣ କରିଦିଅନ୍ତି ଜଳରେ, ସେଭଳି ମୋର ଭଗବାନ ଏଭଳି ମୁଁ ଯାହା ନେଇଥିଲି ଯାହା ମୋ ଭୋଗଠାରୁ ଅଧିକ ଯାହା ମୁଁ ମାଗିକି ନେଇଥିଲି ଭଗବାନ ତାକୁ ଦେଇ ନପାରିବେ ବୋଲି ଯଦି ମାଗିବା ଲୋକକୁ ପଛରେ ଦିଅନ୍ତି ତାହେଲେ ମୁଁ ତ ମାଗିନି, ମୋତେ ଆଗରେ କେମିତି ଦେବେ, ତେଣୁ ତୁମେ କୁହନି ଏ କଥା ଭଗବାନ ହିଁ ମୋତେ ଦେଇଛନ୍ତି, କହିଲେ ଆଚ୍ଛା ଭଗବାନଙ୍କର ସ୍ୱଭାବ ଟିକେ କହିଲେ ସୁଦାମା, ଭଗବାନ କିଭଳି ଶୁଣନ୍ତୁ ଭଗବାନଙ୍କର ସ୍ୱଭାବ ସ୍ୱଭାବ କ'ଣ
କିଞ୍ଚିତ୍ କରୋତ୍ୟୁବପିଯାଚ୍ଛୋଦାତାଂ ଶ୍ରୁହୃତ୍କୃତଂ ଫଲ୍ଗ୍ୱାପି ବୁରିକାରୀ ମୟୋପନୀତଂ ପୃଥକୈକମୁଷ୍ଟିଂ ପ୍ରତ୍ୟଗ୍ରହୀତ୍ ପ୍ରୀତିୟୁତ ମହାତ୍ମା
ଭଗବାନ ମହାତ୍ମା ମହାତ୍ମା ସ୍ୱଭାବର ଭଗବାନଙ୍କର ସ୍ୱଭାବ କ'ଣ ନା କିଞ୍ଚିତ୍ କରୋତି ଭଗବାନ ବହୁ କିଛି ଉରୁଅପି ସ୍ୱଦତ୍ତମ ଭଗବାନ ଭକ୍ତକୁ ସବୁ ଦେଇ ସାରିଲା କ'ଣ ଭାବନ୍ତି ମୁଁ ଭକ୍ତ ପାଇଁ ଅଳ୍ପ ଟିକିଏ କରିଛି ସବୁ କରିସାରିଲା ପରେ ବିଭୀଷଣକୁ ରାଜ୍ୟ ଦେଲେ ସୁଗ୍ରୀବକୁ ରାଜ୍ୟ ଦେଲେ ରାମ ଅବତାରରେ କିନ୍ତୁ ଆଜ୍ଞା ଯେତେବେଳେ ଆସିଛନ୍ତି ଭଗବାନ ଅନ୍ତପୁରକୁ ନେଇକି ଯାଉଛନ୍ତି କାହାକୁ ଆମ ବନ୍ଧୁବାନ୍ଧବ ଆସିଲେ ଆମେ ଗୋଟେ କ'ଣ କି ରୁମ୍ କରିଛେ ଆଗରେ ଯେଉଁ ରୁମ୍ଟା କ'ଣ କୁହନ୍ତି ତାଙ୍କୁ ଡ୍ରଇଂ ରୁମ୍ ଗେଷ୍ଟ ରୁମ୍ କହୁଛେ ଅଯୋଧ୍ୟାପୁରରେ କ'ଣ ଗେଷ୍ଟ ରୁମ୍ ନଥିଲା ଡ୍ରଇଂ ରୁମ୍ ନଥିଲା ଭଗବାନ ଏ ବାନରମାନଙ୍କୁ ହନୁମାନଙ୍କୁ ସୁଗ୍ରୀବଙ୍କୁ ଆଉ ଜାମ୍ବବାନଙ୍କୁ ବିଭୀଷଣଙ୍କୁ ସମସ୍ତଙ୍କୁ ନେଇକି ଦେଖୁ ମା ଭାଇ ଭରତଙ୍କ ସହିତ ମାଙ୍କ ସହିତ ମା ଏମାନେ ମୋତେ ସାହାଯ୍ୟ କରୁଛନ୍ତି ହନୁମାନଙ୍କୁ ଚିହ୍ନେଇ କହୁଛନ୍ତି ମା ଇଏ ମୋର ପୁଅ ଇଏ ମୋର ପୁତ୍ର ଏମାନେ କ'ଣ କରିଛନ୍ତି ସେ ରାମଙ୍କ କୃପାରେ ଏମାନେ ଆଜି ହନୁମାନ ଆଜି ସମୁଦ୍ର ପାର ହେଇଛନ୍ତି କିନ୍ତୁ ରାମ କ'ଣ କହୁଛନ୍ତି ରାମଜୀ ମହା ବାଲ୍ମୀକି ରାମାୟଣ ଗୋଟେ ଶ୍ଳୋକ ମୁଁ ପଢ଼ୁଥିଲି ରାମଜୀ କହୁଛନ୍ତି ହନୁମାନ ମୁଁ ତୁମ ଆଗରେ ମୁଖ ଦେଖିବା ପାଇଁ ମୋତେ ଲଜ୍ଜା ଲାଗୁଛି ଆଉ ମୁଁ ଏ ଋଣ ଏ ଅବତାର ମୁଁ ଶୁଝିପାରିବିନି ଏହା କହିକି ଭଗବାନ କାନ୍ଦୁଛନ୍ତି ଆଲିଙ୍ଗନ କରିକି ରାମ ଅବତାର ହନୁମାନଙ୍କ ପ୍ରତି ଋଣ ରହିଲା ନା ଆଉ କୃଷ୍ଣ ଅବତାର ଶୁଝିଲେ କେଉଁଠି କପିଧ୍ୱଜ ସେଥିପାଇଁ କୃଷ୍ଣ ଅବତାରରେ ହନୁମାନଙ୍କ ଦ୍ୱାରା ସମସ୍ତଙ୍କର ଗର୍ବକୁ ଚୂର୍ଣ୍ଣ କଲେ ସତ୍ୟଭାମାଙ୍କର ଭାରି ରୂପର ଗର୍ବ ଥିଲା ମୋ ଭଳି ରୂପବତୀ ଆଉ କେହି ନାହାନ୍ତି ସୁଦର୍ଶନ ଚକ୍ରଙ୍କର ଗର୍ବ କ'ଣ ଥିଲା ମୋ ଭଳି ତେଜ ଆଉ କାହାର ନାହିଁ ଗରୁଡ଼ଙ୍କର କ'ଣ ଗର୍ବ ଥିଲା ମୋଠାରୁ ଦ୍ରୁତଗାମୀ ଆଉ କେହି ନୁହନ୍ତି ଏ ହନୁମାନ ଏଭଳି ନିଷ୍କିଞ୍ଚନ ଭକ୍ତ ତାଙ୍କ ଋଣ ଶୁଝିବା ପାଇଁ ଏ ତିନି ଜଣଙ୍କ ଦ୍ୱାରା ଶିକ୍ଷା ଦେଲେ ଦିନେ ହନୁମାନଙ୍କୁ ସ୍ମରଣ କରିଦେଲେ ହନୁମାନ ଆସିକି ଦ୍ୱାରକାପୁରର ସବୁ ବୃକ୍ଷକୁ ଭାଙ୍ଗିକି ଛାରଖାର କଲେ ଦୂତ ଆସିକି କହିଲେ ଆଜ୍ଞା ଗୋଟେ ବାନର ଆସିକି ସବୁ ଭଙ୍ଗାଚୁରା କରିଦେଲେଣି ଭଗବାନ ପଠେଇଲେ କହିଲେ ଗରୁଡ଼ ତୁ ଯା ଟିକେ ତାକୁ ବାନ୍ଧିକି ଆଣିବୁ ସେ ବାନରକୁ ଧରିକି ଆସିବୁ ଯା ଯା ଧରିକି ଆସିବୁ ଇଏ ଚାଲିଗଲେ ଇଏ ଯାଇ କହିଲେ ହେ ବାନର ତୁ ଜାଣିଛୁ କେସ୍ ଜାଣିଛୁ ଟିକେ କାହାପୁରରେ ବସିଛୁ ଆ ଧମକା ଧମକି ଆଜ୍ଞା କଲେ ଗୋଟିଏ ପାହାର ହନୁମାନ ଦେଲେ ଆସି ଭଗବାନ କୃଷ୍ଣଙ୍କ ପାଖରେ ପଡ଼ିଲେ କହିଲେ କିଏ କି କହିଲେ ଏ ବାନର ଜଣେ ଆସିଛନ୍ତି ଏ ବାନର ନୁହେଁ ରେ ବାପା ସେ ରାମଙ୍କ ଭକ୍ତରେ ସେ ରାମଙ୍କର ଭକ୍ତ ତୁ ଯା କହିବୁ ପ୍ରଭୁ ଶ୍ରୀ ରାମ ଅଛନ୍ତି ଯା କହିବୁ ଯା ଏଣେ ରାମ ହନୁମାନ ଆସିବେ ମାନେ ଆଜ୍ଞା କୃଷ୍ଣ ରୂପ ଦେଖିବେନି ତାଙ୍କର ରାମ ରୂପ ଦରକାର ଶ୍ରୀନାଥ ଜାନକୀ ନାଥେ ଅଭେଦ ପରମାତ୍ମନି ମମ ଜୀବସ୍ୟ ଜୀବନମ ରାମ ରାଜୀବ ଲୋଚନମ ସୀତା ଭଗବାନଙ୍କ ପ୍ରଭୁ ଆପଣଙ୍କ ଭିତରେ ସ୍ତ୍ରୀଙ୍କ ନାଥ ଭିତରେ ରୁକ୍ମିଣୀଙ୍କ ନାଥ ଭିତରେ କିଛି ପାର୍ଥକ୍ୟ ନାହିଁ ଜାନକୀ ନାଥ ଭିତରେ କିଛି ପାର୍ଥକ୍ୟ ନାହିଁ କିନ୍ତୁ ମମ ଜୀବସ୍ୟ ଜୀବନମ ରାମ ରାଜୀବ ଲୋଚନ ଋଣ ରହିଗଲା ଆଜ୍ଞା ହନୁମାନ ଏତିକି କରିଛନ୍ତି ଆଜ୍ଞା ଭଗବାନ ସେତେବେଳେ ସୁଦର୍ଶନ ଚକ୍ରକୁ କହିଛନ୍ତି ଏଇ ବାପା ଯିଏ ଆସିବ ତୁ ଛାଡ଼ିବୁ ଇଏ କଲେ କହିଲେ ଭଗବାନ ଶ୍ରୀରାମ ଡାକୁଛନ୍ତି ଆଜ୍ଞା ହନୁମାନ ଗୋଟେ ପୁଲକିତ ହେଇକି ଗୋଟିଏ ଲମ୍ଫ ମାରିଛନ୍ତି ଆସିକି ଦ୍ୱାରକାପୁରରେ ଭଗବାନଙ୍କର ସଭାଗୃହ ଆଗରେ ସୁଦର୍ଶନ ଅଟକଉଛି ହନୁମାନ ଧର ନେଲେ ଏମିତି ପାଟିରେ ଭରିକ ରଖିଲେ ପାଟିରେ ଭରିକ ରଖିଲେ ଏଣେ ଭଗବାନ ଦେଖିଲେ ଆସୁଛନ୍ତି ମାନେ ହନୁମାନ ଏଠି ଆଉ କୃଷ୍ଣ ରୂପ ଚଳିବନି ବଙ୍କା କାମ ଚଳିବନି ସିଧା ହେବାକୁ ପଡ଼ିବ ମୋତେ ରୁକ୍ମିଣୀ ସତ୍ୟଭାମାଙ୍କୁ ଡାକିଲେ ସତ୍ୟଭାମାଙ୍କର ବଡ଼ ଅଭିମାନ ରୂପ ଅଭିମାନ କହିଲେ ଟିକେ ବସ ଆଜି ସୀତା ଟିକେ ହୁଅ ତାଙ୍କୁ ସୀତା ବେଶ କରି ବସେଇଦେବେ ତିନି ଜଣଙ୍କର ଅଭିମାନ ଦେଖନ୍ତୁ ଇଏ ଲୀଳା ସରିଲାନି ଗରୁଡ଼ ଆସୁଛନ୍ତି, ଗରୁଡ଼ କ'ଣ ଭାବୁଥିଲେ ମୁଁ ହେଉଛି ସବୁଠୁ ଦ୍ରୁତଗାମୀ, ଭଗବାନ ସୀତା ବସିଛନ୍ତି ସତ୍ୟଭାମା, ପ୍ରଭୁ ପଚାରିଲେ କହିଲେ ହନୁମାନ ହନୁମନ୍ତ ଯେତେବେଳେ ଆସିଲ ତୁମେ କେହି ଅଟକେଇଲେନି? କହିଲେ ହଁ ପ୍ରଭୁ ବାନର ସ୍ୱଭାବ ଏମିତି ଏମିତି ମାରନ୍ତି, ସେ ଭୋଜନ କରିଦେଇ ଏଇଠି ରଖନ୍ତି, ଏଇଟା ମାରିଦେଲେ ମାନେ ଭୋଜନଟା ବାହାରିବ। ଭଗବାନ ସୁଦର୍ଶନ ଚକ୍ରକୁ ଦେଲେ, ଭଗବାନ କହିଲେ କିରେ ସୁଦର୍ଶନ ଚକ୍ର ତୁ ଭାରି ପ୍ରଭାବଶାଳୀ ଥିଲୁ, କ'ଣ ତ ଡ୍ୟୁଟି କୁଆଡ଼େ ଖିଲାପ ହେଲା? ଆଜ୍ଞା ସୁଦର୍ଶନ ଆଉ କିଛି କୁହନି, ସୁଦର୍ଶନ ସେଠି ଚକ୍ର ହେଇକି ରୁହନ୍ତିନି, ସେଠି ମୂର୍ତ୍ତିମନ୍ତ ହୁଅନ୍ତି, ଦେବତା ଜଣେ। ଆଉ ଲଜ୍ଜାରେ ଆଜ୍ଞା କିଛି କହୁନାହାନ୍ତି, କାହିଁକି ଭଗବାନ ଜାଣନ୍ତି ଆର ଭାରି ଗର୍ବ ଥିଲା ହନୁମାନଙ୍କ ଦ୍ୱାରା ଭାଙ୍ଗିଲେ। କହିଲେ ପ୍ରଭୁ ସୀତା ମା କାହାନ୍ତି, ଇଏ ଦାସୀଟାକୁ କ'ଣ ପାଖରେ ବସିଛନ୍ତି? ସତ୍ୟ ମାଙ୍କର ରୂପର ଗର୍ବ ଅଛି ନା? ହନୁମାନ କହୁଛନ୍ତି ପ୍ରଭୁ କ'ଣ ମା କୁଆଡ଼େ ପଳେଇଛନ୍ତି କି, କ'ଣ ଦାସୀଙ୍କ ପାଖରେ ବସିଛନ୍ତି? ଆଜ୍ଞା ସତ୍ୟଭାମା ସୀତା ଉଠିଲେ ତମ ତମ ହେଇକି ପଳେଇଗଲେ। ସତ୍ୟ ଭାବିଲେ ତାହେଲେ ସୀତା ମୋଠାରୁ ଭାରି ସୁନ୍ଦରୀ, ତାହେଲେ ହନୁମାନ ମୋତେ ପସନ୍ଦ କରୁନାହାନ୍ତି ତ? ଆଜ୍ଞା ଏ କାମ ସରିଲା ପରେ ହନୁମାନଜୀ ବସିକି ସ୍ତୁତି କରୁଛନ୍ତି, ଗରୁଡ଼ ଆସିକି ପହଞ୍ଚିଲେ, ଭଗବାନ କହିଲେ କିରେ ଏତେ କାହିଁ ଲେଟ୍ ହେଲା? ତ ଡାକିଆଳିଆ କଥା, ଡାକିବା ଲୋକ ଆସି ଶୀଘ୍ର ପହଞ୍ଚିଲାଣି, ତୁମ ଏତେ ଦ୍ରୁତଗାମୀରେ ଯାଅ? ଆଜ୍ଞା ଆଉ କିଛି କହୁନା, ଚୁପଚାପ ମୁହଁ ପୋତିକି ରହୁଛନ୍ତି। ତାଙ୍କର ଯେଉଁ ଗର୍ବ ଥିଲା, ମୁଁ ସବୁଠୁ ଦ୍ରୁତଗାମୀ, ମୁଁ ଏଇ କଥାଟା ଆପଣଙ୍କୁ କହିଲି, ଏତେ ନିଷ୍କିଞ୍ଚନ, ଏତେ ଭଗବାନଙ୍କର ଉପକାର କରିଛନ୍ତି। ଭଗବାନ ତିନି ଜଣ ଅତି ପ୍ରିୟ ଭକ୍ତରେ କୃଷ୍ଣ ଲୀଳା ତିନି ଜଣଙ୍କର ଅଭିମାନକୁ ଭାଙ୍ଗିଦେଲେ। ଆଉ ଶେଷରେ କହିଲେ, ଏ କପିଧ୍ୱଜର ତୁମେ ଅର୍ଜୁନର ପତାକାର ରହିବ, ଆଉ ତୁମେ ଯେତେବେଳେ ଯିବ ଅଗ୍ନିଦାତ ରଥ ବି ରହିବନି, ଆଉ ସମସ୍ତେ ଆଉ ହନୁମାନ ମହାଭାରତ ଯୁଦ୍ଧରେ ବିଜୟ କେମିତି ଦେଉଥିଲେ କି, ଗୋଟେ ଗର୍ଜନ କରୁଥିଲେ, ସେ ଗର୍ଜନଟା କେଉଁଠୁ ଆସୁଛି କିଏ ଜାଣନ୍ତିନି, ସେ ପତାକାର ରହିଛି। ସେଥିପାଇଁ ଏବେ ବି ଦେଖିବେ ପତାକାର ହନୁମାନ ରଖିବା ବି ବିଧି, ସୃଷ୍ଟିକ ଜନ କିଏ ରଖନ୍ତି, ହନୁମାନଙ୍କୁ ବି ରଖନ୍ତି। ସେ ଗୋଟେ ଗର୍ଜନ କରୁଥିଲେ, ସେ ଯେଉଁ ଗର୍ଜନ କରୁଥିଲେ ମହାଭାରତ ଯୁଦ୍ଧରେ, ମହାଭାରତର ମୂଳ ଶ୍ଳୋକରେ ଅଛନ୍ତି, ବହୁ ସୈନ୍ୟମାନେ ବି ମୂର୍ଚ୍ଛିତ ହୋଇକି ପଡ଼ିଯାଉଥିଲେ, କିନ୍ତୁ ଜାଣିପାରୁନଥିଲେ ଗର୍ଜନ କେଉଁଠି ଆସୁଛି। ଏଇ କଥାରେ ମୁଁ ଆପଣଙ୍କୁ କହୁଥିଲି, ସୁଦାମା କହୁଛନ୍ତି ମୋ ପ୍ରଭୁର ସ୍ୱଭାବ ଶୁଣ, ପଛରେ ଦିଅନ୍ତି, ପୁଣି ଭକ୍ତକୁ ସବୁ ଦେଇସାରିଲା ପରେ ଅଣୁ ବୋଲି ମନେ କରନ୍ତି, ମୁଁ କିଛି ଦେଇପାରିଲିନି। ଆଉ ଭକ୍ତ କିଞ୍ଚିତ କରୋତି ଯତ୍ ସୁଦତ୍ତମ, ଭକ୍ତ ଯଦି କିଞ୍ଚିତ କରେ, ଭକ୍ତ ଯଦି କିଞ୍ଚିତ ଦାନ ଦିଏ, ଭଗବାନ କ'ଣ ଭାବନ୍ତି, ମୋର ଇଏ ବହୁତ କଲେ, ଭଗବାନ ଋଣୀ ହେଇଯାଆନ୍ତି। ଏବଂ ଏତିକି କହି ସୁଦାମାଙ୍କର କେବଳ ଗୋଟିଏ ସ୍ତୁତି। ବର୍ତ୍ତମାନ ସୁଦାମା କେମିତି ଭଜନ, ଆମେ ଯଦି ସୁଦାମା ସ୍ଥିତିରେ ଥାନ୍ତେ, ଏତେ ଧନ ସମ୍ପତ୍ତି ଦାସଦାସୀ ମିଳିଗଲେ କ'ଣ କରିଥାନ୍ତେ? ଆଜ୍ଞା ଆମେ ଭାବିଥାନ୍ତେ, ଯାହା ଭଗବାନ ଦେଲେ ଭଲ ରୋଷେଇବାସ ହେବ, ଠାକୁରଙ୍କର ଅର୍ଚ୍ଚନ ହେବ, ସେବା କରିବା। ଭଗବାନ ଗୋଟିଏ ମାଗିଲେ ପ୍ରାର୍ଥନା, ପ୍ରଭୁ ମୋର ଭକ୍ତି ନାହିଁ, ତସ୍ୟ ତସ୍ୟ ମୈତ୍ରୀ ଦାସ୍ୟମ୍ ପୁନଃ ଜନ୍ମନି ଜନ୍ମନି ସ୍ୟାତ୍ ମହାନୁଭାବେନ ଗୁଣାଳୟେନ ବିସର୍ଜତ୍ ପୁରୁଷ ପ୍ରସଙ୍ଗ। ହେ ପ୍ରଭୁ, ଏ ଶ୍ଳୋକଙ୍କୁ ବେଶୀ ବ୍ୟାଖ୍ୟା କରିପାରିବିନି, ସମୟ ହେଇଗଲେଣି। ହେ ଭଗବାନ, ଦ୍ୱାରକାପୁର ଐଶ୍ୱର୍ଯ୍ୟ ଦେଖି କହୁଛନ୍ତି, ହେ ପ୍ରଭୁ ହେ ସଖା, ତସ୍ୟ ଏବମେ ଏବ କାରଣ ଦେବାନ୍ତର ତସ୍ୟ ଅବତାରାନ୍ତର ଚ ନିରସ୍ୟତି। ଯୁବ ଗୋସ୍ୱାମୀ ଲେଖିଲେ, ମୋର ସେଇ କୃଷ୍ଣଙ୍କ ପାଖରେ କେବଳ ସଖ୍ୟ ରହୁ, ସୌହୃଦ୍ରତା ରହୁ, ମୈତ୍ରୀ ରହୁ, ଆଉ ଜନ୍ମନି ଜନ୍ମନି ମୋର ମୁଖ୍ୟ ଆଶା ଆବଶ୍ୟକ ନାହିଁ, ଏବଂ ଯଦି ଏଇଟା ନ ହେଇପାରୁଛି ମୋର ଦାସ ଭାବଟା ବି ରହୁ, ଦୈନ୍ୟରେ କହୁଛୁ, ଆଉ ମୋତେ ଗୋଟିଏ କୃପା କରନ୍ତୁ, ହେ ମହାନୁଭାବ ହେ ଗୁଣାଳୟ ବିସର୍ଜତେ ତତ୍ ପୁରୁଷ ପ୍ରସଙ୍ଗ, ଆପଣଙ୍କର ପ୍ରସଙ୍ଗରେ, ଆପଣଙ୍କ କଥାରେ, ଆପଣଙ୍କ ଲୀଳାରେ ମଜିକି ରହିଥିବା ଭକ୍ତର ମୋତେ ସଙ୍ଗ ଦିଅନ୍ତୁ, ପ୍ରକୃଷ୍ଟ ସଙ୍ଗ ଦିଅନ୍ତୁ। ବିସର୍ଜତେ ବିଶେଷଣମ୍ ସଙ୍ଗ ପ୍ରାପ୍ନୁବାନ୍ ତତ୍ ଭକ୍ତେଷୁ ପ୍ରକୃଷ୍ଟ ସଙ୍ଗ ସ୍ୟାତ୍, ଯିଏ ଆପଣଙ୍କର ବିଶେଷ ସଙ୍ଗ କରିଛି ତାର ସଙ୍ଗ ମୋତେ ଦିଅନ୍ତୁ। ଆଉ ଭଗବାନଙ୍କୁ ଏଇ ପ୍ରାର୍ଥନାଟା ସମସ୍ତେ କରିଛନ୍ତି ଭାଗବତରେ, ଭଗବାନଙ୍କୁ ଦେଖିକି ସମସ୍ତେ ଭକ୍ତ ସଙ୍ଗ ମାଗିଛନ୍ତି, ଆଉ ଭକ୍ତବିନୋଦ ଠାକୁର ସେଇ ପ୍ରାର୍ଥନା କରୁଛନ୍ତି, ଆମେ ବି ଏଇ ପ୍ରାର୍ଥନା କରିବା, ପ୍ରଭୁ ମୋତେ ବରଂ ଆର ଜନ୍ମରେ କୀଟ ଜନ୍ମ ଦିଅନ୍ତୁ, କିନ୍ତୁ ମୋତେ ଗୋଟେ ଏତିକି ପ୍ରାର୍ଥନା ଭକ୍ତ ଘରେ କୀଟ କରନ୍ତୁ।
ତବ ଏକ କଥା ମମ ସୁନା ହେ ପୁରୁଷତମ ତବେ ଏକ କଥା ସୁନା ହେ ପୁ ତବ ଦାସ ସଙ୍ଗୀ ଜାନା ଘରେ ତବ ଦାସ କୀଟ ଜନ୍ମ ଯଦି ହାଏ ତାହାତେ ହୋ ଦୟାମ କୀଟ ଜନ୍ମ ଯଦି ହାଏ ତାହାତେ ହୋ ରହିବ ସେ ସନ୍ତୁଷ୍ଟାନ୍ତରେ ତବ ଦାସ ସଙ୍ଗୀହୀନ ଯେ ଗୃହସ୍ଥ ଅର୍ବାଚୀନ ତବ ଦାସ ସଙ୍ଗୀହୀନ ତାରେ ଗୃହ ଚତୁର୍ମୁଖ ଭୂତି ତାର ଗୃହେ ହାଉକ ଖନ ହରି କର ଦ୍ୱୟ ଯୋଡ କରି ନା କର ଦ୍ୱୟ କରେ ଭକତି ବିନୋଦ ମିନତି କରେ
ବିସଜ୍ଜତି ତତ୍ ପୁରୁଷ ପ୍ରସଙ୍ଗ। ସୁଦାମା ଭଗବାନଙ୍କୁ ଦର୍ଶନ କଲେ, ବୈକୁଣ୍ଠକୁ ଗଲେ, ଘରକୁ ଆସିକି ବୈକୁଣ୍ଠପୁରର ଶୋଭାକୁ ଦେଖି ଭଗବାନଙ୍କ ପ୍ରଦତ୍ତ ଶୋଭାକୁ ଦେଖି ମାଗୁଛନ୍ତି ଏଇଆ, ପ୍ରଭୁ ମୋତେ ଜନ୍ମ ଜନ୍ମେ ଆପଣଙ୍କର ଭକ୍ତର ସଙ୍ଗ ଦିଅନ୍ତୁ। ଭଗବାନଙ୍କୁ ଦେଖିଲା ପରେ ବି ଭକ୍ତ ସଙ୍ଗ ମାଗୁଛନ୍ତି ସମସ୍ତେ। ଧ୍ରୁବ ମାଗିଛନ୍ତି ଏହା, ଗୋପୀ ମାଗିଛନ୍ତି ଏହା, ପ୍ରହ୍ଲାଦ ମାଗିଛନ୍ତି ଏହା, ଚିତ୍ରକେତୁ ମାଗିଛନ୍ତି ଏହା, ବୃତାସୁର ମାଗିଛନ୍ତି ଏହା, ବେଦ ମାଗିଛନ୍ତି ଏହା। କାହିଁକି ନା ବିଶ୍ୱନାଥ ଚକ୍ର ଠାକୁର ଲେଖିଲେ, ଭକ୍ତ ସଙ୍ଗ ହେଉଛି ଭକ୍ତିର କାରଣ, ଭକ୍ତିର ଫଳ ଆଉ ସ୍ୱୟଂ ଭକ୍ତି। ଭକ୍ତ ସଙ୍ଗରେ ରହିଲେ ଆପଣ ଭକ୍ତି ଆସ୍ୱାଦନ କରିପାରିବେ, ଭଗବାନଙ୍କ ପାଖରେ ରହିଲେ ଆସ୍ୱାଦନ କରିପାରିବେନି। ଯେଭଳି ପଦ୍ମ ମଧୁ ରଖିଛି, କିନ୍ତୁ ପଦ୍ମକୁ ଏଇ ପଚାରାଯାଏ ମହୁଟା କେମିତି କହିଲୁ, ପଦ୍ମ କହିପାରିବେନି। ଭ୍ରମର ଜାଣେ, ଭ୍ରମରକୁ ପଚାରିଲେ ସେ କହିଦେବ ମଧୁଟା କିଭଳି ଆସ୍ୱାଦନ କରାଯାଏ। ସେଠି ଭଗବାନ ପଦ୍ମ ଭଳି ତାଙ୍କ ପାଖରେ ରହିଲେ ତାଙ୍କୁ ପଚାରିଲେ ପ୍ରଭୁ ଆପଣଙ୍କ ଭକ୍ତି କ'ଣ କ'ଣ ଟିକେ କୁହନ୍ତୁ, ସେ କହିବେନି, ଭକ୍ତ କହିବେ। ଗାଭୀର ପୟ ଅଛି, ସ୍ତନ୍ୟରେ ଦୁଗ୍ଧ ଅଛି, ଯଦି ଗୋମା ତାଙ୍କୁ ପଚରାଯାଏ ମା ଗୋମା ତୁମ ପୟଟା କିଭଳି ମଧୁର କହିଲ, ସେ କହିବ ମୁଁ କହିପାରିବିନି। ବର୍ଷା ଜାଣେ ଭକ୍ତ ସେଇଭଳି, ଭଗବାନଙ୍କ ପ୍ରେମ ସମ୍ପତ୍ତି କେତେ ସେଇଟା କିଏ ଜାଣେ, ଭକ୍ତ ଜାଣେ। ସେମାନେ ସମସ୍ତେ ଭକ୍ତ ସଙ୍ଗ ମାଗୁଛନ୍ତି, ପ୍ରଭୁ ମୋତେ ପ୍ରଥମେ କୀଟ ଜନ୍ମ ଦିଅ, ଭକ୍ତ ଘରେ ଜନ୍ମ ଦିଅ। କିନ୍ତୁ ଯିଏ ଗୃହସ୍ଥ ହୋଇଛି, ତାର ଚତୁର୍ବ୍ରହ୍ମା ଭଳି ବିଭୂତି ରହିଛି, କିନ୍ତୁ ସିଏ ଭକ୍ତ ନୁହେଁ, ତା ଘରେ ମୋତେ ପ୍ରଭୁ ଜନ୍ମ ଦେବେନି। ଭକ୍ତ ଘରେ କୀଟ ହେଲେ ବି ମୁଁ ସେଇଠି, ସେ ପରିସ୍ରା ଗଲେ ଝାଡ଼ା ଗଲେ ବି ସେ ପ୍ରସାଦ ପାଇଛି, ମୁଁ ସେଠି କୀଟ ହେଲେ ବି ମୋର ସାର୍ଥକ ହେବ, ସେଠି ଟିକେ ନାମ ଶୁଣିପାରିବି, ମୋର ସେଠି ମରଣ ହେଲେ ବି ଉର୍ଦ୍ଧଗତି ହେବ। ସୁଦାମା ଏଇ ପ୍ରାର୍ଥନା କରୁଛନ୍ତି, କହିଲେ ସୁଦାମା ତୁମକୁ ଭଗବାନ ଯେଉଁ ଧନ ଦେଲେ ତୁମେ ବଡ଼ ଭାଗ୍ୟବାନ। ଏ କଥା ସରିବେ, ସୁଦାମା କିଭଳି ଭଜନ କରୁଥିଲେ, କିଭଳି ଭାବନାରେ, ଏତେ ସମ୍ପତ୍ତି ପାଇଲା ପରେ
ଭକ୍ତାୟ ଚିତ୍ରା ଭଗବାନ ହି ସମ୍ପଦ ରାୟମ ବିଭୂତି ନ ସମର୍ଥୟ ତ୍ୟଜ ଅଦୀର୍ଘ ବୋଧାୟ ବିଚକ୍ଷଣ ସ୍ୱୟଂ ପଶ୍ୟନ୍ ନିପାତୋ ଧରି ନାମ ଦୋଦ୍ଭବମ୍।
ଆଜ୍ଞା, ଏତେ ସମ୍ପତ୍ତି ପାଇଲା ପରେ ଆମେ କ'ଣ ମନେ କରୁଛେ? ସୁଦାମା କେତେ ଭାଗ୍ୟବାନ! ସୁଦାମା କ'ଣ ଭାବିଲେ? ମୁଁ ଅଦୀର୍ଘ ବୋଧାୟ, ଭଗବାନ ମୋତେ ଧନ ଦେଇକି ଠକେଇ ଦେଲେ। କାହିଁକି ନା, ଭକ୍ତ୍ୟାୟ ଚିତ୍ରା ଭଗବାନ ହିଁ ସମ୍ପଦ। ଭଗବାନଙ୍କୁ ଭକ୍ତି କରିଲେ ସମ୍ପତ୍ତିଟା କ'ଣ? ଭଗବାନ ହେଉଛନ୍ତି ସମ୍ପତ୍ତି, ନ ରାଜ୍ୟ, ନ ବିଭୂତି। ତାହେଲେ ସୁଦାମା, ତୁମେ ତ ଭଗବାନଙ୍କୁ ଭକ୍ତି କରୁଥିଲ, ତୁମେ ବର୍ତ୍ତମାନ ଧନ ପାଇଲ। କହିଲେ, ଭଗବାନ ମୋତେ ଠକି ଦେଲେ। ଅଦୀର୍ଘ ବୋଧାୟ ବିଚକ୍ଷଣ ସ୍ୱୟଂ ପସନ୍ ନିପାତ ଧନୀନାମ ମଦତ ଭବମ। ଭଗବାନଙ୍କୁ ଭକ୍ତି କଲେ ଭଗବାନ କେବେ ଧନ ଦେବେନି, କାରଣ ମଦ ଆସିବ, ଗର୍ବ ଆସିବ, କିନ୍ତୁ ଭଗବାନ ମୋତେ ଯେଉଁ ଧନ ଦେଇଛନ୍ତି, ମୋତେ ଠକେଇ ଦେଇଛନ୍ତି, ଅଦୀର୍ଘ ବୋଧମାନଙ୍କୁ ଦେବେନି। ନନୁ ତହି ଧ୍ରୁବ ପ୍ରହ୍ଲାଦ ଅମ୍ବରିଶା ଦିବ୍ୟ କୁତଦାତ। ଜଣେ ଟୀକାକାର ପ୍ରଶ୍ନ ଉଠନ୍ତି ବିଶ୍ୱନାଥ ଚକ୍ର ଠାକୁର, ଧ୍ରୁବକୁ ଧନ ଦେଇଥିଲେ, ପ୍ରହ୍ଲାଦକୁ ଧନ ଦେଇଥିଲେ, ଅମ୍ବରିଶକୁ ଧନ ଦେଇଥିଲେ, ସତୁ ଦୀର୍ଘ ବୋଧାୟ, ସିଏ ତ ଦୀର୍ଘ ବୋଧ, ତାଙ୍କର ଜ୍ଞାନ ଅଛି, ସେ ଧନକୁ ପାଇଲେ ବିଚଳିତ ହେବେନି। କିନ୍ତୁ ଅଦୀର୍ଘ ଲୋକ, ଅଦୀର୍ଘ ବୋଧା ଲୋକମାନଙ୍କୁ ସେ ସ୍ୱୟଂ ବିଚକ୍ଷଣ ହେଇକି ଧନ ଦିଅନ୍ତିନି, କାରଣ ଧନ ଦ୍ୱାରା ନରକଗତି ହେଇଯିବ। କିନ୍ତୁ ମୋତେ ଦେଇଦେଲେ ମାନେ ମୋର ଭଗବାନଙ୍କ ଚରଣରେ ଭକ୍ତି ନା, ଠକେଇଦେଲେ ଭଗବାନ ମୋତେ। ଆଉ ଆଜ୍ଞା, ଭଗବାନଙ୍କର ଭକ୍ତି ପାଇଲେ ବା ଆପଣ ସଂସାର ସବୁଠୁ ଭକ୍ତିହୀନ ଭଳି କାଙ୍ଗାଳ ହେଇଯିବେ। ଭକ୍ତିମଠାକୁ ସେ ଲେଖିଲେ ବା, ଆମି ତ ଦୁର୍ଜନ ଅତି ସଦା ଦୁରାଚାର, ଆମି ତ ଦୁର୍ଜନ ଅତି ସଦା ଦୁରାଚାର, କୋଟି କୋଟି ଜନ୍ମେ ମୋର ନାହିଁ କନିସ୍ତାର, କୋଟି କୋଟି କର୍ମ ନାହିଁ ଜ୍ଞାନ ନାହିଁ କୃଷ୍ଣ ଭକ୍ତି ନାହିଁ, କର୍ମ ନାହିଁ ଜ୍ଞାନ ନାହିଁ କୃଷ୍ଣ ଭକ୍ତି ନାହିଁ, ତବେ ବୋଲ କି ରୂପେ ଓ ଶ୍ରୀ ଚରଣେ ପାଇ, ତବେ ବୋଲ କି ରୂପେ ଚରଣ। ଆମି ତ ଦୁର୍ଜନ ଅତି ସଦା ଦୁରାଚାର, କୋଟି କୋଟି ଜନ୍ମେ ମୋର ଭକ୍ତି ହେଇଗଲେ। ଆଜ୍ଞା, ଏ ଆସ ସୁଦାମା କହିଲେ, ମୋର ଭକ୍ତି ଥିଲେ ଭଗବାନ କେବେ ହେଲେ ଧନ ଦିଅନ୍ତିନି, ଭଗବାନ ବିଚକ୍ଷଣ, ଧନ ଦେଇଦେଲେ ବ୍ୟକ୍ତିଟା ଭଜନ କରିବନି, ମଦ ଆସିବ, ନର୍କଗତି ହେଇଯିବ, ଭଗବାନ ଏଇଟା ଜାଣିକି ଦିଅନ୍ତିନି, କିନ୍ତୁ ମୋତେ ଦେଇଦେଲେ ମାନେ ମୋତେ ଠକେଇ ଦେଲେ। ଭଗବାନ କ'ଣ କଲେ ଶୁଣନ୍ତୁ, ଇଥମ୍ ବିବସିତ ବୁଦ୍ଧ୍ୟା ଭକ୍ତୋତି ବଜନାର୍ଦ୍ଦନେ ବିଷୟାନ ଜାୟାତ୍ୟକ୍ଷାନ ବୁବୁଜେ ନାତି ଲମ୍ପଟଃ। ଇଥମ୍ ବ୍ୟବସିତ, ଇଥମ୍ ପୂର୍ବ ଶ୍ଳୋକରେ, ମୁଁ ଅଦୀର୍ଘ ବୋଧ, ଅଦୀର୍ଘ ବୋଧ ଲୋକକୁ ଧନ ଦିଅନ୍ତିନି, କିନ୍ତୁ ଭଗବାନ ମୋତେ ଧନ ଦେଲେ ମୋତେ ଠକେଇ ଦେଲେ। ଦୀର୍ଘବୋଧମାନଙ୍କୁ ଦିଅନ୍ତି, ମୋତେ ଠକେଇ ଦେଇଛନ୍ତି ଭଗବାନ। ବ୍ୟବସିତ ବୁଦ୍ଧ, ମୋର ଭକ୍ତି ନାହିଁ, ତାଙ୍କର ଭକ୍ତି ଆହୁରି ବଢ଼ିଲା, ଭକ୍ତି ବଚନାର୍ଦ୍ଦନେ, ମୋର ଭକ୍ତି ନାହିଁ ଆଉ, ମୁଁ ଦ୍ୱାରକାପୁରକୁ ଗଲି, ଭଗବାନ ମୋତେ ଠକେଇ ଦେଲେ, ଧନ ଦେଇଦେଲେ, ମୋତେ ସୁନ୍ଦର ରୂପ ଦେଇଦେଲେ, ମୋ ସ୍ତ୍ରୀକୁ ସୁନ୍ଦର ରୂପ ଦେଇଦେଲେ, ମୋର ଭକ୍ତି ନାହିଁ। କିନ୍ତୁ ଚିନ୍ତା କଲେ, ଯଦି ମୁଁ କିଛି ଗ୍ରହଣ ନ କରିବି ତାହେଲେ କ'ଣ ହେବ? ଭଗବାନଙ୍କର ଅବମାନନା ହେବ। ନାତି ଲମ୍ପଟ, ବିଶ୍ୱନାଥ ଚକ୍ର ଠାକୁର ଲେଖୁଛନ୍ତି, ମମ ତୁ ଅଦୀର୍ଘ ବୋଧ ଭକ୍ତି ଅଭାବାତ୍ ପ୍ରାପ୍ତିର ଅଭୂତ ଅଲମ୍ ମନଏତି ବିମୃଶ୍ୟା ଯାବତ ଅର୍ଥମେବ ବିଷୟ ଭୋଗ କରବନ। ଯେତିକି ଆବଶ୍ୟକ, ଯେଭଳି ମାଗିକି ଖାଉଥିଲେ, ଯେଉଁ ପାଞ୍ଚ ଛଅ ଦିନରେ ଯାହା ଆସିକି ପନ୍ଦୁଲା ଖାଉଥିଲେ, ଭଗବାନ ଦେଲା ପରେ ବି ସେଇ ପାଞ୍ଚ ଛଅ ଦିନରେ ଯାହା ଭଜନକୁ ବଢ଼େଇଲେ, ଜୀବନର ବୈରାଗ୍ୟ ଆହୁରି ବଢ଼ିଲା। ନାତି ଲମ୍ପଟ ଅର୍ଥ, ଭଗବାନ ଦେଇଛନ୍ତି ବୋଲି ମୁଁ ପ୍ରତିଦିନ ଭୋଜନ କରିବି ତାହା ନାହିଁ। ପୂର୍ବରୁ ଯେଭଳି ତାଙ୍କର ଭୋଜନ କରୁଥିଲେ, ଯେତେବେଳେ ଶରୀର ପାଇଁ କିଛି ଆବଶ୍ୟକ ଦେଉଥିଲେ, ବର୍ତ୍ତମାନ ସେଇ ଅବସ୍ଥାରେ ବି ରହିଲେ। ଆଉ କ'ଣ କଲେ? ଆମେ ଶୁଣିଲେ କ'ଣ ପର୍ଯ୍ୟଙ୍କ ହେମଦଣ୍ଡାନି ସ୍ତଣ୍ଡିଳ ସାହି ତଦୀୟ ବ୍ରତନିଷ୍ଠ ଶ୍ରବଣ କୀର୍ତ୍ତନ ଆଦିଶୁ ପରମ ଆଗ୍ରବାନ ଅଭୂତ ଇତି ଜ୍ଞେୟ। ଆଜ୍ଞା ଭୂମିରେ ଶୋଇଲି, ଭଗବାନ ପଲଙ୍କ ପଟିଛନ୍ତି, ଯିଏ ପଲଙ୍କରେ ଶୋଇଲେନି ସେ ଦାସଦାସୀ ତାଙ୍କର କ'ଣ କାମ ଲାଗେ, ଦାସଦାସୀ କେବଳ ସେଠି ବସି ଭଗବାନଙ୍କର ନାମ କଲେ, ସୁଦାମା ସେବା କ'ଣ କରିବେ। ସୁଦାମାଙ୍କର ତ ଭାବ ବଢ଼ିଗଲା, ମୋର ଭକ୍ତି ନାହିଁ ବୋଲି ପ୍ରଭୁ ମୋତେ ଧନ ଦେଇଛନ୍ତି, ଏବଂ ସବୁବେଳେ ଚିନ୍ତା କଲେ ଇଏ ଦେବଦେବ ଯିଏ ଯଜ୍ଞପତି ଯିଏ ହରେ ସିଏ ଆଜି ବ୍ରାହ୍ମଣଙ୍କୁ ଦେବତା ବୋଲି ଜ୍ଞାନ କରୁଛନ୍ତି, ତେଣୁ ମୁଁ ବ୍ରାହ୍ମଣ ଏ ଅଭିମାନଟାକୁ ଛାଡ଼ିଦେଲେ ମୋର ବ୍ରାହ୍ମଣ। ଏଠି ଜୀବ ଗୋସ୍ୱାମୀ କହୁଛନ୍ତି ବ୍ରାହ୍ମଣ ଭାବ ଅଭିମାନ ପରିତ୍ୟାଜ୍ୟ ପରିତ୍ୟାଗେନ ଭକ୍ତି ଏକ ନିଷ୍ଠ ଅଭୂତ। ନା ମୁଁ ମୋର ଭକ୍ତି ନାହିଁ, ମୁଁ ବର୍ତ୍ତମାନ କେମିତି ଭକ୍ତି ପ୍ରାପ୍ତ ହେବି। ବହୁତ ତାଙ୍କର ବ୍ୟାକୁଳତା ବଢ଼ିଲା, ଭୂମିରେ ଶୋଇକି ରହିଲେ, କୌଣସି ଭଗବାନଙ୍କର ସମ୍ପତ୍ତିକୁ ଅଧିକା ଭୋଜନ କଲେନି, ଯେଭଳି ଚଳୁଥିଲେ ତାଙ୍କ ଜୀବନ ଶୈଳୀରେ ସେଭଳି ଚଳିଲେ। ତେବେ କଥାକୁ ଏଇଠି ମୁଁ ବିଶ୍ରାମ ଦେଉଛି। ଯେଉଁମାନେ ସାତ ଦିନ ସୁଦାମା ଚରିତ ଶ୍ରବଣ କଲେ ତାର ଫଳଶ୍ରୁତିକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏତତ୍ ବ୍ରହ୍ମଣ୍ୟ ଦେବସ୍ୟ ଶ୍ରୁତ୍ୱା ବ୍ରହ୍ମଣ୍ୟତାମ୍ ନରଃ ଲବ୍ଧ ଭାବ ଭଗବତୀ କର୍ମ ବନ୍ଧାତ୍ ବିମୁଚ୍ୟତେ। ଦୁଇଟି ଫଳ ଜୀବ ଗୋସ୍ୱାମୀ କହୁଛନ୍ତି, ଓହୋ ବିପ୍ର ଅସୋ ଭଗବତ ସଖ୍ୟ ଚିରା ଧାମ ପ୍ରାପ୍ତି ତତ୍ର ନାମନ୍ତବ୍ୟମ। ୟା ପୂର୍ବ ଶ୍ଳୋକରେ କୁହାଗଲା, ସମୟ ହେଇଯିବ ବୋଲି ମୁଁ କହିଲିନି, ତ ଧ୍ୟାନ ବେଗେନ କେବଳ ଧ୍ୟାନ ବେଗରେ ରହିଲେ ମୋର ଭକ୍ତି ନାହିଁ, ମୁଁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛି ବୋଲି ଭଗବାନ ମୋତେ ଏମିତି ସମ୍ପତ୍ତି ଦେଇଛନ୍ତି। ଭଗବାନ ଭକ୍ତ ଦ୍ୱାରା ପରାଜିତ ହୁଅନ୍ତି, ଅଜିତ ଭଗବାନ, ଏଭଳି ଚିନ୍ତା କରି କରି ଭକ୍ତି ଏଭଳି ତାଙ୍କର ବଢ଼ିଲା, ସେ ବୈକୁଣ୍ଠ ପ୍ରାପ୍ତ ହେଇଗଲେ। କହିଲେ ଜୀବ ଗୋସ୍ୱାମୀ କହୁଛନ୍ତି, ସୁଦାମା ଯେ ବୈକୁଣ୍ଠ ପ୍ରାପ୍ତ ହେଲେ ଏଇଟା କ'ଣ ଆଶ୍ଚର୍ଯ୍ୟ, ତତ୍ କଥା ଶ୍ରବଣେନ ଅନ୍ୟ ସାପି ତତ୍ ସିଦ୍ଧି ହେବ। ଯିଏ ସୁଦାମା ଚରିତ କଥା ଶୁଣିଲେ ସିଏ ବି ବୈକୁଣ୍ଠକୁ ଯିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଭଗବାନଙ୍କର ଏ ଭକ୍ତ ବତ୍ସଳିଲା, ଯିଏ ବିଶ୍ୱାସ କରୁଛି ମୁଁ ବୈକୁଣ୍ଠକୁ ଯିବି ସୁଦାମା ଚରିତ ଶୁଣିକି ନିଶ୍ଚିତ, ତା ପାଇଁ ବୈକୁଣ୍ଠ ଦ୍ୱାର ଖୋଲା। ଏବଂ ଲବ୍ଧ ଭାବ ଭଗବତୀ, ଭଗବାନଙ୍କ ପ୍ରତି ତାର ପ୍ରେମ ବଢ଼ିବ, କର୍ମବନ୍ଧାତ୍ ବିମୁଚ୍ୟତେ, ପ୍ରାରବ୍ଧ ଯେଉଁ କର୍ମ ରହିଛି ଆମର ପୂର୍ବ କର୍ମ ଯୋଗୁଁ ଦୁଃଖ ପାଉଛେ। ନର କହିଲେ ଯ କଶ୍ଚିତ୍ ନର, ବ୍ରାହ୍ମଣ ହଉ କ୍ଷତ୍ରିୟ ହଉ ବୈଶ୍ୟ ହଉ ଶୂଦ୍ର ହଉ ସମସ୍ତେ, କର୍ମବନ୍ଧାତ୍ ବିଶେଷେଣ ମୁଚ୍ୟତେ ସ୍ୱୟମେବ ପ୍ରାରବ୍ଧ ଭୋଗାଦିନ ନସ୍ୟାତ୍, ସ୍ୱଚ୍ଛେୟା ସୁଖଂ ଭକ୍ତି ଅନୁତିଷ୍ଠତ୍ ତତ୍ ପରମ୍ପଦ ଲଭତ ଇତ୍ୟର୍ଥ। କର୍ମଫଳ ଧ୍ୱଂସ ହେଇଯିବ, ଭଗବାନଙ୍କର ପରମଧାମକୁ ଆପଣମାନେ ପ୍ରାପ୍ତ ହେବେ। ତେବେ ଏଇଠି କଥାକୁ ମୁଁ ବିଶ୍ରାମ ଦେଉଛି। ଆଉ ବିଶେଷ କରି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘର ଏ କଟକ ଶାଖା ତରଫରୁ ମୋ ଭଳି ଅଧମକୁ, ଏ ପିଲା ବସ ବସନ୍ତ, ମୋତେ ଡାକିଛନ୍ତି କିଛି ଭଗବାନ କଥା କହିବା ପାଇଁ। ଆପଣମାନେ ଜାଣିପାରୁଥିବେ ମୋ ନିକଟରେ ବିଶେଷ କିଛି ଜିନିଷ ନାହିଁ, କେବଳ ମୋର ଗୋଟେ ବିଶ୍ୱାସ, ମୁଁ ଭାଗବତଙ୍କୁ ବିଶ୍ୱାସ କରୁଛି, ଗୁରୁ ବୈଷ୍ଣବଙ୍କୁ ବିଶ୍ୱାସ କରି ସେଥିରେ ମୁଁ ଚାଲିଛି, ମାନେ ମୁଁ ସଂସ୍କୃତ ପଢ଼ିନି। ଆଉ ମୋର ଗୋଟେ ବଡ଼ ଭାଗ୍ୟ, ଜୀବନରେ ମୁଁ ଦୁଇ ଜଣଙ୍କୁ ଭେଟିଲି, ପୁରୀରେ ଜଣେ ସାର୍ ଆମର ଅଛନ୍ତି ହରେ କୃଷ୍ଣ ସାର୍ ବୋଲି, ସେ ବ୍ରାହ୍ମଣ କୂଳ ଜନ୍ମ ଭାଗବତରେ, ଆଉ ସାର୍ ଆମର ନରୋତ୍ତମ ସାର୍, ସେ ସଂସ୍କୃତ ବ୍ରାହ୍ମଣ କୂଳରେ ଜନ୍ମ, ଆମର ଯେଉଁ ଶାନ୍ତିନିକେତନ ଅଛନ୍ତି ସେଥିରେ ସଂସ୍କୃତର ପ୍ରଫେସର, ଆଉ ମୁଁ ତାଙ୍କୁ ମଧ୍ୟ ପଚାରି ପଚାରି ବୁଝୁଛି, କିଛି କିଛି ଗୋଟେ ଚରିତ କରୁଛି। ଆଉ ମୋତେ ଏଠି ବହୁତ ଭଲ ଲାଗିଲା, କାରଣ ସାର୍ ଏଠି ବସିଛନ୍ତି ଆଉ ଆସ୍ୱାଦନ କରୁଛନ୍ତି, ଆଉ ଆପଣମାନେ ସମସ୍ତେ ଧୀର ସୁସ୍ଥରେ ଶ୍ରବଣ କଲେ, ଆଉ ମୋ ପ୍ରତି ଆପଣମାନଙ୍କର ନିଶ୍ଚିତ ଜଗନ୍ନାଥଙ୍କ ପ୍ରତି ପାଖରେ ଆପଣମାନେ ବିନତି କରିବେ, ମୋ ମୋ ଉପରେ ସେ କରୁଣା କରନ୍ତୁ। ଆଉ ବିଶେଷ ଭାବରେ କଟକ ଇସ୍କନ କେନ୍ଦ୍ରର ଅଧ୍ୟକ୍ଷ ଏବଂ ଦାୟିତ୍ୱରେ ଅଛନ୍ତି ଆମର ଶ୍ରୀପାଦ ରାଧାମାନନ୍ଦ ପ୍ରଭୁ, ଶ୍ରୀପାଦ ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁ, ଏବଂ ଆମର ସମସ୍ତ ଭକ୍ତମାନେ ତାଙ୍କ ନିକଟରେ ମୋ ଋଣୀ, ସେମାନେ ଏଭଳି କଥାକୁ ଆୟୋଜନ କରିଛନ୍ତି। ମୋର ଯଦି କିଛି ଦୋଷ ତ୍ରୁଟି ଥାଏ ଆପଣମାନେ କ୍ଷମା କରିବେ। ଆଉ ବିଶେଷ କରି ମୁଁ ଆପଣମାନଙ୍କ ପାଇଁ କଟକବାସୀମାନଙ୍କ ପାଇଁ ଏତିକି ହାତ ଯୋଡ଼ିକି ପ୍ରାର୍ଥନା କରୁଛି ଯେ ଆପଣମାନେ ସମସ୍ତେ ଟିକିଏ ଭଗବାନଙ୍କୁ ଭଜନ କରନ୍ତୁ। ପ୍ରଭୁ ଆପଣଙ୍କୁ ଐଶ୍ୱର୍ଯ୍ୟ ଦେଇଛନ୍ତି, ସବୁକିଛି ସମ୍ପତ୍ତି ଦେଇଛନ୍ତି, ଆଉ ଆପଣମାନଙ୍କ ନିକଟରେ ଭଲ ସୁଗୁଣ ଅଛି। ମୁଁ ବହୁତ ଷ୍ଟେଜ୍କୁ ଯାଉଛି କିନ୍ତୁ ଏଥର ମୋତେ ବହୁତ ସୁନ୍ଦର ଲାଗିଲା। ମୁଁ ପୁରା ସଂସାର କଥା ନହେଁ କେବଳ ଭକ୍ତି କଥା କହୁଛି, କିନ୍ତୁ ଆପଣମାନଙ୍କ ଭିତରେ କେହି ପାର୍ଟି କରୁନାହାନ୍ତି, ଖୁବ୍ ସୁନ୍ଦର ଧ୍ୟାନରେ ଶୁଣୁଛନ୍ତି। ଭଗବାନଙ୍କର କୃପା ଆପଣମାନଙ୍କ ପ୍ରତି ଅଛି। ଆମର ଜଗନ୍ନାଥ ଅଛନ୍ତି, ଆପଣମାନେ ପାଖରେ ଯେଉଁମାନେ ରହିଛନ୍ତି ପ୍ରତିଦିନ ସନ୍ଧ୍ୟା ଆରତୀରେ ଆସିବେ, ଟିକିଏ ପ୍ରଣାମ କରିକି ଯାଆନ୍ତୁ, ଗୋଟିଏ ଗୋଟିଏ ମାଳା ଜପ କରନ୍ତୁ, ଭକ୍ତମାନଙ୍କର ସଙ୍ଗ କରନ୍ତୁ। କାରଣ ଏ ସମୟ ଚାହୁଁ ଚାହୁଁ ଆମର ଚାଲିଯିବ ଜୀବନରେ, କିନ୍ତୁ ଆପଣ ଯାହା ରୋଜଗାର କରିଥିବେ ଭକ୍ତି ଇଏ ଆପଣଙ୍କ ସଙ୍ଗରେ ଯିବ। ଏହି ସମ୍ପତ୍ତିର ଆପଣମାନେ ଭାଗଦାରୀ ହୁଅନ୍ତୁ, ଆମେ ଆପଣଙ୍କ ନିକଟରେ ଆଉ କିଛି ଭିକ୍ଷା ଚାହୁଁନୁ। ଏବଂ ପ୍ରଭୁ ଜଗନ୍ନାଥଙ୍କ ଚରଣରେ ଆମେ ପ୍ରାର୍ଥନା କରୁଛୁ, ପ୍ରଭୁ ଆପଣଙ୍କର କୃପା କରନ୍ତୁ, ଆପଣଙ୍କର ସଂସାର ଦୁଃଖ ଦୂର ହେଉ, ଭଗବାନଙ୍କ ଚରଣରେ ମତି ଲାଗୁ। ଏବଂ ସମସ୍ତ ବୈଷ୍ଣବ ଭକ୍ତମାନଙ୍କ ନିକଟରେ ମୁଁ ପ୍ରଣତି ଜ୍ଞାପନ କରି କୃପା ପ୍ରାର୍ଥନା କରି ମୋର ଗୁରୁ ବୈଷ୍ଣବଙ୍କ ଚରଣରେ ମୋର ମତି ରହୁ। ଏତିକି କହି ମୁଁ କଥାକୁ ବିଶ୍ରାମ ଦେଉଛି। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ସୁଧାମା ମହାରାଜ କି ଜୟ, କୃଷ୍ଣଚନ୍ଦ୍ର ଭଗବାନ କି ଜୟ, ଶୀଲ ପ୍ରଭୁପାଜୀ ମହାରାଜ କି ଜୟ, ଶୀଲ ଗୌରଗୋବିନ୍ଦ ଗୋସ୍ୱାମୀ, ଶୀଲ ଗୁରୁଦେବ କି ଜୟ, ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ସମବେତ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ ହରେ କୃଷ୍ଣ।